ॐ नमो भगवते वासुदेवाय। श्रीमद्भगवत गीतार द्वितीय अध्याय अर्जुन प्रश्नर उत्तर रे भगवान श्रीकृष्ण स्थित प्रज्ञर लक्षण गुड़ी को व्याख्या करिया समय रे कि मासित इंद्रिय भोग सहित बा इंद्रिय सहित विषय रो किभळि संपर्क रही ताको व्याख्या करछंती। विशेष कर योगी मानंग पाई साधारण जीवर तार इंद्रिय गुटे कौन असंजत गुटे कौन संजत गुटे कौन विषय गुटे कौन से टर्म गुड़ी से किसी शुणा इच्छा करे साधारण लोक तार जीवन लक्ष्य बोली जाने सेटा तार गोटे जीवन लक्ष्य अधिका खाइबा अधिका पैसा रखिबा कौन करिबा एगुटा तार किसी इंद्रिय संयम करिबा जे जीवन गोटे लक्ष्य आ इंद्रिय संयम कले जे गोटे व्यक्ति शांति प्राप्त हो एटा कौन साधारण लोक जानिछि सेटा तार तो लक्ष्य नुहे से कहीं जानवे से तेणु से केतबेले भाविबेनि जो साधारण गीता भागवत भगवान उपदेश गुड़िक साधारण लोक मान साधारण लोक साधु बुझे आणव गीता भागवत उपदेश साधु मान व्यावहारिक जीवन कथा भगवान विशेष किसी कही ना ये सब जिते स्टेटमेंट जहाँ सब देखुं सब साधु मान भक्त मान ज्ञानिक दीपत कही हम ना मूढ़ कौन बुझे तेनाली इंद्रिय संयम जो जिन गुड़ भगवान कहते स्थित प्रज्ञ जन निष्काम कर्मजोग कर तार व्यवसाय बुद्धि हम से स्थित प्रज्ञ हम स्थित प्रज्ञ हेले तार से आत्मसुख आत्मतुष्टि लाभ कर जिते कर्म कले भी तार तुष्टि गोटे सुख आसवे विशेष कहीं सुख आसवे तार सुख गुड़ी आत्मसुख गुड़ इंद्रिय गुड़िक सब लुंठन कर दस्यु मन कहुची आछ कम नगुड़ाक सब कामन क्रोधरे तो असंजत आलिजुग तो बेस असंजत हो गला कलिजुगरे आगुरी सब कौन जे एमती ना जे असंजत लोक मैंने परसेंटेज बहुत कम थी आने असंजत हेल्ले असंजत हाँपाई व्यवहारिक जिनस गुड़िक ना तो यूज कर जनकर कामना था कि कामना टाक व्यवहार करते शीघ्र ताप साधन ना से तो सब मानते जहाँ असंजत हाँपाई से उपाय कर दिया अति बाक पिला गुड़ाक जो गुड़ाक मानने ज्ञान ना जो मान से सब आसीगले सेन्स गुड़ा ये जो कामना विषय से सब जान लें वैवाहिक जीवन में प्रवेश कलापर से विभाजरा हालापर भी संयमता आचरण होनी कारण इंद्र गुड़ाक से बुझुना था इंद्र गुड़ाकर काम कौन ता तो ज्ञान ना मूढ़ गुड़ा कर्मकांड जो सेक्शन गुड़ा दि जाइए प्रकृति वर्णाश्रम सिस्टम टा कहुई तुम्हें केवल बहुत तरह लक्ष्य नुहे वर्णाश्रम लक्ष्य है गणपथा है वर्णाश्रम धर्म मध्यम हरि को तोषण करवा तो बहुत हो कि ब्रह्मचारी हो कि सन्यास हो तुम लक्ष्य है हरितोषण हरितोषण ना इंद्र मान अवस्था से कहीं लिखीद चारि वर्णाश्रम जी हरिनाई बचे सुकर्म करक मचे तुम कर्म करते कर्म करमटा के कर्मटा दोषयुक्त के ठीक से करना कहीं करा गुण अच्छी इंद्रिय अच्छी इंद्रिय मान विषधर सर्प सदृश जे केवल भोग पाए नुह से सब जिन क्रोध पाई लोभ पाई मोह पाई सबुति प्रभाव रही मुनिजोगी मैंने जो फेल हो जाए साधारण लोक कथा कौन कह साधारण लोक मैंने तो या ध्यान भी दिखते कारण से तो मुक्ति पथ को आसते धर्म अर्थ कम धर्म जो करती जो पूजा पर्वाणी जो करती कौन अर्थपाई जिते धर्म जगत जिते बड़ अनुष्ठान चलिए धर्म अनुष्ठान को अर्थ कहीं ना अर्थ कहीं आने ना कामना आ लोक गोटे विचार पशी जाइए मुंडे तो बेले बेले भक्त मुंडा पशी हो पैसा ना कमी चलिया पैसा ना कमी चलिया प्रकृति अर्थ दरकार अर्थटा को बाह्य प्राण कह जाए पवन टा दि प्रकार दिटा प्राण गोटे अंत प्राण गोटे बाह्य प्राण भितर वायु चाश कर चलु आ गोटे बाह्य प्राण हूँ धन धन आवश्यक रही कि जो भक्त जो तार भक्त गोटे गुण जिनसा से कर्मनिष्ठ तार जो ड्यूटी से भारी पर्टिकुलर ता प्रति कर्मनिष्ठ से भगवान निर्भर कर कर्म करे तार ସୁଖ ରହିବା ପାଇଁ ଭୋଜନ କରିବା ପାଇଁ ଯେତିକି ଧନ ଦରକାର ଭଗବାନ ଦେଇଦେବେ, କେମିତି ଦେବେ? କେମିତି ଆମେ ଦେବ ଶୁଣୁ ଲୋକ, ଆମେ ଆମେ ଜଣେ ସାଧୁ ଦେବ ଶୁଣେ? ଯେଉଁ ଲୋକମାନେ କହୁଛନ୍ତି ସାଧୁମାନେ ବହୁତ ପଇସା ରଖିଛନ୍ତି, ବହୁତ ପଇସା ଆସୁଛି, ପଇସା ପତ୍ର ଆସୁଛନ୍ତି, ସେ ସେମିତି ନାହିଁ। ଯେମିତି ବ୍ରାହ୍ମଣ, ସେ ଘରେ ବସିଲେ ଲୋକେ ଦେବେନି, ତାକୁ ଭିକ୍ଷ ମାଗିବାକୁ ପଡିବ। ତାକୁ ଭିକ୍ଷ ମାଗିଲେ କିଏ ଦେବେନି? ସେ ଜ୍ଞାନ ବିତରଣ କରୁଛି ନା, ଜ୍ଞାନ ପାଇଁ ତାକୁ ତପସ୍ୟା କରିବାକୁ ପଡୁଛି। ଭୋଗରେ କେହି କିଛି ଇନକମ୍ କରିପାରିବେନି, ଭୋଗରେ ପଇସା ବାବାଜୀକି ବି କେହି ଲୋକ ବିକଦେବେ ବିକଦେବେ, ସେ ସବୁ ତା ମଠ ମନ୍ତ୍ର ମାନେ ଜାଳିଦେବେ, ଯେ ବଦମାସ କଲେ ତା ମଠ ମନ୍ଦିର ଭାଙ୍ଗିକି ତା ଟଙ୍କା ପଇସା ନେଇକି ତାକୁ ଲଣ୍ଡା କରି ଛାଡ଼ିବେ। କୌଣସି ସାଧନ ବିନା କୌଣସି ଜିନିଷ କି ପ୍ରାପ୍ତ ହେଇପାରିବେନି। ସାଧୁ ସାଧୁ ଜ୍ଞାନ ସାଧନ କରିବାକୁ ପଡ଼େ, ପୁଣି ସେ ଜ୍ଞାନଟା ତା ଫଳବତୀ ନହେଲା, ତାର ବୈରାଗ୍ୟ ନ ରହିଲା, ଲୋକ ସେ ଜ୍ଞାନ କହିଲେ ବି ଲୋକ ଶୁଣିକି କହିବେ ଏଟା କଣଟା, ଏଟା ପ୍ରବଚନ ଦଉଛି, ଏଟା ତ କରୁନି। କେହି ବି ଧନଟା ଆରାମ ରୋଜଗାର କରୁନାହାନ୍ତି। ଆଉ ଗୋଟେ ଜିନିଷ ରହିଲା, ସାଧୁ ସେ ଧନଟା ଆସିଲେ ସାଧୁ ସେଟା ତାର ବ୍ୟବହାରରେ ଲଗାଇବେ, ତାର ସାଧୁତ୍ୱ ନଷ୍ଟ ହେଇଯିବ ସେ ଧନକୁ ବ୍ୟବହାର କଲେ। ସେ ଜାଣି ଏଟା ଭଗବାନ ଦଉଛନ୍ତି, କାହା ପାଇଁ? ଭଗବାନ ପାଇଁ। ତୁମେ ସେଭଳି କର୍ମ କର, ତୁମେ ନିଷ୍ଠ ହୁଅ, ତୋର ଦାୟିତ୍ୱପୂର୍ଣ୍ଣ ଜୀବନ ରହିବା ଦରକାର। କର୍ମର ନିଷ୍ଠତା ରହିଲେ ଭଗବାନ ଫଳ ଦେବେ। ଭଗବାନ ବହୁତ ଗୀତାରେ ଡାଇରେକ୍ଟ ଦେବତାମାନଙ୍କ କଥା କହିଦେଲେ, ଆଉ ଦେବାନ ଭାବୟନ୍ତୁ ଦେବ ତେ ଦେବା ଭାବୟନ୍ତୁ ପରସ୍ପର ଭାବୟନ୍ତୁ, ଭଗବାନ ସେ ଲୋକରେ କହୁଛନ୍ତି। ଲୋକମାନେ ଦେବତାମାନଙ୍କ ପ୍ରତି ସବୁବେଳେ ଗୋଟେ କର୍ମ ପୂଜା କରିକି ଆସୁଥିଲେ। ଏ ଯୋଉ ଏକାଦଶୀ ହୁଏ କେବେ ମୁଁ ଦେଖ, ମୋର ଛୋଟ ପିଲାବେଳେ ମନେ ଅଛି, ଆମର ତ କେହି ଏକାଦଶୀ କରନ୍ତିନି, ସେ ତ ସୁ କର୍ମୀ, ତାଙ୍କର କର୍ମୀ ପରିବାର, କିନ୍ତୁ ଜାଣିଛି ଏକାଦଶୀରେ ହଳ ହୁଏ ନା, ଏକାଦଶୀରେ ଧାନ କାଟନ୍ତିନି, ଏଇଟା ବର୍ତ୍ତମାନ କିଛି ନାହିଁ, ରାତିରେ ଟ୍ରାକ୍ଟର ଚାଷ କରୁଛନ୍ତି। ଏ ଦେବତାମାନଙ୍କୁ ଧରଣୀ ମାତାଙ୍କୁ ରାତିରେ ରାତି ସନ୍ଧ୍ୟା ବାଜିଲା ମାନେ ଖୋଳି ପାରିବନି, ତୁମେ କିଛି ମନା କରନ୍ତି, ଘରେ ନାଇଁ ଖୋଳନି, ଧରଣୀ ମାତା ଶୋଇଥିବେ। ବର୍ତ୍ତମାନ ଦେବତା ତୁମେ ମାନୁନ, ତୁମେ କର୍ମ ଯେତେ କର୍ମ କଲେ କଣଟା ହବ? ସନ୍ଧ୍ୟାବେଳେ ଦେଖ ସବୁ ଏଗୁଡ଼ା, ମୁଁ ସବୁ ଦେଖିଲା ମତେ ବିରକ୍ତି ଲାଗୁଛି ସଭ୍ୟତା ଗୁଡ଼ା। ସନ୍ଧ୍ୟାବେଳେ ଦେଖ ସବୁ ସେଲୁନରେ ଚୁପ୍ କେଶ କାଟୁଛନ୍ତି, କେଶ ଏଗୁଡ଼ା ସନ୍ଧ୍ୟାବେଳେ କାଟିବନି, ବାବୁ ତୁମେ କାଟୁଛ ନା ନାଇଁ, ଜାଣୁ ତ ସନ୍ଧ୍ୟାବେଳେ ଯାଇକି ବସିପଡ଼ିବେ, ବସିପଡ଼ି ସବୁ କାଟି ପକେଇବେ। ସନ୍ଧ୍ୟାବେଳେ କେବେ ଏଗୁଡ଼ା ଏଗୁଡ଼ା କରିବ ନା, ବହୁତ କ୍ଷତି ଜିନିଷ। ସନ୍ଧ୍ୟାବେଳେ ଏଗୁଡ଼ା କଣ କରାହବ? ମ୍ଲେଚ୍ଛ ସଭ୍ୟତା ଏଗୁଡ଼ାକ, ଏଗୁଡ଼ାଙ୍କର ସବୁ ପୁରା ୱେଷ୍ଟର୍ଣ୍ଣ ସିଭିଲାଇଜେସନ ଗୁଡ଼ା କିଛି ନାହିଁ। ତାଙ୍କର ଯେତେବେଳେ ଖାଇବେ, ଯେତେବେଳେ ଶୋଇବେ, ରାତି 12ଟା ଗୋଟେ ଖାଇଲେ, ଯେତେବେଳେ ଯାହା କରିପାରିବେ, ସମୟ କିଛି ନାହିଁ, ଭଗବାନ କିଛି ନାହାନ୍ତି, ନୀତିନିୟମ କିଛି ନାହିଁ। ଲୋକ ଗୁରୁବାର ହେଲା, ଗୁରୁବାର ନଖ କାଟିବେନି, ତେଲ ଲଗେଇବେନି, ଲୋକ ଜାଣିଛନ୍ତି ନା ସବୁ, ଅର୍ଣ୍ଣ ରୋଷେଇ କରନ୍ତିନି। ଆରେ ଖାଲି ତାଙ୍କ ସମୟ ସୁଖରେ ରହୁଥିଲେ, ତାଙ୍କ ଝିଅ ବୋହୂମାନଙ୍କୁ ସବୁ ପଇସା ସୁନା ଗଣା ଦେଇକି ଫୁଲବାଣୀର କୋରାପୁଟର କନ୍ଧ ତା ଝିଅକୁ ଦଉଛି ନାକର ଫୁଲ ବାହା ପୂର୍ବରୁ, ଆଉ ତୁମେ ଅଫିସର ହେଇ ତୁମେ ଇମିଟେସନ ଦଉଛ, ସେ କୋଉଠୁ ଆଣୁଛି? ସେ ତାର ଦେବତା ପୂଜା ଅଛି, ସେମାନେ ପାହାଡ ପର୍ବତ ପୂଜା କରନ୍ତି। ମୁଁ କେବେ ବି ଯେତେବେଳେ ବାଲି ଯାଏ, ଯେଉଁ ଟ୍ରାଡିସନାଲ ଜିନିଷ ଗୁଡା ଦେଖେ, ମୁଁ କେବେ ଘୃଣା କରେନି, ମତେ ପସନ୍ଦ ଲାଗେ। ତୁମେ ସୋ କଲ୍ଡ ରିଲିଜିୟସ ପର୍ସନ ଅପେକ୍ଷା ଟ୍ରାଡିସନାଲ ସେମାନେ ଫଲୋ କରୁଛନ୍ତି, ବରଂ ଭଲ, ଆଟଲିଷ୍ଟ ସେମାନେ ପରମ୍ପରାଟା ରଖିଛନ୍ତି, କେତେ କଣ ହେଲା, ତାଙ୍କର ଗୋଟେ ବିଶ୍ୱାସ ଅଛି ନା, ହଁ ଏଇ ପାହାଡରେ ଏ ଦେବତା ଅଛି, ତାଙ୍କର ପୂଜା କରୁଛନ୍ତି। ତୁମେ କୋଉ ମନ୍ଦିର ଭଗବାନ ଅଛି ବିଶ୍ୱାସ କଲ? ତୁମେ ଯୋଉ ମଡେଲ ଲୋକ ହେଲ, କିଏ ମନ୍ଦିର ଯାଉଛି କି ତୁମର? ଚୈତନ୍ୟ ମନ୍ଦିର କି ଯାଉଛି? ସଂକ୍ରାନ୍ତି ଦିନ ସଂକ୍ରାନ୍ତି ଟଙ୍କା ମିଳିବ, ସଂକ୍ରାନ୍ତି ପୂର୍ଣ୍ଣିମା ସେଦିନ ଭଗବାନ ଦେବେ, ମାଗିବା ଦିନ ସେଦିନ, ସେଦିନ ଭଗବାନଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲା ତ, ସେ ଚାଲିବ ସେଦିନ। ସଂକ୍ରାନ୍ତି ଦିନ କେତେଜଣ ଯାଉଛନ୍ତି ତୁମେ ହିସାବ କଲ ଦେଖିବା, କୋଉଦିନ ମୁଁ ସଂକ୍ରାନ୍ତି ଦିନ ଛକିବି ସେଠି କେତେଟା ଲୋକ ଯାଉଛନ୍ତି ଦେଖିବି, ମୁଁ ଜାଣିନି। ତୁମ ଏରିଆ ଲୋକ ମତେ ପାଠ ପଢ଼ୁଛ, ତୁମ ଏରିଆ କଣ, କୋଉ ଏରିଆ କଣ, କେଉଁ ମନ୍ଦିର କିଏ ଯାଉଛି ବର୍ତ୍ତମାନ ମନ୍ଦିର ବର୍ତ୍ତମାନ? ସେଇଟା ସବୁ ଲୋକଙ୍କର ତ ବିଶ୍ୱାସ ନାହିଁ ଯେ ଭଗବାନ କର୍ମର ଫଳଟାକୁ ଦେବେ। ମୋତେ କର୍ମନିଷ୍ଠ ହେବାକୁ ପଡ଼େ, ଈଶ୍ୱର ଉପରେ ନିର୍ଭର କରି ଚିନ୍ତନ କରି। ଜଣେ ସାଧୁ ଏଇଟା ବିଚାର କରିବା ଦରକାର, ସାଧୁ ସବୁବେଳେ ପଇସା 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 ହେବା ଦରକାର ନାହିଁ। ତୁମେ ସାଧୁ ହେଇଛ ନା, ତୁମେ କର୍ମ କର, ତୁମର କର୍ମ ହେଲା ଭଗବତ ସେବା, ଭଗବାନଙ୍କର ଖୁସି ଚିନ୍ତା କର, ଯେତିକି ତୁମେ ସେଥିରେ ଚଳିବା, କଣଟା ଅସୁବିଧା? ଗୋସାମାନେ ଯଦି ଗଛ ମୂଳରେ ରହିପାରୁଥିଲେ, ଆମେ କାହିଁ ରହିପାରିବେନି? ଭିକମାଗିଲେ ତୁମେ ଚଳିପାରିବ, କଣଟା ଅସୁବିଧା ହେଉଛି? ଆମେ ସବୁକିଛି କରିପାରିବା। ମନୁ ମହାରାଜଙ୍କୁ ସେ ଜଣେ ବ୍ରାହ୍ମଣ କ୍ଷେତ୍ର କର୍ମ କରିପାରିବ, ବୈଶ୍ୟ କର୍ମ କରିପାରିବ, ଶୂଦ୍ର କର୍ମ କରିପାରିବ, ଇମର୍ଜେନ୍ସି ସେ କରିପାରିବ, କିଛି ଅସୁବିଧା ନାହିଁ। ମୋତେ ଜଣେ ସେମିତି କ୍ୱେଶ୍ଚନ୍ କରିଥିଲା ବହୁତ ବହୁତ ବର୍ଷ ତଳେ, ତୁମେ ତ କହୁଛ ମୁଁ ମଠ ମନ୍ଦିର ତୁମକୁ ବାହାର କରିଦିଆ ହବ, ତ କେମିତି ଚଳିବ? ମୁଁ କହିଲି ଦେଖ, ମୋତେ ଭିକ୍ଷ ମାଗିବାଟା ମୋତେ କଷ୍ଟ ଲାଗେ, ମୋତେ ଗୋଟେ ମାଗିବାଟା ମୋର ଛୁଆଟି ବେଳେ ଗୋଟେ ଇଲେକ୍ଟ୍ରୋନ, ମୁଁ କାହିଁକି କହିପାରିବିନି ଭଗବାନଙ୍କର ଅହଙ୍କାର ବଶତଃ ହଉ, କିମ୍ବା ମୋତେ ଗୋଟେ ମାଗିବାଟା ମୋତେ ଭଲ ଲାଗେନି, ମୁଁ ଜାଣେ କୃଷ୍ଣ ଦେବେ। କହିଲେ ଯଦି କୃଷ୍ଣ ନଦେଲେ କ'ଣ କରିବ? ମୁଁ କହିଲି ଦେଖ, ମୋର ଯଦି କ୍ୱାଲିଫିକେସନ ଅଛି, ମୁଁ କୋଚିଂ କରି 10,000 ଟଙ୍କା କମେଇଦେବି, ମୁଁ କେବେ ବସିବାକୁ ରହିବି, ଗୋଟେ ପିଲାକୁ ଜ୍ଞାନ ଦେବି ତା ସାଙ୍ଗରେ ଭକ୍ତି ଦେବି, ବାବା ଝିଅ ମୋତେ ମନ୍ଦିର ନ ରହିବି ବୋଲେ ମୁଁ ଘରକୁ ପଳେଇବି ଅଞ୍ଚଳରେ ନା ଯୁକ୍ତି କଲି, ଯଦି ମୋତେ ମୁଁ ସୋସାଇଟିରେ ନ ରହିପାରିବି ମୁଁ ଘରକୁ ଯିବିନି, ମୁଁ ବାବା ଝିଅ ନା, ମୁଁ ଯଦି ଭିକ୍ଷ ନ ମାଗିପାରିଲି ଗାଁ କେଉଁଠି ଗାଁ ଗହଳି କେଉଁଠି ରହିଲି, ମୁଁ କୋଚିଂ କରିକି ପଢ଼େଇବି ପିଲାଙ୍କୁ, ପିଲାଙ୍କୁ ଜଡ଼ ବିଦ୍ୟା ଦେଲି ଭକ୍ତି ଦେଲି କଣ୍ଟା ସୁଧା। ଆମର ପରମ୍ପରାରେ ଲୋକମାନେ ଟୁଲ୍ ଖୋଲୁଥିଲେ, ସଂସ୍କୃତ ଟୁଲ୍ ଖୋଲୁଥିଲେ, କଣ୍ଟା ସୁଧା ଆମକୁ ବଞ୍ଚିବାର ଅଛି ଭକ୍ତିରେ, ଯେ ଆମେ ଯେ ଗୋଟେ ଜଣଙ୍କ ଉପରେ ଗୋଟେ ନିର୍ଭର ହେଇ ଖାଲି ଅର୍ଥ ପାଇଁ ଯେ ଆମେ ଗୋଟେ ବୋଝ ହେଇକି ରହିଯିବା, ଆମର ଅର୍ଥ ଜୀବନର ଲକ୍ଷ୍ୟ ନୁହେଁ, ଧର୍ମଟା ଜୀବନର ଲକ୍ଷ୍ୟ। ଧର୍ମସ୍ୟ ଅପବର୍ଗ ସେ ନା ତୁ ଅର୍ଥାୟ କଲ୍ପତେ, ସୀତା ଭାଗବତ କାଟିଦେଲେ, ସେଟା କେଉଁ ସଂସ୍କାର ହଉ କେଉଁ ସମ୍ପ୍ରଦାୟ ହଉ ମୁଁ ତାକୁ କେବେ ବି ସ୍ୱୀକାର କରିବିନି, ଯେଉଁଠୁ ଅର୍ଥର ପ୍ରାଧାନ୍ୟତା ରହିଛି ସେଠି ଧର୍ମ ନାହିଁ, କେବେ ସେଠି ତୁ ଧର୍ମର ଧ୍ୱଜା ଉଡ଼େଇ ପାରିବନି। ଧର୍ମସ୍ୟ ଅପବର୍ଗସ୍ୟ ନା ତୁ ଅର୍ଥାୟ କଲ୍ପତେ, ବାବୁଲେ ଉଚ୍ଚଟି ଧର୍ମର ଲକ୍ଷ୍ୟ ହେଲା ମୁକ୍ତି, ଅପବର୍ଗ ନ ତୁ ଅର୍ଥାୟ କଲ୍ପତେ, ସୀତା କାଟି ଦଉଛନ୍ତି। ଧର୍ମର ଅର୍ଥ, ଧର୍ମର ଲକ୍ଷ୍ୟ କେବେ ଅର୍ଥ ନୁହେଁ, ଧର୍ମର ଅର୍ଥ ହଉଛି ଅପବର୍ଗ ମୁକ୍ତି, ଏଥିପାଇଁ ଆମେ ଧର୍ମ କରୁଛୁ। ସବୁବେଳେ ଟଙ୍କା 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 କଣଟା ହବା ଦରକାର, ଭଗବାନ ଦେବେ କେମିତି ଦେବେ, କେମିତି ତୁମେ ଜାଣିନ, ଆମେ ଜାଣିଛୁ କେମିତି ଭଗବାନ ଦିଅନ୍ତି, ଆମେ ମାଗିବୁନୁ, କଣ ମାଗିବା ଦରକାର ଅଛି, ଆମେ ତାଙ୍କର ସେବା କରିବୁ ସେ ଦେବେ, ନଦେଲା ନାହିଁ କଣ୍ଟା ଅସୁବିଧା ନାହିଁ। ହଁ ଛପର ଫାଡ଼ି ଦେବେ ନାହିଁ, ଦେଖୁନା ଛପର ଫାଡ଼ି ଦେଉଛନ୍ତି କି ନାହିଁ, ଛପର ତୁମର ଥିଲା, ତମ ଘର ଭଡ଼ା 3000 ଦଉଥିଲି ମୁଁ ଛପର, ସେଠି 5000 ଦିଆହଉଥିଲା 7000 ଦିଆହଉଥିଲା, ସେ କୋଉଠି ଆଣି ଦେଉଥିଲୁ, ସେ ଭଗବାନ ଦେବେ ଦେବେନି କି, ଆମର କଣ ଦରକାର ଅଛି, ପଛେ ତ ତାଙ୍କ ପାଇଁ, ମୁଁ କଣ ରାଜଭୋଗ ଖାଉଛି କି, ମୋତେ 20 ଟଙ୍କା ହେଲେ ମୁଁ ସେ ରୁଟି ଖାଇବି ସିଝା ଖାଇବି, ମୋର 20 ଟଙ୍କା ହେଲେ ମୋର କଣ ହେଲା, ଭଗବାନଙ୍କର ମୋର ଟଙ୍କା ଅସୁବିଧା ହଉଛି, ତୁମର କଣ ପକେଟରେ ପୁରେଇବ, ବ୍ୟାଙ୍କରେ ଫିକ୍ସ କରିବ ତୋ ନାଁରେ, ସେଥିପାଇଁ ଭଗବାନ ବନ୍ଦ କରୁଛନ୍ତି ସପ୍ଲାଏ। ଧନଟା ଆମର କଣ ଦରକାର ଅଛି, ଆମର ଲକ୍ଷ୍ୟ ହେଲା ମୁକ୍ତି, ଏ ସଂସାର ଆମର ବାରବାର ଅଛି, ଆକର୍ମ କରିବାକୁ ପଡ଼ିବ, ସେବା କରିବାକୁ ପଡ଼ିବ। ଧର୍ମସ୍ୟ ଅପବର୍ଗସ୍ୟ ନା ତୋ ଅର୍ଥାୟ କଲ୍ପତେ, ଧର୍ମର ଲକ୍ଷ୍ୟ ଅର୍ଥ ହେବା ଉଚିତ ନୁହେଁ, ମୁକ୍ତି ନା ତୋ ଧର୍ମ ଏକାନ୍ତ ସେ କାମ ଲାଭ ହେଇ ଶ୍ରୋତା, ନା ତୋ ଅର୍ଥ ଏକାନ୍ତ ସେ କାମ ଲାଭ ହେଇ ଶ୍ରୋତା, ଅର୍ଥର ଲକ୍ଷ୍ୟ ଧର୍ମ କାମ ନୁହେଁ। ଭାଗବତରେ ଶ୍ଳୋକଟିକୁ ପୁରା ଡାଇଜେଷ୍ଟ କରି ରଖିବାକୁ ପଡିବ, ନାର୍ଥୋ ଧର୍ମ ଏକାନ୍ତସ୍ୟ, ଧର୍ମର ଲକ୍ଷ୍ୟ ହେଲା ଅର୍ଥର ଲକ୍ଷ୍ୟ ହେଲା ଧର୍ମ କାମ ନୁହେଁ, ଅର୍ଥ ପାଇବି ଗୋଟେ ଭଲ ଗାଡ଼ି କରିବି ଘର କରିବି ନାହିଁ, ଏଟା ନୁହେଁ ଧର୍ମ। ସାଧୁମାନଙ୍କର ପାଇଁ ପ୍ରବଚନ ବାଲୁକ ଛାଡ଼, ତ ଅର୍ଥ ଯୋଉ ଆସୁଛି ସାଧୁମାନେ କଣ କରିବେ, ଧର୍ମ ଭଗବାନ ଭକ୍ତିରେ ଲଗେଇବେ, କାମନା ନୁହେଁ ଆସୁଛି ଦେଖ ଫିଷ୍ଟ କରି ଖାଇବା, ନାହିଁ ତୁମେ ହଇରାଣରେ ପଡ଼ିବ। ଗୁରୁଦେବ ନିଜେ ଗୁରୁଦେବ ମୁଖରୁ ଶୁଣିଛି, ସେତେବେଳେ ସେ ରଣଚୈତନ ମହାରାଜ ପ୍ରେସିଡେଣ୍ଟ ଥାନ୍ତି, ସେ ଗୋଟେ ବିଦେଶରୁ କିଏ ଆମର କେଉଁଠି ପଇସା ପଠେଇଥାନ୍ତି, ସେତେବେଳେ ତ ସବୁ ବହୁତ ଟ୍ରାନ୍ସଫର ହେବା ଭାରି କଷ୍ଟ, ସେ ପଇସା ପଠେଇଥାନ୍ତି, ସେ କ'ଣ ବ୍ୟାଙ୍କରେ ଆସିକି ଅଟକି ରହିଥାଏ, ଆସୁନାହାନ୍ତି ଗୁରୁଦେବ ଡାକି କହୁଛନ୍ତି ତୁମେ ଠାକୁରଙ୍କୁ ପଇସା ଯୋଗୁନ ବୋଧେ, ଆଉ ଭଗବାନ ପଠେଇଲେ ପଇସା, ସିଏ ଲକ୍ଷ୍ମୀ ଆସିଛନ୍ତି ଫେରିଯିବେ, କ'ଣ କ'ଣ ଫେରିଗଲା, ଏତେ ଦିନ ହେଇଗଲାଣି ଲେଟ୍ ହେଲାଣି, ତୁମେ ଦେଖ କି ପଇସା ମିସ୍ୟୁଜ୍ ହେଉଛି। ମୁଁ ନିଜେ ସେ ପାଖରେ ଠିଆ ହେଇଥିଲେ ଶୁଣିଛି, ମୁଁ କେତେଟା କଥା ପରେ ଡାଇରେକ୍ଟ ଶୁଣିଛି, ପଇସାକୁ ତୁମେ ନଷ୍ଟ କରୁଛ, କିଏ ଭକ୍ତ ଦେଖ ତୁମେ ସବୁ କୁଆଡ଼େ ଯାଉଛି ପଇସା, ଆଉ ଭଗବାନଙ୍କ ପଇସା ପଇସା ଆସି ଫେରିଯିବ କାହିଁକି, କୃଷ୍ଣ ସେବା ପାଇଁ ଗୋଟେ ଲୋକ ଦଉଛି, ତାଙ୍କ ଦଉଛି କିଏ, ସେ ଶିଷ୍ୟ ପଠେଇଲେ ଭଗବାନ ଦଉଛନ୍ତି, କାହିଁ ଫେରିଯିବ ପଇସା, କାହିଁ ଭଗବାନ ଦେବେନି, ଲକ୍ଷ୍ମୀଙ୍କର ମାଧବର ସେବା ହେଉଛି, ଲକ୍ଷ୍ମୀ କାହିଁ ଦେବେ, ଆଉ ତୁମେ ଫାନ୍ଦ ଫିକର କରି କେମିତି କେତେ ଦିନ ଚଳିବ, ତୁମେ ଫାନ୍ଦ ଫିକର ଓଡ଼ିଆରେ ନାହିଁ, ତାକୁ ଏମିତି କରିବେ ସେମିତି କରିବେ ଆଗେ କରିବା ତା କରିବେ, ଏହି ଗୁଡ଼ାକ ଠିକ ନାହିଁ। ପ୍ରଭୁଙ୍କ ସେବାକର ଅନ୍ତର୍ଜାମ ରୂପରେ ସମସ୍ତଙ୍କ ହୃଦୟରେ ରହିଛନ୍ତି, ଆମକୁ ଯେତିକି ଦେବ ଆମର ଭକ୍ତି ହବ, ଆଉ ଜଣେ ଯେତିକି ଦେବ ସେତିକି ଶ୍ରଦ୍ଧାରେ ସେ ଦେବ, ତାର ହିଁ ମଙ୍ଗଳ ହବ। ଫାନ୍ଦ ଫିକର କରି କ'ଣ ତାକୁ ଚାଲାକ କରିକି ସବୁ ପଇସା ଆଣିବା କିଛି ଆମର ଆବଶ୍ୟକ ନାହିଁ, ଆଇ ଡୋଣ୍ଟ ଲାଇକ୍, ଭାଗବତ କରୁଛୁ ଆମ ଜୀବନଟା ସେମିତି ମୋଲ୍ଡ ହେଇଛି, ଗୋଟେ ଚିଟିଂ କରିକି ଆମେ ଲୋକକୁ ଆଣିପାରିବେ, ସେଟା ଠିକ ବି ନୁହେଁ, ସେ ଧନକୁ ଭଗବାନ ନେବେନି, ପ୍ରଭୁ ଭିତରେ ନୁହନ୍ତି, ଭଗବାନ ସନାତନ ଗୋସ୍ୱାମୀଙ୍କର କୁଡ଼ିଆ ଭିତରେ ରହୁଥିଲେ, ସୁଖା ରୁଟି ଖାଉଥିଲେ, ପ୍ରଭୁ ପ୍ରଭୁଙ୍କୁ ପ୍ରଭୁ ଦୃଷ୍ଟିରେ ଦେଖ, ଧର୍ମକୁ ପ୍ରଭୁବାଦ କୁହନ୍ତି, ମୋ ଗୁରୁଦେବ ସବୁଠୁ ଘୃଣା କରନ୍ତି ଧର୍ମ ନାଁରେ ବ୍ୟବସାୟ କରିବା, ଧର୍ମ ନାଁରେ ବ୍ୟବସାୟ କରିବା ମୋ ଗୁରୁଦେବ ସବୁଠୁ ଘୃଣା କରନ୍ତି, ସେ କୀର୍ତ୍ତନ କରିକି ପଇସା ଆଣିବା ଏସବୁ, ମୋ ଗୁରୁଦେବ ଠାକୁର ଦେଖିକି ପଇସା ଆଣିବା, ଶ୍ରୀବେଙ୍ଗଲ ଲୋକ କହୁଛନ୍ତି ମୋ ଗୁରୁଦେବ ଭାରି ଘୃଣା କରନ୍ତି, ଏଇଟା ଆସିଲେ ଲୋକ ଆସିଲେ ଖୋଲିଦିଅ ଭଗବାନଙ୍କୁ, ଭୋଗ ଲାଗୁନ ଲାଗୁ ଖୋଲିଦିଅ, ଏତେ ଜାତିରେ ଆଇଲେ ପଇସା ଦେବା, ଏଇ ସବୁ କରୁଛନ୍ତି। ଆରେ ଏଗୁଡ଼ା ନାଇଁ, ଆମ ଭଗବାନ ଖାଇବେ, ତୁମେ ପଇସା ନଦିଅ ପଳା, ଆମେ କାମ ଖୋଲିକି ରଖିପାରିବୁନୁ, ଆମର ବିଧି ଆଚାର୍ଯ୍ୟ ବଳ ଦେଇଛନ୍ତି ଦେବୁ, ଆମେ କାହାକୁ ଘୃଣା କରୁନୁ, କିନ୍ତୁ ତାର ଅର୍ଥ ନୁହେଁ ଆମେ ଅର୍ଥର ଦାସ ହେଇଯାଇଛୁ। କେହି ଆଜି ଗୋଟେ ଅର୍ଥ ଦେଇଦେଲେ ତାଙ୍କ ଅର୍ଥରେ ଭଗବାନ ଚାଲୁଛନ୍ତି ନାଇଁ, ଏଇଟାରେ କେବେ ବି କରିବା ଉଚିତ ନାହିଁ। ଭଗବାନ ସୁଖାରୁଖ ଖାଇକି ରହିବା ଦରକାର, ଆଉ ଯିଏ ଭଗବାନ ସୁଖାରୁଖା ଦେବ ସିଏ ବି ସେ ସୁଖାରୁଖା ଖାଇକି ପ୍ରସ୍ତୁତ ହେଇଥିବା ଦରକାର। ଧର୍ମ ଆମର ଲକ୍ଷ୍ୟ ନୁହେଁ, ଏ ସରି ଅର୍ଥ ଆମର ଲକ୍ଷ୍ୟ ନୁହେଁ। କେଉଁ ଶ୍ଳୋକ କହୁଥିଲି, ଧର୍ମସ୍ୟ ଅର୍ଥବର୍ଗ ଧର୍ମସ୍ୟ ଅପବର୍ଗ ସେ ନା ତୁ ଅର୍ଥାୟ କଳ୍ପ, ସେ ଧର୍ମର ଲକ୍ଷ୍ୟ ହେଲା ଅପବର୍ଗ ମୁକ୍ତି, ଏ ସଂସାର କିନ୍ତୁ ଉଦ୍ଧାର ପାଇଁ କୃଷ୍ଣ ପାଖକୁ ଯିବା, ଅର୍ଥ ନୁହେଁ। ନାର୍ଥ ଧର୍ମ ଏକାନ୍ତ ସେ କାମଲା ଭାଇ ସ୍ମୃତା, ଅର୍ଥର ଲକ୍ଷ୍ୟ ହେଲା ଧର୍ମ, କାମନା ନୁହେଁ। କାମନା କାହିଁ ଦରକାର ଅଛି, କାମସ୍ୟ ନ ଇନ୍ଦ୍ର ପ୍ରୀତି ଲାଭେ ଜୀବିତ ଯାବତା, କାମର ଲକ୍ଷ୍ୟ ଇନ୍ଦ୍ର ପ୍ରୀତି ନୁହେଁ, କାମନାର ଲକ୍ଷ୍ୟଟା ଇନ୍ଦ୍ର ପ୍ରୀତି ନୁହେଁ। ଗୋଟେ ଗାଡ଼ିଟେ ଦରକାର, ଠିକ ଅଛି, ଆମେ ତାର ଅର୍ଥ ନାହିଁ, ସେଠି ଯିବା 90 ଲକ୍ଷ ଟଙ୍କା ଦେଇ କିଣିବା, ଆମର ଘର ରହିବାର ଅଛି 10 ଲକ୍ଷ ଟଙ୍କା 15 ଲକ୍ଷ ଟଙ୍କା ଘର ଘର ଖଣ୍ଡ କରିଦେବା, ଏମିତି ନାହିଁ ଯେ ମୋର ପଇସା ଆସିବ 60 ଲକ୍ଷ ଟଙ୍କା ଘର ଖଣ୍ଡ କରିବି, ବାଏ କଣଟା ଦରକାର ଅଛି, ଡିବୁଡ଼ିବ ତୁମେ ଯାହା ହେବ ନୁ ସେଟା କରିପାରିବନି, ତୁମେ ତୁମର କାମନାର ତୁ ବିସ୍ତାର କରୁଛ ଏହାଦ୍ୱାରା। ଧର୍ମର ଲକ୍ଷ୍ୟ ମୁକ୍ତି, ଅର୍ଥ ନୁହେଁ, ଅର୍ଥର ଲକ୍ଷ୍ୟ ଧର୍ମ, କାମନା ନୁହେଁ। କାମନା ପୁଣି କଣ ଦରକାର ନା, ସ୍ୱର ଅଛି ନା, ସ୍ୱର ପାଇଁ କିଛି କାମନା ଦରକାର, ଆମେ ସାଧୁ ହେଇଛୁ ଆମର ଭୋଜନ ବି ଖଣ୍ଡେ ଦରକାର, ଗୋଟେ ରହିବା ପାଇଁ ଦରକାର। ସେମିତି ସେ ଲେଖିଲେ ସେ ବୈରାଗ୍ୟ ଶତକରେ, କୁଚିତ କନ୍ଥା ଆଧାରି କୁଚିତ ଦିବ୍ୟ ବସ୍ତ୍ର, କେତେବେଳେ କନ୍ଥା ମିଳିଲା ତ କନ୍ଥା ପିନ୍ଧିପକ, ସାଧୁର ଗୋଟେ ପର୍ଟିକୁଲାର ଡ୍ରେସ୍ କ'ଣ, ଯୋଉଟା ମିଳିଲା ଖଣ୍ଡେ ପିନ୍ଧିପକ, ଆମର ଚଏସ୍ ଏଇଟା ସେଇଟା ଏଗୁଡ଼ା ସବୁ କ'ଣ, ଏଗୁଡ଼ା କିଛି ନାହିଁ, ଏଇଟା ଡିବ୍ୟୁଟର, ଏଗୁଡ଼ା ସବୁ ଲାଇଫ୍ ଷ୍ଟାଇଲ୍ ନୁହେଁ। କୁଚିତ କନ୍ଥା ଧାରି, କୁଚିତ ଦିବ୍ୟ ବସ୍ତ୍ର, କୋଉଠି କେତେ ଦିବ୍ୟ ବସ୍ତ୍ର, କେମିତି କେତେବେଳେ ଶୁଷ୍କ ରୁଟି ଖାଇବ, କେତେବେଳେ ରାଜଭୋଗ ମିଳିଲା, କେଉଁଠି ରାଜପ୍ରସାଦ ତଳ ରହିବ, କେଉଁଠି ବୃକ୍ଷ ତଳ ରହିବ, ଆମ ରାତିଟା କୋଉଠି ଅଛି, କ'ଣଟା ଏଥିରେ ଗୋଟେ ପର୍ଟିକୁଲାର ଜିନିଷ କ'ଣ ଦରକାର ଅଛି, କିଛି ଆବଶ୍ୟକ ନାହିଁ, ଏଇଟା ଭକ୍ତିର ଅଙ୍ଗ ନୁହେଁ। ସେ କାଟିଦେଇଛି, ଗୋଟେ ନୀତିକାର କାଟି ଦେଉଛନ୍ତି ଏଟାକୁ, ଆଉ ଏଇଟା ଆମର କିଛି ଲାଗୁନି, ଯେଉଁଠି ହେଲା ରହିଯିବାର ଅଛି, ଭୋଜନ ଅନୁକୂଳ ଯେମିତି ହେବା ଟିକେ ଅଛି, ସେଥିରେ କ'ଣଟା ଅଛି, ରାତି କଟିବା କଥା, ଭୋଜନ ଖଣ୍ଡେ କରିବା କଥା, କାମସ୍ୟ କ'ଣ କାମ ଦରକାର ନ ଇନ୍ଦ୍ରିୟ ପ୍ରୀତି, ତୁମର ଅର୍ଥ ଦରକାର ଆମର ଅର୍ଥ ବି ଦରକାର, ଆମର ଅର୍ଥଟା ଇନ୍ଦ୍ରିୟ ପ୍ରୀତି ନୁହେଁ, ଆମ କୋଟିଏ ମିଳିଲେ ବି ଇନ୍ଦ୍ରିୟ ପ୍ରୀତି 5 ପଇସାରେ କରା ହବନି, ଏଟା ଭଗବାନଙ୍କର। ଆଉ ତୁମକୁ 10,000 ମିଳିଲା ମାନେ ଉଡ଼ିବ, ତା କ'ଣ କୁହନ୍ତି, ତାଙ୍କୁ ଲାଞ୍ଜରେ ହାତ ମାରିପାରିବେ, ପଇସା ପଇସା 6 ମାସ ଯିବ ଗୋଟେ ଗାଡ଼ି ପ୍ରୋବ୍ଲେମ୍ ହେବ, ନାଇଁ ଗାଡ଼ିଟା ପୁରୁଣା ହେଲା, କ'ଣଟା ପୁରୁଣା ହେଇଥିଲା ସେ ଗାଡ଼ି, ଏଇଟା ହବନି, ପୁଣି ଗୋଟେ ଗାଡ଼ି ଧରିଗଲେ, ପୁଣି ଏଇଟା ଯିବେ 6 ମାସ ତାପରେ ଦେଖିବା ବୋଲେ ପୁଣି କ'ଣ କରିବ, କହିଲା ଏ ଗାଡ଼ି ଆଉ ହେଲାନି, ଏଇଟା ନୂଆ ମଡ଼େଲ ବାହାରିଲା, ସିଏ କ'ଣ ଶୁଣ ତମେ ତ ମୁଣ୍ଡରେ ତାର ବସିଛି। ଆଉ ଯେତେ ମୁଁ ସେ ଭୁବନେଶ୍ୱରରୁ ସେ ଛୁଆଟାକୁ ପଚାରିଲି, ଭୁବନେଶ୍ୱରରୁ ପୁରୀ ଗଲି ମୁଁ, ସେ ଯେଉଁ କ'ଣଟା ବାଇପାସ୍ ରୋଡ଼, ମୋ ମୁଣ୍ଡ ଗରମ ହେଇଗଲା, 100-100 ଖାଲି ୟୁଜ୍ କାର୍, ରେ ଏତେ ଗାଡ଼ି ଗୁଡ଼ା କାହିଁକି ମୋ ମୁଣ୍ଡରେ, ମୁଁ ସବୁ ମୁଣ୍ଡରେ ପଶେ, ଇଏ ଭଲ ଗାଡ଼ି ଗୁଡ଼ା ଚିକୁଣିଆ ଦେଖାଯାଉଛି, ମୁଁ ମୁଁ ପଚାରି ଦେବୁ ରେ ଏଇଟା ଭଲ ଗାଡ଼ି ଗୁଡ଼ା କାହିଁ ବିକି ଦେଉଛନ୍ତି ଲୋକ, ସେ ଗୋଟେ ଭକ୍ତଟା ଅଛି, ସେ ତାର କରୁଛି, ସେ ଅଜୟ, ମୁଁ ତାକୁ ପଚାରିଲି ଅଜୟ ଏଇଟା କ'ଣ ନୂଆ ଗାଡ଼ି ଗୁଡ଼ା, କହିଲେ ଆଜ୍ଞା ଆପଣ ଜାଣନ୍ତିନି, ସେ ତା ମେକାନିକଟା ଠିଆ ହେଇଥିଲା, ମୁଁ ଯୁଆଡ଼େ ସବୁ ପଚାରେ ଲୋକଙ୍କୁ, ତୁ ଶିଖିବି ନା ଆଉ ତମଭଳିଆ ବୋକା, ଖାଲି ଯୋଉଠି ଯେ ଖାଇ ଦେଇ ପଳେଇ ଆସିବି ନା କ'ଣ, ମୁଁ ଯୁଆଡ଼େ ଯେ ପଚାରିବି କାହିଁକି ଏମିତି ଘର କରିଛ, କାହିଁକି ଏଇଟା କରିଛ, କାହିଁକି ସବୁବେଳେ ପଚାରିବି ତାକୁ, ଯେ ତୁ ଏତେ ବଡ଼ ଅଫିସ୍ଟା କ'ଣ ଦରକାର, ଉପରେ କାହିଁ ଘର କରୁଛୁ, ତା ପ୍ଲାନ୍ଟା ମୁଁ ଦେଖିବି ନା, ସେ କ'ଣ ମୁଣ୍ଡରେ ଚଲାଉଛି, ତା ମେକାନିକ ଠିଆ ହେଇଥିଲା, ମୁଁ କହିଲେ ଯେଉଁ ଗାଡ଼ି ଗୁଡ଼ା ଲୋକ ବିକି ଦେଉଛନ୍ତି, ସେ କହିଲା ଆମ ଘର ନୂଆ ବୋଲି, ମୁଁ ନୂଆ ବୋଲି, ଆମ ନା ଆଜ୍ଞା ଛୋଟବେଳେ ଯାଇଛୁ, ଗୁରୁଦେବ ଦେଖିଛୁ, ଆମେ ସବୁ ଖେଚୁଡ଼ି ଖାଉଥିଲୁ, ପ୍ରସାଦ ଖାଉଥିଲୁ, ମାନେ ଆଚ୍ଛା ହଉ ଏବେ କ'ଣ କରୁଛ, ନା ମେକାନିକ କାମ କରୁଛି, ମୁଁ କହିଲୁ ଦେଖ ନୂଆ ଗାଡ଼ି ଗୁଡ଼ା କାହିଁ ବିକି ଦେଉଛନ୍ତି, ସେ ଭଲ ଭଲ ଗାଡ଼ି, କହିଲା ବାବା ଜାଣନ୍ତି ମୋର ଗୋଟେ ସାଙ୍ଗ ଅଛି 6 ମାସରେ ସେ ଛୋଟ ଗାଡ଼ି କିଛି କିଣୁଛି, 60 ଲକ୍ଷ 50 ଲକ୍ଷର ଗାଡ଼ି କିଣୁଛି, ମାନେ କାହିଁକି, କହିଲା ପଇସା ଗୁଡ଼ା ଆଜ୍ଞା କ'ଣ କରିବେ, କ'ଣ କରିବେ ପଇସା ଗୁଡ଼ା, ଦେଇଦେବି 5 ଲକ୍ଷର ବିକି ଦେବି, ତାକୁ 5 ମାସରେ ବିକିଦେବି, ଏତେ ଗାଡ଼ି ଯେଉଁ ଦେଖୁଛ ଲୋକମାନଙ୍କ ପଇସା, ଆରେ ଗାଡ଼ି ଖଣ୍ଡେ ଦରକାର ଭାଇ, ସେଇଠୁ ଚଲ 15 ବର୍ଷ କ'ଣଟା ଅସୁବିଧା, ତୁ ବଡ଼ ଗାଡ଼ି ଚଲ ତ ବଡ଼ ମଣିଷ ହେଇଯିବ ନା କ'ଣ, ମଣିଷର ଆବଶ୍ୟକ ବୁଝୁନି ନା, ଅର୍ଥ ମିଶିଲା ମାନେ ତା କାମନା ଲଗେଇଦେଲା, କାମସ୍ୟ ନ ଇନ୍ଦ୍ରିୟ ପ୍ରୀତି, କାମର ଲକ୍ଷ୍ୟ ଇନ୍ଦ୍ରିୟ ପ୍ରୀତି ନୁହେଁ, ମରିଯିବ ତୁମେ, ହଇରାଣ ପଡ଼ିବ, ସ୍ପେଶାଲି ଏ ଡିଭୋଟି ମାନଙ୍କ ପାଇଁ, ନ ଇନ୍ଦ୍ରିୟ ପ୍ରୀତି ଲାଭେ ଜୀବେ ତ ଯାବତା, କାମନା କ'ଣ ଦରକାର ନା ବଞ୍ଚିଯିବାର ଅଛି, ଜୀବେ ତ ଯାବତା ବଞ୍ଚିବା ଦରକାର, ବଞ୍ଚିବା ପାଇଁ କ'ଣ ଖାଇବା ଦରକାର, କୋଟିଏ ଥିଲେ ଭାବିଲେ ତୁମର କେତେ କେତେ ଖାଇବ, 28 ଚାଉଳ ନା ଆଉ କ'ଣ ଖାଇବ, ଆଉ କୋଟିଏ କ'ଣଟା ଅଛି, ଦୁଇ ତିନିଟା ଆଇଟମ୍ ଜବରଦସ୍ତି କରି ଖାଇଦେବ, ଖାଇଦେଲେ ଡାଇବେଟିସ୍? ଏ ଯେଉଁ ସବୁ ପଇସା ହେଇକି ଯେଉଁ ଉତ୍ପାଦ କରି ଖାଉଛନ୍ତି, ତାହେଲେ ଡାଇବେଟିସ୍, ବ୍ଲଡ୍ ପ୍ରେସର ଭୋଗି ପାରିବନି ତୁମେ, ତୁମ ପାଇଁ ଯେତିକି ସାଙ୍କସନ୍ ସେତିକି ଇନ୍ଦ୍ରପ୍ରୀତି ତୁମେ କରିପାରିବ ନାହିଁ, ତୁମେ ଇନ୍ଦ୍ରପ୍ରୀତି କଣଟା କରିବ? ଇନ୍ଦ୍ରପ୍ରୀତି ଗୋଟେ କିଛି ନାହିଁ ଆମର, ଇଏ ମୋର ଆଜି ବି ସେ ଜୁହାର ଟେଷ୍ଟ ଅଛି, ଯେ ମା ମାନେ ଆଳୁ ପୋଡ଼ିକି ଦିଅନ୍ତି, ବାଇଗଣ ପୋଡ଼ି, ବାଇଗଣ ଏଇ ଯେଉଁ ବଢି ସେ ପୋଡ଼ିଦେବେ, ସେ କଞ୍ଚା ଲଙ୍କା ଟମାଟୋ ପକେଇକି ଦେଇଦେବେ, ତୁମେ ତୁମେ କଷା ଚାଲିଛି, ଯାହା ଯାହାକୁ ପଚାରିବ ଯୋଉଠି ପୋଡ଼ିକି ଦେଖିବ, ଘଣ୍ଟା ଘଣ୍ଟା କଷି 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 ବାସ ନିଜେ କଷି ହେଇଯିବେ, ପୁଣି ତ କଷିଲା ଭଳିଆ କଣ ରୋଷେଇ ଦରକାର ସମୟ ଅଛି? ଲୋକ ଆଗରୁ ଡାଲି ଡାଲି ହେଲେ ଫିଷ୍ଟ, ଘରେ ଡାଲି କିଏ ଖାଏ? ସୋରିଷ ଜିରା ଦେଇକି ମା ମାନେ ବାଟିଦେବେ ସବୁ ଗୁଡା, ବାଟିରେ ଫ୍ରି ପାଣିଆ ପାଣିଆ ହେଇଥିବ, ବସେଇଦେବେ ଛୁଆଙ୍କୁ ଦୁଇଟା ତିନିଟା ଖାଇଲେ, ଆରେ ଧନୀ ହଉ ଗରିବ ହଉ, ତୁ ଭାବରେ ଧନୀ ଘର ଲୋକ ବହୁତ କିଛି ଖାଉଥିଲେ ବୋଲି, ସେ ହିଁ ଖାଉଥିଲେ ଧନୀ ଘର ଲୋକ, ଆମେ ଆମ ନିଜେ ଥିଲା ଆମେ ଜାଣିଛୁ ନା, ସେ ପାଖରେ ଲୋକ ପଚାରେ ଯା ତାଙ୍କର ତୁମର ସେ ଖାଆନ୍ତି, ଲୋକ ସୁସ୍ଥ ଥିଲେ ସବଳ ଥିଲେ, ଇନ୍ଦ୍ରପ୍ରୀତି ଗୁଡା ନଥିଲା, ଏବେ ଗୋଟେ ଏଡ଼ି ଗୋଟେ ଜାଗାରେ ଖାଇବା ପରେ ତା ହାତରେ ତା ଛୁଆ ହାତରେ କୁରକୁରି ପକାଟି ଥିବ, ସମିତି ହାତରେ କୁରକୁରି ପକାଟି ସବୁ ଦେଖିବ, ସକାଳୁ ପଲିଥିନ୍ରେ ବାନ୍ଧିକି ଯେତେ ଗାଁ ଗୁଡ଼ାକ ମୁଁ ଯାଏ ସବୁ ଦେଖୁଛି, ଗାଁ ଗୁଡ଼ାକ ସବୁ ପଲିଥିନ୍ରେ ସମୁଦ୍ର ବାନ୍ଧିକି ସେ ଆଳୁଦମ ନଉଥିବେ, ସେ ଇଟ ଛୁଆ ଗୁଡ଼ାକ ଏ ଦେଇ ଏଇ ଏଇଠି ଆଇଲେ ଛୁଆ ତୁ କ'ଣ ଖାଇକି ଆଇଲେ ନା 10 ଟଙ୍କା ଖାଇଦେଇ ଚାଲି ଆସି, ତୁ 10 ଟଙ୍କା ପାଇବେ କି ନାହିଁ କାମର, କିନ୍ତୁ 10 ଟଙ୍କାରେ ଆଗେ ଖାଇଦେଇ ହୋଟେଲ ପଳେଇ ଆଇଲେଣି, ଆଗେ ଶୁଖିଲା ମୁଡ଼ିକି ଚୁଡ଼ା ଖାଉଥିଲେ ନା, ଏଇସବୁ ମୋର ମନ ଶୀତ ଦିନରେ ମନ ଲଛା ପାଠ ପଢ଼ିବାକୁ ଯିବୁ, ସବୁ ଖଇ ମୁଡ଼ିକି ମିଶା ହେଇଥିବ, ନହେଲେ ଉଖୁଡ଼ା ରଖା ହେଇଥିବ, ଉଖୁଡ଼ା ଧରେ ମିଶିକି ମା ଦେଇଦେବେ, ଆମେ ତୃତ ଗାଁ ଆସୁଥିଲୁ ସେଠି ସେଗୁଡ଼ାକ ମୋର ମନ ଶୁଭୁଛି, ସେଠି ଆଉ ଖାଆନ ସୁସ୍ଥ ରହୁ, ସେଟା ସବୁ ଭଗବାନ ପ୍ରାକୃତିକ ଜିନିଷ, ଇନ୍ଦ୍ରପ୍ରୀତି କଣ ତୁମେ କରିବ? ଇନ୍ଦ୍ରପ୍ରୀତି କଲେ ମୋର ହଇରାଣ ପଡ଼ିବ, ତୁମେ ସବୁ ରୋଗ ହେଇଯିବ, ଇନ୍ଦ୍ରପ୍ରୀତି ମୋର ତୋ ରୋଗ, ତୁମେ ସ୍ୱରଟା ବୋଧେ ଆଘାତ ଗୋଟେ କରୁଛ, କ୍ଷତଟା ଗୋଟେ ସାଙ୍ଗେ ସାଙ୍ଗେ ହୁଏନି ନା, ସ୍ୱର ଭିତରେ ଯୋଉ କ୍ଷତଟା ଖାଦ୍ୟପେୟ ଏଇ ଯୋଉ ଗୁଡ଼ାକ ଆମେ ଇରେଗୁଲେଟିଭ ହଉ କରୁଛେ, ସେଟା ମାଡ଼ ହେଇ 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 ତୁମର ଗୋଟେ ପାର୍ଟକୁ ନଷ୍ଟ କରିବ, ସେ ବେଶୀ ଆଟାକ୍ କରିବ କାହାକୁ? ଲିଭରକୁ, ହାର୍ଟକୁ, ଗଲା ଖାଇବା ପିଇବା ଶୃଙ୍ଖଳା ଆମେ ରଖିବାନି, ଶାରୀରିକ ପରିଶ୍ରମ ନାହିଁ, ମାନସିକ ଚିନ୍ତା ବେଶୀ, ହେଲେ ସେ ମନା କରିଦେଲେ ବଞ୍ଚିବ କାହିଁକି? କାମସ୍ୟ ମାନେ ପୁରା ଲାଗି ଦୁଇଟା ଶ୍ଳୋକ ରହିଲା, ଧର୍ମର ଅର୍ଥ ମୁକ୍ତି, ଧର୍ମର ଲକ୍ଷ୍ୟ ମୁକ୍ତି ଅର୍ଥ ନୁହେଁ, ଅର୍ଥର ଲକ୍ଷ୍ୟ ଧର୍ମ କାମନା ନୁହେଁ, କାମର ଲକ୍ଷ୍ୟ ଇନ୍ଦ୍ରପ୍ରୀତି ନୁହେଁ, ବଞ୍ଚିବା ଦରକାର, ଘର ଖଣ୍ଡ ଦରକାର, ଯାହା ଯେତିକି ଗାଡ଼ି ଖଣ୍ଡ ଦରକାର, ଯେତିକି ଦରକାର ଖାଲି ବଞ୍ଚିବାର ଅଛି, ବଞ୍ଚିବା କାହିଁକି କହିଲେ? କାମସ୍ୟ ନ ଇନ୍ଦ୍ରପ୍ରୀତି ଲିଭେ ଲାଭେ ଜୀବିତ ଯାବତା ଜୀବସେ ତତ୍ତ୍ୱ ଜିଜ୍ଞାସା ନାର୍ଥ ଯଶ୍ଚୟ କର୍ମ ବି, ବଞ୍ଚିବାର ଲକ୍ଷ୍ୟ କ'ଣ? କର୍ମ ନୁହେଁ, ଖଟିବା ନୁହେଁ, ହାର୍ଡ ଲେବର କରିବା ନାହିଁ, ଏଇଟା ମୋର ଲକ୍ଷ୍ୟ ନୁହେଁ। ବର୍ତ୍ତମାନ ତ ସଭ୍ୟତା ଅଲଗା ହେଇଗଲା, କ'ଣ କରାଯିବ? କିନ୍ତୁ ତୁମେ ହାର୍ଡ ଲେବର କରିକି ପଇସାଟା ଆଣିକି ଇନ୍ଦ୍ରତୃପ୍ତି କରନି, କାରଣ ତମେ ଦେଖୁଛ ହାର୍ଡ ଲେବର ନକଲେ ଆଜିକାଲି କିଛି ମନି ହେଇପାରିବନି, ତୁମେ ତାକୁ ସେଭ୍ କରିକି ଚେଷ୍ଟା କର, ବ୍ୟସ୍ତ ଜୀବନ ରହି ତୁମେ ସେଭ୍ କରିଦିଅ, ଆଲି ରିଟାୟାରମେଣ୍ଟ ନିଅ, ଏଇଟା ଗୋଟେ ପ୍ରୋସିଜର ବର୍ତ୍ତମାନ କରିବ, ନହେଲେ ଆଉ କିଛି ପାରିବନି, ଆଉ ଏ କୌଣସି ଅର୍ଥଟା କେବେ ସହଜରେ କିଏ ରୋଜଗାର କରିପାରିବେନି। କାହିଁକି ବଞ୍ଚିବା? ଜୀବସ ତତ୍ତ୍ୱ ଜିଜ୍ଞାସା, ଆମେ ବଞ୍ଚି ତତ୍ତ୍ୱ ଜିଜ୍ଞାସା କରିବା, କାହିଁକି ଦୁଃଖ ମିଳୁଛି, କେତେବେଳେ ଉଦ୍ଧାର ହେବି, କେମିତି ମୋର ସଂସାରରୁ ସୁଖ ମୋତେ ମିଳିବ, ଏ ତତ୍ତ୍ୱ ଜିଜ୍ଞାସା ପାଇଁ ନା ଜୀବସ ତତ୍ତ୍ୱ ଜିଜ୍ଞାସା ନାର୍ଥ ଯଶ୍ଚେହ କର୍ମ ଭି, ଅର୍ଥଟା ନୁହେଁ ଯେ କେବଳ ଖାଲି କର୍ମ କରିବା, ଖଟିବା କାହା ପାଇଁ ଏତେ ଖଟୁଛି ସେ ବୁଝିନି, ସେ ଲେଖିଲେ ଗର୍ଦ୍ଧବର ମତ ଆମେ ବୋଲେ ଲେଖିଲେ ନା ଭକ୍ତ ଠାକୁର, ଗର୍ଦ୍ଧବର ମତ ଆମେ କରି ପରିଶ୍ରମ କାର ଲାଗି ଅତ କରି, କାର ଲାଗି ଅତ କରି ନା ଘୁଚିଲ ଭ୍ରମ, କାହା ଲାଗି କରୁଛି ମୁଁ ଜାଣିପାରେ, କାହା ଲାଗି ମାନେ କଣ? ଆରେ ଶରୀର ପାଇଁ କରୁଛି କି ଆତ୍ମା ପାଇଁ କରୁଛି ମୁଁ ଜାଣିନି, ଶରୀର ପାଇଁ ଏତେ ଦରକାର ବି ନାହିଁ, ଶରୀର ପାଇଁ କଣ ଦରକାର, କଣ ଖାଇବା ପାଇଁ ଦରକାର, ଏତେ ଗଧ ଭଳିଆ ଖଟିବ କାହିଁ? କିନ୍ତୁ ବର୍ତ୍ତମାନ ସିଷ୍ଟମଟା ବନେଇ ଦିଆଯାଇଛନ୍ତି, ଜୀବନର ଜୀବନ ଲାଇଫ ଷ୍ଟାଣ୍ଡାର୍ଡଟା ଏତେ ବଢ଼ିଗଲା, ସାମାଜିକ ପରିବେଶ ଏମିତି ହେଇଗଲା, ତୁମେ 8 ଘଣ୍ଟା 10 ଘଣ୍ଟା ନ ଖଟିଲେ ତୁମେ କହିବେ 6 ଘଣ୍ଟା କାମ କର, 6 ଘଣ୍ଟାରେ କୋଉଠି କାମ ମିଳିବନି, କେବଳ ଲେବର କାମ 6 ଘଣ୍ଟା ନା କେତେ କେତେ ବାବୁଲିବ, ସରକାର କେତେ କରୁଛି 300 ଟଙ୍କା ଦେବ କେତେ ଘଣ୍ଟା, 8 ଘଣ୍ଟା କିଏ କରୁଛି ମୋ, ତୁମର ଲେବର 8 ଘଣ୍ଟା କରୁଛନ୍ତି, ଠକୁଛନ୍ତି, ଆଉ ତୁମେ କ'ଣ 17 ଆଣୁଛ ପଇସା ସରକାର କରୁଥିଲୁ, ସମସ୍ତେ ଠକୁଛନ୍ତି ସରକାର, କ'ଣ
ସବୁ ଏଇ ପ୍ରଭୁପାତ କହୁଛନ୍ତି, ପ୍ରଭୁପାତ କହୁଛନ୍ତି ଆମର ଇଣ୍ଡିଆର ଗଭର୍ଣ୍ଣମେଣ୍ଟ ଜବ୍ ମାନେ ହିଁ କେବଳ ଗଭର୍ଣ୍ଣମେଣ୍ଟକୁ ଠକିବା, କେବଳ ଗଭର୍ଣ୍ଣମେଣ୍ଟକୁ ମୋଷ୍ଟଲି କହୁଛି ସବୁ 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 ପଇସା ଆଣୁଛନ୍ତି, ସେଠି ଗଭର୍ଣ୍ଣମେଣ୍ଟ ସବୁ ପ୍ରାଇଭେଟ୍ କରିଦେଉଛି ନା, ଆଉ ଗଭର୍ଣ୍ଣମେଣ୍ଟ ପ୍ରାଇଭେଟ୍ ହିଁ କରିଦେଉଛି, ରେଲୱେ ପ୍ରାଇଭେଟ୍ ସବୁ ପ୍ରାଇଭେଟ୍ କରିଦେଉଛି କାହିଁକି, ପ୍ରାଇଭେଟ୍ କରିଛି ଗୋଟେ କମ୍ପାନୀ ହାତ ରହିଲା ତା ସେ ଜଗିବ, ଆଜି ଇଏ ସରକାର ମାଲ ସବୁ ଧରିବେ ଡାଲିବେ ଫୋପାଡ଼ିବେ ଭାଙ୍ଗିବେ ଭଙ୍ଗା ରୋଚା ରୁଚି ସବୁ କରିବେ, ଏଇଟା ଭଲ ଜିନିଷ ନୁହେଁ ନା, ଖଟିବା ଆମର ଜୀବନର ଲକ୍ଷ୍ୟ ନୁହେଁ, କିନ୍ତୁ ଦରକାର କାହିଁକି, ଯାବତ ଜୀବିତ ଯାବତା ବଞ୍ଚିବା ଦରକାର, ଆଜି ଆମର ପୁରା ଫାଉଣ୍ଡେସନଟା କ୍ଲିଅର କରି ରଖିବା ଦରକାର ଅଛି ନା, ଆଉ ଖାଲି ଧର୍ମ ଧନ 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 ଧନ, ଆରେ ଧନ ଧନ କ'ଣ ହୁଏ ତ, ଆମେ କର୍ମ କରିବା ହୁଆ ଆମକୁ ନିଶ୍ଚିତ ଭରଣ ପୋଷଣ କରିବେ, ଆଉ ଅନ୍ୟମାନଙ୍କୁ ଦେବେ ନ ଦେବେ ଭକ୍ତ ପାଇଁ ଦେବେ ବୋଲି ସେ ଗୀତାରେ କହିଦେଲେ ପୁଣି, ଆଉ ନାମର ଗୌଣ ଫଳ ହେଲା କ'ଣ ଜାଣିଛ, ଗୌଣ ଫଳ ମାନେ କ'ଣ ସେକେଣ୍ଡ ରେଜଲ୍ଟ, ମାନେ ଯେଉଁଟା ମିଳିଯିବ, ଯେମିତି ଆମ୍ବ ଗଛଟା ଲଗାଉଛ, ଆମ୍ବ ଗଛ ଲଗାଇଲେ ଆମ୍ବ ଫଳିବାଟା ହେଲା ମୁଖ୍ୟ, ଛାଇ ଡାଳ ଶୁଖିଲା ଡାଳ ଛାଇ, ଏଇଟା କ'ଣ ଗୌଣ, ଏଇଟା ହବ, ଆମ୍ବ ନ ଫଳିଲେ ବି ଡାଳ ମିଳିବ, ଶୁଖିଲା ଡାଳ ଶୁଖିବ ଆଉ ଛାଇ ମିଳେ, ନାମ ନ ଫଳୁ, ସେଭଳି ନାମ କରିକି ଯଦି ପ୍ରେମ କିଏ ନ ପାଇପାରିଲା, ସେ ନାମଟା ଖାଲି କରୁଛି ଚାରିଟା ନିୟମ ପାଳନ କରି ନାମ କରୁଛି, ଇ ଧର୍ମ ଏଇଟା ହେଉଛି ଗୌଣ ଫଳ, ଏଠି ମିଳିବ ମିଳେ ବାଜି ବାଜିରେ, ଆଜି ନାମ କରିବନି ତାକୁ ଆଉ କ'ଣ କହିବ, ନାମ ଜଣେ ଷୋଳମାଳା ଜପ କରୁଛି ମାନେ ଚାରିଟା ନିୟମ ମାନୁଛି ମାନେ ସେ ଜାଣିଦେବା ଦରକାର, ତାର ହାଣ୍ଡିରେ ଯାଉଛନ୍ତି ଓଡ଼ିଆରେ ଭାତ ଅଛି, ତାର ଚିନ୍ତା କରିବା ଦରକାର, ଯେଉଁଠି ଯାଇ ମୋତେ ଖାଇବାକୁ ମିଳିବ, ପାପିକି ମିଳିବ ହରିନାମ କରିବା ଲୋକ ମିଳିବନି, ଦୁଇ ଘଣ୍ଟା ସେ ସମୟ ଦେଉଛି, ଆମର ଗୋଟେ ବିଶ୍ୱାସ ନାହିଁ, ଆମର କର୍ମ ଉପରେ ଅଧିକ ବିଶ୍ୱାସ, ପ୍ରଭୁଙ୍କର କାମରେ ତୁମେ ଲାଗିକି ରହିଲେ କେବେ ତୁମର କିଛି ଅଭାବ ପଡ଼ିବ, ତୁମର ବିଶ୍ୱାସଟା କରି ତୁମକୁ ଦେଖିବାକୁ ପଡ଼ିବ, ତୁମେ ଅନୁଭବ ନ କଲେ ତୁମେ କିନ୍ତୁ କଥା କହିବ, ଯେ ଲୋକ କହିଥାନ୍ତି ଯେମିତି କହୁଛ ହବନି, ହବନି କ'ଣ, ସେ ଗୋଟେ ଛୁଆଟା ଥାଏ ସେ ଦୋକାନ କରିଥାଏ, ଡେରି ତାକୁ ପଚାରିଲେ କେତେଟା ଶୋଉଛୁ କାହିଁ ଜପଉନି ନା, ମୋତେ ଓଡ଼ିଆ ଗୁଡ଼ାକ ସେମିତି ନା, ଓଡ଼ିଆ ଲୋକ ଗୋଟେ ସକାଳୁ ସକାଳୁ ଦୋକାନ ଖୋଲି ପକେଇ, ମୋ ଦୋକାନ ଆଗେ ବେଶୀ ବିକ୍ରି ହେଇଯିବ, ଗାଧୁଆ ନାହିଁ ପାଧୁଆ ନାହିଁ କିଛି ନାହିଁ, ଠାକୁର ପୂଜା ନାହିଁ, ସେ ଆଗେ ଦୋକାନ ଖୋଲି ପକେଇ, ସାଙ୍ଗେ ସାଙ୍ଗେ ମୁଁ ଖୋଲି ପକେଇଲେ ସେ ଦୋକାନ କାଳେ ବିକ୍ରି ହେଇଯିବ, ଦେଖିଲ ତୁ ମାରୱାଡ଼ି, ମୁଁ ମାରୱାଡ଼ି ଗୋଷ୍ଠୀ କଥା କୁହେ, ମାରୱାଡ଼ି ଗୋଷ୍ଠୀ ଆଗେ ଶିବ ମନ୍ଦିରକୁ ଯିବେ ପୂଜା କରିବେ, ମୁଁ ନିଜେ ଯାଇଛି ସବୁ ଦୋକାନକୁ ଛୁଆଟି ବେଳେ ଆମର ଯୋଉ ମାସିକିଆ ସଉଦା ଆସେ, ସେ ଗୋଟେ ବୁଢ଼ାଟା ଥାଏ ମାରୱାଡ଼ିଟା, ସେ ବିକିବା ବାଲା, ସେ ପୁଣି ସେ କେବେ ଶୁଣିବନି, କହିବ ବସ ତାର ସେ ଯୋଉ କ'ଣ ଦଣ୍ଡି ପାଲ ପୋଛିବ ପୋଛିବ, ମତେ ଏତେ ରାଗ ଲାଗେ, ଏଇଟା ପୋଛୁଛି କ'ଣ ଏତେ ସମୟ, ପୋଛିବ ତାକୁ ପୋଛିବ, ସେ ଯୋଉ ବଟକର ଗୁଡା ସବୁ ପୋଛିବ ତାକୁ, ତା ଜାଗାରେ ରଖିବ, ଧୂପ ଦବ, ମୁଣ୍ଡ ମାରିବ, ତାପରେ ସେ କ'ଣ ସେ ତା ଭିତରେ ସେ ଧୂପଟାକୁ ବୁଲେଇବ, ସେ ଯୋଉ କ୍ୟାସ୍ ବ୍ୟାକ୍ସ ଭିତରେ ତା ସବୁ ସରିବ, ତାପରେ ନଗଦି ତୁମର ସବୁ ବାକି ନବ, ତୁମ ମାସିକିଆ ରୁହ ଆମର ନଗଦ ସରୁ ନବ, ଆଉ ଲୋକମାନେ ସେ ଧର୍ମକୁ ବ୍ୟବସାୟ କରୁଥିଲେ, ଯାହା କରୁଥିଲେ ଧର୍ମକୁ ଧରିଥିଲେ, ବର୍ତ୍ତମାନ କିଛି ନାହିଁ, ଧର୍ମ ନାହିଁ ଆଗେ ଅର୍ଥ, ଧର୍ମ ହେଲା ସେକେଣ୍ଡ କଥା, ଅର୍ଥ ସରୁ ତାପରେ ଦେଖିବା ଧର୍ମ କଥା ଠାକୁର କଥା, ଆଉ ଲୋକ ଏଇଥିପାଇଁ ଛୋଟ ବେଳେ ସମସ୍ତ ଦେଖିଛି ସେଟା, ଆଉ ତ ଲୋକମାନଙ୍କର ଅଭାବ ଜିନିଷଟା ଏଇଥିପାଇଁ ଅଭାବର କାରଣଟା ହେଲା ଏଇଟା, ଆଉ ଇନ୍ଦ୍ର ସଂଯମ ଏଇ ତ ହାୟର ଜିନିଷ ଗୁଡ଼ା କ'ଣ ଏମାନେ ବୁଝିବେ, ସୁଖ ଶାନ୍ତି ଏଇଟା ବୁଝୁନାହାନ୍ତି ନା, ଜୀବନ ଲକ୍ଷ୍ୟଟା ପ୍ରଥମେ ବୁଝିବା ଦରକାର, ଏଇଟା କହିଲେ ପୂର୍ବରୁ ଭଗବାନଙ୍କର ଭକ୍ତ ତୁମେ ନ ହେଇପାରିଲେ ଆତ୍ମସନ୍ତୁଷ୍ଟି କେବେ ହେଇପାରିବେ, କର୍ମ କରି ତୁମେ କ'ଣ ସନ୍ତୁଷ୍ଟ ହବ, କର୍ମଟା ଏକରେ ଦୋଷଯୁକ୍ତ, କର୍ମ ଯେତେ କରିବ କର୍ମ ଫଳ ପ୍ରତି ଆସକ୍ତି ବଢ଼ିବ, ବିଷୟ ପ୍ରତି ଆସକ୍ତି ବଢ଼ିବ, କର୍ମରେ ସବୁ ନୈରାଶ୍ୟ ଆଉ ସେ ଖଟି ଖଟି ମୁଁ ମାଟି ହେଇଗଲି ମାଟିରେ ମିଶିଗଲିଣି, ଦେଖିଛ ବାବୁ ବୋଲେ ହାର ହାର ବୋଇଛୁ କେବେ, ଧାନ ଘର ବୋଇଛ କୋଉଠି ବୋଇଛ, ନା ମୁଁ କହିନ ସେ ସେ ଅଳ୍ପ ଠକେଇଥିବ ନା ଏମିତି, ଆଉ ତୁମ କାନ୍ଧର କୋଉଠି ଆଣ କୋଉ କାନ୍ଧରେ ପିଠିରେ ଏମିତି ଆଣୁଥିବ, ତୁମେ କାନ୍ଧରେ ବୁଝ, ମୁଁ ଟୋକା ବେଳେ କାନ୍ଧରେ ବୁଝିଛି, ମୁଁ କଲେଜ ମୁଁ ସବୁ କାମ ଶିଖୁଥିଲି, କେବଳ ମୋ ଜୀବନ ଗୋଟେ ଭିକ ମାଗି ଆସିକି ପାରିଲି, ମୋତେ ପାଟି କରନ୍ତି ପାଠ ପଢା ପିଲା ଘରେ ସବୁ କ'ଣ କରୁଛ, ମୋର ସବୁ କଥା ଶିଖିବା ପାଇଁ ଇଚ୍ଛା, ହଳ କେମିତି କରାଯିବ, ଘରେ କେମିତି ଲିପାଯିବ, ଯେକୌଣସି କାର୍ଯ୍ୟ ମୋର ମୋ ଲକ୍ଷ୍ୟ ସବୁବେଳେ ଛୁଆଟି ବଳିଥାଏ, ଆଉ ସେଇଟା ମୋର ପ୍ରଭୁଙ୍କ ସେବାର ଲାଗୁଛି, ସେ କାନ୍ଧରେ ତୁ ଉଠାନ୍ତି ସେ ଏତେ କଷ୍ଟ ଲାଗେ, ମୁଁ ଦେଖିଛି ସେ କାନ୍ଧରେ ସବୁ ଫୁଲିଯିବ, ଅଳ୍ପ ବାଟ ଥିଲା କାନ୍ଧ ଫୁଲିଯିବ, ସେ ଯେଉଁ ଗରିବ ଲୋକଟା ମୁଁ ଦେଖିଛି ସେ କମର ସବୁ ଭିଡ଼ିଥିବେ, ତାଙ୍କ କମର ସବୁ ପେଟ ପୁରା ଶୁଖି ଆସୁଥିବ, ଆସିବେ ଲୋଟା ଲୋଟା ପାଣି ପିଇଦେବେ, ଧାନ ବାହାର ପକେଇବେ ଗୋଟେ ଗୋଟେ ଲୋଟା ପାଣି ପିଇଦେବେ, ସେତେ ଖଟୁଥିଲେ ସେ ମାଟିରେ ମିଶିଯାଉଥିଲେ ଖଟି ଖଟି କେଉଁଥିପାଇଁ? ଜୀବନ ଲକ୍ଷ୍ୟ କ'ଣ? କିଛି ନାହିଁ, କାହାର ଲାଗି ଅତ କରି ସେ କଥା କହୁଥିଲେ, ବା କାହାର ଲାଗି ଅତ କରି ନା ଗୁଜିଲ କର, ଆରେ ଦେହ ପାଇଁ ଏତେ ଦରକାର ନାହିଁ, ଆଚ୍ଛା ଆତ୍ମା ପାଇଁ ଏ କିଛି କାମରେ ଲାଗୁନି, ଆତ୍ମା ପାଇଁ କିଛି କାମରେ ଲାଗୁନି, ଦେହ ପାଇଁ କ'ଣ ଦରକାର ଅଛି? ଯେତିକି ଯିବେ ଯାଅ ତା, ତୁମେ କର୍ମ କରିଦିଅ, 6 ଘଣ୍ଟା ଭିତରେ ତୁମେ ଯେତିକି ବଢ଼ିଆ ତୁମେ ଚଳିଯିବ, ଆରାମସେ ଚଳିଯିବ, ଭଗବାନ ଆରାମସେ ଦେଇଦେବେ, କିନ୍ତୁ ଆଳସ୍ୟ ହବନି, ତୁମେ ଆଳସ୍ୟ ହବନି, ଆଳସ୍ୟ ପରାଣ ହେଲେ ହବନି, ଆଉ ତୁମେ କମ୍ ଖଟିବ ବେଶୀ ଆଶା କରିବ ସେଟା ବି ହବନି, କିନ୍ତୁ ଗୋଟିଏ ଲକ୍ଷ୍ୟ ରଖିବା ଦରକାର, ପ୍ରଭୁ ତୁମର ସ୍ଥିତି ହିସାବରେ ଯେମିତି ଯେମିତି ଯୋଗ୍ୟତା ଦେଇଛନ୍ତି ସେଟାକୁ ଭଗବାନଙ୍କ ସେବାରେ ତୁମେ ଲଗା ହବ, କାରଣ କେତେଟା ଜିନିଷ ବର୍ତ୍ତମାନ ପ୍ରବଚନ ଆକାରରେ କହିଦେଲେ ବି ପ୍ରାକ୍ଟିକାଲ ହବ ନାହିଁ, ତେଣୁ ଶୁଣିକି ତୁମେ କେବେ ମୁଣ୍ଡ ବାୟା ହବନି, କାରଣ ସବୁବେଳେ ବେଶାସନ ବସିକି ତୁମେ କମ୍ପ୍ରମାଇଜ୍ କରିବ, ଏଟା ସମ୍ପ୍ରଦାୟ କଥା ଗୁଡ଼ାକ ଆମେ କେମିତି କମ୍ପ୍ରମାଇଜ୍ କରି କଥା କହିବୁ, ଆମେ କେମିତି କଥାବାର୍ତ୍ତା କରିବୁ, ଏଟା ସମ୍ପ୍ରଦାୟ କଥା ଗୁଡ଼ା, ତୁମର ପର୍ସନାଲ ଅଧିକାର, ତୁମର କେଉଁ ପୋଜିସନଟା ତୁମେ ଜାଣିଛ, ତୁମେ ସେ ହିସାବରେ ତୁମେ କାମ କର, ତୁମେ କନସଲ୍ଟ କରିକି, ତୁମର ଯଦି ସେତିକି ଫେଥ୍ କୃଷ୍ଣଙ୍କ ଉପରେ ନାହିଁ, କର୍ମ ଛାଡ଼ି ଦେଇକି ତମର କହିବେ ମୁଁ 4 ଘଣ୍ଟାରେ ଯେତିକି ଚଳିବି ଚଳିବି, ସେତେବେଳେ ଘରେ ମାଡ଼ପିଟ ଲାଗୁଥିବ, ତମେ ସେଠି ଫେଥ୍ ଥିବା ଦରକାର କୃଷ୍ଣଙ୍କ ଉପରେ, ବିଶ୍ୱାସ ଥିବା ଦରକାର, ଏଇଟା ଇଏ ହେଉଛି ଗୋଟେ ବହୁତ ବଡ଼ ଭଗବାନ କର୍ମ କଥା, ଜ୍ଞାନ କଥା, ଯୋଗ କଥା, ସବୁ କଥା ଅର୍ଜୁନଙ୍କୁ କହିଲେ, କିନ୍ତୁ ଲାଷ୍ଟକୁ ତାଙ୍କ ଅଧିକାରଟା ନିର୍ଣ୍ଣୟ କରିଦେଲେ, ସବୁ କଥା କହିଛନ୍ତି ଭଗବାନ, ଜଣେ କହିବେ ଆପଣ ଗୋଟେ କଥା କର, ନାଇଁ ଗୋଟେ କଥା ଆମେ କହିପାରିବୁନୁ, ତୁମେ ଜାଣିନ ପ୍ରବଚନର ସମ୍ପ୍ରଦାୟର ଶିକ୍ଷା ଗୁଡ଼ା କ'ଣ, ଗୋଟେ କଥା କ'ଣ କୁହାହବ, ଭଗବାନ ଗୋଟେ କଥା କହିଛନ୍ତି କି, ତୁମେ କ'ଣ ଗୋଟେ ତୁମ ଜଣଙ୍କ ପାଇଁ ଏଇଟା କୁହାହଉଛି, ବିଭିନ୍ନ ଅଧିକାର ଏଇଟା ସମ୍ପ୍ରଦାୟର ଆଚାର୍ଯ୍ୟଙ୍କର ଶିକ୍ଷା ଗୁଡ଼ା, ଏଟା ସବୁ କଥା କହିବାକୁ ପଡ଼ିବ, ଆଉ ତୁମ କଥାଟା କ'ଣ, ତୁମ କଥାରେ ତୁମେ ପଚାରି ବୁଝିନିଅ, ଅର୍ଜୁନ ଯୋଗ କଥା କହିଲେ କି ନାହିଁ, ଜ୍ଞାନ କଥା କହିଛନ୍ତି ନାହିଁ, କର୍ମ କଥା କହିଛନ୍ତି ନାହିଁ, ଲାଷ୍ଟକୁ ତାଙ୍କ କନକ୍ଲୁଜନ କଥା କହିଲେ, ମନରା ଭଗବାନ ମଧ୍ୟଭକ୍ତ ମଜା ଜୀବାଙ୍ଗ ନମସ୍କୁର ସର୍ବଧର୍ମାନ ପରିତ୍ୟଜ୍ୟମାନ, ଏଟା ତ ଗୋଟେ ଶ୍ଳୋକ କହିବାର ଥିଲା, ଏତେ କଥା କାହିଁ କହିଲେ, ତେଣୁ ସାମ୍ପ୍ରଦାୟିକ ଜିନିଷ ଭଗବତ ଶିକ୍ଷାଟା, ବିଭିନ୍ନ ଜୀବ ଅଧିକାରୀ ଅଛନ୍ତି, ବିଭିନ୍ନ ଜୀବର ବିଭିନ୍ନ ଭିନ୍ନ ଅଧିକାର ଅଛି, ଅଧିକାର ନେଇକି କଥା କୁହା ହବ, ଆସନରେ ବସିଲେ ତୁମକୁ ସେମିତି ଗୋଟେ ଗୋଟେ ଲୋକ ଖୁସି କରିବା ପାଇଁ ଜଣଙ୍କୁ ଜଣଙ୍କ ବ୍ୟକ୍ତିକୁ ଦେଖି କଥା କହିହବନି, ସାମ୍ପ୍ରଦାୟିକ ଶିକ୍ଷା ଗୁଡ଼ା ରହିବ ସବୁବେଳେ, ତ ତୁମର ଅଧିକାର, ତୁମେ ତୁମର କର୍ମ ଉପରେ ନିଷ୍ଠା ଅଛି, ମୁଁ ଯେତେ କହିଦେଲେ କ'ଣ ତୁମେ ଭକ୍ତି କରିଦେବ, ଭାବିଲେ ବସେଇଦେବି ବର୍ତ୍ତମାନ ନାଲି ପିନ୍ଧେଇ ବସେଇଦେବି ତୁମ ଠରୁ 2 ଦିନରେ ତାଙ୍କ ରୋଗ ହେଇଯିବ, ସେ ତାଙ୍କ ଖଟିଆ ଲୋକଟା ଆଉ ନା କ'ଣ ଭାବିଲୁ, ବସିପାରିବ ତୁମେ ବସିବ, ହଇଜା କୁକୁଡ଼ା ଭଳିଆ ମୁଣ୍ଡ କୁଟିବ, ଦେଖିଲ ବସିବ ଦେଖିବା, କାଲି କାଲିଠୁ ଆଇଲ ଆସିଲ ଦେଖିବା, କିନ୍ତୁ ବସିକି ଚପଳ ମଳା ମୁଣ୍ଡ ପିଟି ଗଡି ପଡ଼ିବ, ମୁଁ କେତେ ଦେଖିଛି ମଠରେ ଖଟିଆ ଲୋକ ସହିତ, ସେ କିଛି ତାଙ୍କୁ ଭଲ ଲାଗିବନି, ଖାଲି ବିଡି ମୋଡ଼ି ହେଇକି ତା ମୁଣ୍ଡ ଆଉ କାମ କରିବନି, କର୍ମାଧିକାରୀଟା ସେ କ'ଣଟା ବସିପାରିବ, ତାକୁ ସେ ଦିଆହେଲା ଭଗବାନ ବି କର୍ମ କର ସେବା କର, କଡ଼ିଯୁଗରେ 99% ସେଇଆ ବସିକି କ'ଣ ଠାକୁର ଡାକିପାରିବ, ମୁଁ ଏତେ ଜପ କରିବି, ବସିଲେ ଦେଖିବା ମୁଁ ସମ୍ମତି ମୁଁ ରୋଷେଇ କରି ଖାଇବାକୁ ଦେବି, ବସିକି ଖାଲି ଜପ କର, ଭଗବାନ ଡାକିବ, ବାହ୍ୟା ହେଇଯିବ ତୁମେ, ଏଇଟା ଅଧିକାର କଥା ନା, ତୁମେ ଗୋଟେ ରସଲ ନାଗିଲେ ତୁମେ ଜପ କେମିତି କରିବ, ଅଧିକାରଟା ବଡ଼ ଜିନିଷଟା, ଅଧିକାର ହିସାବରେ ଭକ୍ତି କରିବାକୁ ପଡ଼େ, ଅଧିକାର ହିସାବରେ ନକଲେ ତୁମେ କ'ଣ କରିବ, ତୁମେ କର୍ମାଧିକାର ଅଛ, ତୁମ ପାଇଁ ବର୍ଣ୍ଣାଶ୍ରମ ସିଷ୍ଟମ ରଖାହେଲା, କରୋନା ମଧ୍ୟ କର୍ମାଧିକାର ପାଇଁ ବର୍ଣ୍ଣାଶ୍ରମ ସିଷ୍ଟମ, ବ୍ରହ୍ମଚାରୀ ରହିବ, ବ୍ରହ୍ମଚାରୀ ରହିବ, କୃଷ୍ଣ ପାଇଁ କର୍ମ କର, ଗୃହସ୍ଥ ହବ କୃଷ୍ଣ ପାଇଁ କର୍ମ କର, କର୍ମାଧିକାରୀମାନଙ୍କ ପାଇଁ ଦୈବ ବର୍ଣ୍ଣାଶ୍ରମ ସିଷ୍ଟମଟା ରହିଲା, କିନ୍ତୁ ଲକ୍ଷ୍ୟଟା ହେଲା କୃଷ୍ଣଙ୍କୁ ଅର୍ପଣ କର, ସବୁ ଘରଟା କରିବ କୃଷ୍ଣଙ୍କ ପାଇଁ, ଭଲ ଠାକୁର ଘର କର, କୃଷ୍ଣଙ୍କୁ ଅର୍ପଣ କର, ଭୋଗ ଲାଗି ପ୍ରସାଦ ପାଅ, ସବୁ କୃଷ୍ଣ ପାଇଁ କର, କାରଣ ତୁମେ କରିବ, ଯଦି କୃଷ୍ଣ ପାଇଁ ନ କରିବ ନିଜ ପାଇଁ କରିବ, ନିଜ ପାଇଁ କଲେ କର୍ମ ମନ୍ଦନ ପଡ଼ିବ, ତେଣୁ କୃଷ୍ଣ ପାଇଁ କର, ତୁମର ଧୀରେ ଧୀରେ ଚିତ୍ତ ଶୁଦ୍ଧି ହବ, ସାଧୁସଙ୍ଗ କଲେ ହରିଭକ୍ତି କଲେ ତୁମେ ଆଗକୁ ଟିକେ ବଢ଼ିବ, କହିଲେ ସେଟା ହେଇପାରିବ, ଅଧିକାରଟା ଗୋଟେ ବଡ଼ ଜିନିଷ, କର୍ମାଧିକାରୀ ସେପାଇଁ ଆମର ଯେଉଁ ବର୍ଣ୍ଣାଶ୍ରମ ସିଷ୍ଟମ ରଖାଗଲା, ଆମର ଏଇ ଭକ୍ତିଟା ଭକ୍ତିରେ ଗୁଣ ଗୁଡ଼ାକ ସବୁ ଲାଗୁଛି ନା, ଆଉ ଯାହାର ଯୋଉ ଗୁଣ ଜଣେ କଲେକ୍ସନ ମୁଁ କେତେ ଦେଖିଛି ଆଖି ଆଗରେ, ଆଉ ତ ସେବା କହିବି ତୁମେ ପୂଜାରେ ସେବା କର, ଭଗବାନଙ୍କ ସେବା କର, ନା ନା ମୋତେ ମୁଁ ଏଇଟା କରିବିନି, ଆଉ କଲେକ୍ସନ କଥା କହିଛି ଭାରି ପଡ଼ି ପଡ଼େ, ତାର ଗୁଣଟା ଏଇଟା ସତ ଗୁଣ କାମଟା ସିଏ ହେଉଛି, ତାର ତ ରଜ ଗୁଣଟା ରହିଛି, କାରଣ ଆମର ଏଠି ଜାତି ବର୍ଣ୍ଣ ରହିଲା, ତୁମେ ବୈଷ୍ଣବ ହେଲେ ବି ତୁମ ଗୁଣ ହିସାବରେ ତୁମର ବି ବର୍ଣ୍ଣ ରହିବ, କିନ୍ତୁ ସବୁଟା ଶୋଧନ ହବ ଭକ୍ତି, ଭକ୍ତି ଭଗବାନ ସେବା ଲାଗି ଶୋଧନ ହବ, ଯାହାର ସତ୍ୟଗୁଣ ନାହିଁ ସେ ପୂଜାରେ କାମ କରିପାରିବ, ତାକୁ ଦେଲେ ସେ କ'ଣ ଭିଡ଼ିଓ ମୋଡ଼ି ଖାଲି କରିବ ସିନା, ତା ଲକ୍ଷ୍ୟ କ'ଣ, କୁଆଡ଼େ ଯାଇ କପା କପି କରିବ, କୁଆଡ଼େ କ'ଣ କରିବ, ତାର ଲୋକଙ୍କୁ ଦେଖିବ 50 ଲୋକ ନଦେଇ ତା ମୁଣ୍ଡ ଖରାପ ହେଇଯିବ, ସେ ତାକୁ ଏଇଟା ଭଲ ଲାଗିବ, ଗୁଣଟା ରହିଛି ନା, ଗୁଣଟା କ'ଣ ଭକ୍ତି କରିଦେଲେ କ'ଣ ତୁମ ଗୁଣରୁ ପାର ହେଇଗଲେ କି, ତୁମେ ନିର୍ଗୁଣ ସ୍ତରକୁ ଗଲେ ତୁମେ ପାର, ସେଥିପାଇଁ ଆମର ସିଷ୍ଟମ ରଖାଗଲା, ଏ ସବୁଟା ହଉଛି, ଯଦି ସବୁଟା କୃଷ୍ଣ ପାଇଁ କରିପାରିଲ ଫଳଟା ହଉଛି ଏକା, କିନ୍ତୁ ଗୁଣ ରହିଛି ଯାହାର ଯେଉଁ ଗୁଣ ତାକୁ ସେ ପୂର୍ବସ୍ଥିତ ଲେଖିଲେ ନା, ଗୁରୁ କ'ଣ କରେ ତା ଗୁଣ ହିସାବରେ ତାକୁ ସେବାରେ ଲଗେଇବେ, ନହେଲେ ତାର ତ ମଙ୍ଗଳ ହବନି, ସେ କାମ କରିବେନି। ବାବୁ ଲୋକକୁ କହିବି ତୁମେ ପୂଜାରେ କାମ କର, ସେ କହିବେ ଆମର ଦେଖିବା ନାହିଁ କ'ଣ ଟାଣ କର, ସେ ପୂଜାରେ କାମ କରିବ, ସେ କରିପାରିବି। ତାକୁ ଯଦି କୁହା ହବ ବାବୁ ଲୋକ ଟିକେ ଗଲ କଲେକ୍ସନ ଫଲେକ୍ସନ ସେ ଆଣିବାକୁ ପଡ଼ିବ, ସେ ଯେଉଁ ଚଳ ବସ୍ତା ଆଣିବ ପଡ଼ିବ, ସେ କାଳ ବାବୁରେ ବାବୁରେ ମାରେ ବାପାରେ କହିକି ତାକୁ ଧରିକି ଚାଲି ଆସିବ, କାଳୁଦୁର ଆଳୁ ଚାଉଳ ବସ୍ତା, କାଳୁଦୁର ଆଳୁ ବସ୍ତା ଧରିକି ଚାଲି ଆସିବ, କାହିଁକି ତା ଅଧିକାରଟା ସେ ତାର ଲାଭ ହେଲା, ସେ ଆଣିଲେ ଭଗବାନ ଦେଲେ, ଆଉ ସିଏ ଯଦି ନିଜର କିଛି ରଖିଲେ ଗଲା ହେଟା ଭକ୍ତି ହେଲାନି। ଭକ୍ତିର ଜିନିଷଟା ସେଇଆ, ତୁମେ କରିବାର ଅଛି ସାମର୍ଥ୍ୟ କୃଷ୍ଣ ପାଇଁ କର, କିନ୍ତୁ ଅଧିକାର ହିସାବରେ ତାଙ୍କୁ ତୁମ ଅଧିକାରଟା ବଦଳେଇ ଦେଲେ ସେ ଆଉ ସେବା କରିପାରିବେ, ଡିଷ୍ଟର୍ବ ହେବେ। ଆଉ ଇନଷ୍ଟିଚ୍ୟୁସନ ଏତେ ପ୍ରକାର ପ୍ରୋଗ୍ରାମ ସେଟା କାହିଁକି, ମୁଁ ବସିକି ଦିନେ ଦେଖ ଚିନ୍ତା କରୁଥିଲା ପ୍ରଭୁ କେତେ ଭଗବାନଙ୍କର କେମିତି ଗୋଟେ ବ୍ୟବସ୍ଥା କରିକି ଗଲେ, ଯଦି ଖାଲି ଘଣ୍ଟି ବଜେଇବା ପୂଜାରୀ ଥାଆନ୍ତା ଯେମିତି ଆଗରୁ ମଠ ଗୁଡାକ କ'ଣ ଥାଏ ବାବୁ ଲୋକ, ଦିଟା ଡିପାର୍ଟମେଣ୍ଟ ତାଙ୍କର ମ ତାହାର କିଛି ନାହିଁ, ରୋଷେୟା ପୂଜାରୀ ଆଉ ଭିକ ମାଗିବା, ତିନିଟା ମା ଗଣ୍ଡେ ଭିକା ଦିଅ, ତିନିଟା ଡିପାର୍ଟମେଣ୍ଟ, ଏ ତିନିଟା ଡିପାର୍ଟମେଣ୍ଟ ଇସ୍କନ୍ର ଥାଆନ୍ତା ଇଏ ଜଏନ୍ କରନ୍ତେ ନା ମଠରେ କିଏ ରୁହନ୍ତେ ବାବୁ ଲୋକ, ରହିବେ କିଏ ରୋଷେଇ ଶିଖିଛି ନା ପୂଜାରେ କାମ କରିବେ, ସବୁ ରଖା ହେଲା, ଯାହା ପ୍ରିଚିଂ କର, ଡିସ୍କସନ କର, ପ୍ରଚାର କର, ସବୁ ଜିନିଷ ରଖା ହେଇଛି ଭଗବାନଙ୍କ ଦ୍ୱାରା, ତାଙ୍କ ପ୍ରିନ୍ସିପଲ ଗୁଡ଼ା ସବୁ ରିଭିଲ୍ ହେଇଛି ତାଙ୍କ ପାଇଁ, ଆଉ ସବୁ ଅଧିକାରୀ ଲୋକ ଗୁଡ଼ାକ ଲାଗିପାରିବେ ସବୁ କାମରେ, ସବୁ କର, ତୋର ବିଜନେସ୍ କରିବା ଯାକୁ ତୁମର ବୁଦ୍ଧି ଅଛି ଦେଖ କୃଷ୍ଣ ପାଇଁ କର, ହଁ ତାକୁ ଯେଉଁ ବିଜନେସ୍ କରିବା ଲୋକକୁ ତୁମେ ବସେଇବ ତୋ ପୂଜାରେ କର, ତାକୁ ମୋଟେ ଭଲ ଲାଗିବ ଖାଲି ଭିଡ଼ି ଭିଡ଼ିବ, ତା ଟଙ୍କା ଗଣିଛି ସିଏ, ଆଉ ମୁଁ ଶହେ ଶହ ଦେଖିଛି ସେମିତି ମଠର ମୋ ଯାକୁ ମୋ ଦେହ ସିଝି ଯାଇଛି, 25 ବର୍ଷ ଭିତରେ ମୁଁ ସମସ୍ତଙ୍କୁ ମାପି ଦେଇଛି, ଯାହାର ଯେଉଁ ଅଧିକାର ସେ ଅଧିକାରଟା ତାର ରହିବ, ତାକୁ କେବେ ବି ତାକୁ ତୁମ ଅଧିକାର ପରିବର୍ତ୍ତନ କରିପାରିବନି, ତାକୁ ଭଲ ଜିନିଷଟା କୁହ ସେ ବୁଝିବନି ଆଉ ବିରକ୍ତ ହେଇଯିବ, ତାକୁ ଭଲ ଲାଗିବନି, କାରଣ ତା ଅଧିକାରଟା ହେଲା ସେ ତାକୁ ସେ ଅଧିକାର ସେବା କରୁ। ବର୍ତ୍ତମାନ ଅସୁବିଧା କ'ଣ ହେଉଛି, ବର୍ତ୍ତମାନ ଅସୁବିଧା ଆଜି କଥା ଅଲଗା ଆଡ଼େ ଗଲା, ବର୍ତ୍ତମାନ ଅସୁବିଧା ହେଲା ଭଗବାନଙ୍କ ପାଇଁ, ଆଉ କିଛି ନାହିଁ, ମୁଁ ଖାଲି ଗୋଟିଏ ବସିକି ଦେଖୁଛି, ହରିଣା ପଡ଼ୁଛନ୍ତି କିଏ ପ୍ରଭୁ ଭଗବାନ ପାଇଁ, ଆଶ୍ରମ ତାଙ୍କର, ମଠ ମନ୍ଦିର ତାଙ୍କର, ହଇରାଣ ତାଙ୍କର, କାହିଁକି ତାଙ୍କ କାମ କରିବା ପାଇଁ କେହି ରାଜି, ପୂଜାରୀ କରିବ ସେବା ଭଗବାନଙ୍କ ସେବା କରିବା ପାଇଁ, ରୋଷେଇ କରିବା ପୂଜାରୀ ସେବା କରିବା ଏସବୁ କରିବା ପାଇଁ କେହି ରାଜି ନା, କାହିଁକି ନା ମୁଁ ମ୍ୟାକ୍ସିମମ୍ ହେଲେ ରଜ ରଜଗୁଣି ସଫରିଂ କରୁଛନ୍ତି ଭଗବାନ, କେହି କାମ କାହିଁ ଏତେ ଭାରି ରେଗୁଲେଟିଭ ଲାଇଫ ଦରକାର, ସବୁ ଜିନିଷ ଦରକାର, ଶୃଙ୍ଖଳିତ ଜୀବନ ଦରକାର, ସମସ୍ତେ ବାହାରକୁ ଯିବେ ତୁମେ କୁଆଡ଼େ ଯାଇପାରିବନି, ସବୁବେଳେ ମଠ ମଧ୍ୟରେ ଜଗିକି ରହିଥିବ ଠାକୁରଙ୍କୁ, ଏସବୁ କିଏ କରିବ, ତେଣୁ ବହୁତ ବଡ଼ ମାନେ ଯାହା କୁହନ୍ତୁ ଭଗବାନ ଅସୁବିଧା ବର୍ତ୍ତମାନ ରହିଛନ୍ତି, ଆଉ ଅଥରିଟି ଆହୁରି ମରୁଛି, ମୁଁ ବସିକି ଦେଖୁଛି ନା ଅଥରିଟି କ'ଣ କରିବ, ଆମର ସବୁ ଟାଇମ ଶୃଙ୍ଖଳା ଜିନିଷଟା ଏଇ ସମୟରେ ମୋ ଶଙ୍ଖ ବାଜିବ, ଏଇ ସମୟରେ ପୂଜାରୀ ହବ, ସେ ପୂଜାରୀ ମୁଁ ପୂଜାରୀ ସେବା କରିବିନି, ତେଣୁ ତୁମେ କ'ଣ କରିବ, ଆମେ ଯେଉଁ ଅଥରିଟିକୁ ଦୋଷ ଦେଉଛୁ, ଅଥରିଟି କ'ଣ କରିବ, ଭଗବାନଙ୍କର ପୂଜାରୀ ସେବାଟା ଦରକାର, ପୂଜାରୀ ଜଣେ ସେବା କରିବ, ଯଦି ଜଣେ ଆଉ ପୂଜାରୀ ସେବା କରୁନି ତାର ସତ ଗୁଣ ସେ କହିବ କରିବିନି, ତାର ରଜ ଗୋଟେ ପିଲାକୁ ପୁରିବାକୁ ପଡ଼ିବ, ତୁ ତୋର ଯେତିକି କରୁଛି କର ସଂସ୍ଥାଟା ଚାଲୁ, ତା କଷ୍ଟ ପାଇଲେ କିଏ, ବର୍ତ୍ତମାନ ମୁଁ ଖାଲି ସେ ଯୁଆଡ଼େ ଯାଉଛି ମୁଁ ସେଇ କଥାରେ ଖାଲି ଚିନ୍ତା କରୁଛି, ଯେଉଁଠି ଯାଉଛି ମୁଁ ଦେଖୁଛି କେମିତି କ'ଣ ଭଗବାନଙ୍କ ସେବା କେଉଁଠି କ'ଣ ହେଉଛି କିଏ କ'ଣ କହୁଛି, ଆମେ ପଶିଲେ ଘରେ ଘରେ ପଶିଲେ ଆମେ ଜାଣିଦେବୁ, ଆମେ ସବୁ ଡିପାର୍ଟମେଣ୍ଟ ହାତ ମାରୁଛୁ, ଆଉ ମୁଁ ପୂଜାରେ କାମ କରୁଛି ମୁଁ ଜାଣିନି, ପଶିଲା ମାନେ କହିଦେବି କେଉଁ ପୂଜାରୀ କ'ଣ, ଆମେ 10-10 ପୂଜାରୀ ନେଇକି ମୁଁ ଚଳେଇଛି ମନ୍ଦିର, ମୁଁ କହିଦେବି କେଉଁ ପୂଜାରେ କ'ଣ ଶ୍ରଦ୍ଧା ଅଛି, ଫଟାଫଟକୁ ଧରିଦେବ, ଜଣଙ୍କ ଇଚ୍ଛାରେ କରୁ କରୁ ଠିକ ସେବାଟା କରୁ, ମୁଁ ଦେଖ ମୁଁ 10 ଦିନ ପାଇଁ କରିବି, ମୁଁ ଆଉ କରିବିନି ପୂଜାରେ ସେବା, ଭଗବାନ ମୁଁ ଆଉ କରିପାରିବି, ତାପରେ ତୁମେ ପୂଜାରେ ଦେଖ, ତ ଭଗବାନ କ'ଣ ପ୍ରଭୁ କ'ଣ ହଇରାଣ ହେଉଛନ୍ତି, ମନ୍ଦିର ତାଙ୍କର, ତାଙ୍କ ବିଷୟରେ ଚାଲୁଛି, ତାଙ୍କ ପାଇଁ ସବୁ ଚାଲିଛି, ତାଙ୍କ କାମ କରିବା ପାଇଁ ଲୋକ ଠେଲା, ଆଉ ଅଥରିଟି କ'ଣ କରିବ, ଅଥରିଟି ଯାହା ଫଳି ଟେକିବ, ଏ ସେ ତ କରିବୁନି ଆଉ ଭଗବାନ ହଇରାଣ, ବର୍ତ୍ତମାନ ଦି ଜଣ ପ୍ରଥମ ହଇରାଣ ବର୍ତ୍ତମାନ ପଡ଼ିଛନ୍ତି, ଗୋଟେ ହେଲେ ଭଗବାନ, ଆଉ ଗୋଟେ ହେଲା ମଠର ଯିଏ ମହନ୍ତ ଯିଏ ମଠ ଚଳେଇବ, ତା ମୁଣ୍ଡରେ ସବୁବେଳେ ବଲରେ ବିନ୍ଧିବ, ଏ ପୂଜାରୀ ଛାଡ଼ିକି ପଳେଇଲା, ଏ ରୋଷେଇଆ ଛାଡ଼ିକି ପଳେଇଲା, ଯିଏଟା କଲା କ'ଣ ପ୍ରଭୁଙ୍କ ସେବା ଗୁଡ଼ା କ'ଣ କରିବ, ଆଉ ତୁମେ ତ ସବୁ କିଛି କରିପାରିବନି, ତେବେ ବର୍ତ୍ତମାନ ସବୁ ଆମର ଇସ୍କନ ସିଷ୍ଟମ ବନା ହେଇଗଲାଣି, ଆଉ ମାନେ ଏତେ ଦୂରଦୃଷ୍ଟି, 10,000 ବର୍ଷ କ'ଣ ଚାଲିବ ନା ମିଶନଟା, ଡେଡିକେସନ ଭକ୍ତମାନଙ୍କର ନାହିଁ, ପ୍ରଭାତ ଥିଲା ବେଳେ ପ୍ରଭାତ କୌଣସି ଜାଗାରେ ଗୋଟେ ସିଙ୍ଗିଲ ଅଲ୍ଟର ନାହିଁ, ପ୍ରଭାତ ଜାଣିଥିଲେ ନା ସେ ସେବାରେ ସବୁ ଶିଷ୍ୟମାନେ ଏଠି ଲାଗିଲେ ଆଙ୍କର ମଙ୍ଗଳ ହବ ଆଉ ଯୁଆଡ଼େ ଦେଖୁନାହାନ୍ତି ସବୁ ବମ୍ବେ ସବୁଆଡ଼େ ତିନିଥିଲେ ଭୁବନେଶ୍ୱର ତିନିଟା ଅଲ୍ଟର କହିଗଲେ ପ୍ରଭୁ କହିଛନ୍ତି ନା ତୁମେ ଶେଷକୁ କହିବ ଏଇ ନନ୍ସେନ୍ସ ଗୁରୁ ଏତେ ଗୋଟେ ମନ୍ଦିର କରିଦେଇଗଲେ ଆମକୁ ଗୋଟେ ବଟନ କରିଦେଇଗଲେ ଏତେ ଅଲ୍ଟର କ'ଣ କରିବା ଦରକାର ଥିଲା ତୁ ଶେଷକୁ ଏଇଟା ଭାବିବେ ଗୁରୁ ଭୁଲ କରିଛନ୍ତି କିଛି ଜାଣନ୍ତିନି ଏଇଥିରେ ତାଙ୍କର କଲ୍ୟାଣ ହବ ଭଗବାନଙ୍କର ସେବା କଲେ କିନ୍ତୁ ଏତେ ପ୍ରୋବ୍ଲେମ ଫେସ୍ ହେଉଛି ବର୍ତ୍ତମାନ ବର୍ତ୍ତମାନ ମ୍ୟାନେଜର ଲେବୁଲରେ ଡିସ୍କସନ ସବୁ ଚାଲିଛି ନାଇଁ ନାଇଁ ବର୍ତ୍ତମାନ ଯେଉଁଠି ମନ୍ଦିର କରୁଛ ଗୋଟିଏ ଅଲ୍ଟର କର ସବୁଆଡ଼େ ବର୍ତ୍ତମାନ ଡିସ୍କସନ ନୂଆ ନୂଆ ଟେମ୍ପଲ ଓପନିଂ କରିବ ନା ଠିକ ଅଛି ତୁମ ଷ୍ଟାଣ୍ଡାର୍ଡ କ'ଣ ଅଛି ଡେଟି ଡିପାର୍ଟମେଣ୍ଟ ଆସିବ ଚେକ୍ କରିବ କହିବ ଠିକ ଅଛି ଗୋଟିଏ ଅଲ୍ଟର କର ଭଗବାନ କମସେ କମ୍ କୃଷ୍ଣ ଚେତନା ସଂଗ୍ରାମ ଦେଇଛେ ନା ପ୍ରଭୁ ସବୁବେଳେ କହୁଛି ତୁମେ ଭଗବାନଙ୍କ ସହିତ କେବେ ହେଲେ କମ୍ପ୍ରମାଇଜ କରିପାରିବନି ପ୍ରଭୁଙ୍କ ସେବାରେ ତୁମେ କେବେ କମ୍ପ୍ରମାଇଜ କରିପାରିବନି ସେଥିରେ ଟାଇମ୍ ପଙ୍କଚୁଆଲିଟିଟା ବହୁତ ଆବଶ୍ୟକ ଅଛି ସିନ୍ସିଅରିଟି ପ୍ରଥମ ଜିନିଷ ମୋତେ ଏଇ ଟାଇମ୍ରେ ଦେବାକୁ ପଡିବ ଏଇ ଟାଇମ୍ରେ ମନ୍ଦିର ଖୋଲିବାକୁ ପଡିବ ଭଗବାନ ନା ସିଏ ଆମର ପାଞ୍ଚ ମିନିଟ୍ ଡେରି ହେଲେ ଥାଳି କଚାଳି ଭାଙ୍ଗିଦେବ ତୁମେ ଖାଇବା ଦେଖ ତୁମେ ନଅଟାରୁ ନଅଟା ପନ୍ଦର ହେଲେ ତୁମ ମୁଣ୍ଡ କେମିତି ବିନ୍ଧୁଛି ଭଗବାନ କ'ଣ କାଠ ବସାଣ ଯେ ପ୍ରଭୁ ସେଥିପାଇଁ ସିଷ୍ଟମ୍ କରୁଛନ୍ତି ସବୁବେଳେ ଭାରି ଷ୍ଟ୍ରିକ୍ଟ ଟାଇମ୍ ହିସାବରେ ସବୁ କାମ କର ଟାଇମ୍ ହିସାବରେ କାମ କର ଭଗବାନ ସହିତ ପ୍ଲେ କରିପାରିବନି ପ୍ରଭାତ କୁହନ୍ତି କରିବ କ'ଣ ତୁମେ ତୁମେ ଏ ସମାଜର ସଂସ୍କାରକୁ ନେଇକି ଆମମାନଙ୍କର ଅଧିକାରକୁ ନେଇକି କେତେ ବଡ଼ ଆଚାର୍ଯ୍ୟମାନଙ୍କର କେତେ ବଡ଼ କଣ୍ଟ୍ରିବ୍ୟୁସନ୍ ରହିଲା କିନ୍ତୁ କ'ଣ ଆମେ କରିବା ଚଳିବା ଭଗବାନଙ୍କର ବାହାରେ ରହି କଥା କହିବା ଆମେ ବାହାରେ ରହି କଥା କହୁଥିଲୁ ବାପା ଆମେ ସବୁ ଅଙ୍ଗରେ ନିଭେଇବା ଲୋକ ତୁମେ ଥିଓରିଟିକାଲ କଥା କହିଲେ ତୁମେ ହଜାର ପ୍ରବଚନ ଦ୍ୱାରା ଆମେ ମାନିବୁନୁ ତୁମେ ସବୁ ହାତ ମାରିକି କଥା କୁହ ତାପରେ ଆମେ ମାନିବୁ ଥିଓରିଟିକାଲ ପ୍ଲାଟଫର୍ମ ସ୍ପିଚ୍ ଆମେ କେବେ ଶୁଣିବୁନୁ ଆମେ ପୂଜାରୀ କାମ କରୁଛୁ ପ୍ରଚାର କାମ କରୁଛୁ ଭିକ ମାଗିଛୁ ଡିସିସନ କରୁଛୁ ସବୁ କାମ କରୁଛୁ ବାହାରେ ରହିକି ଆମେ ବି କହୁଥିଲୁ ମନ୍ଦିର ଏମିତି ଚଳିବା ଏମିତି ଏମିତି ହବା ଦରକାର ସେମିତି ହବା ଦରକାର ପିତୃ ପୂଜା ନା ଥରେ ଥରେ ମ୍ୟାନେଜମେଣ୍ଟ ଲେବୁଲକୁ ପଳେଇ ଆସ ମନ୍ଦିରଟା ଚଳାଅ ଭଗବାନଙ୍କୁ ରଖ ପାଞ୍ଚଟା ବ୍ରହ୍ମଚାରୀ ରଖ ଗୋଟେ ମନ୍ଦିର କର ତାପରେ ତୁମେ ବୁଝିପାରିବ ପ୍ରଭୁପାଦ କେସ୍ ମୁଁ ସବୁବେଳେ ଗୋଟିଏ କଥା କୁହେ ତୁମେ ପ୍ରଭୁପାଦ କେସ୍ ବୁଝିବାକୁ ହେଲେ ତୁମେ ତୁମ ଜାଗାରେ ତୁମ ପ୍ରଭୁପାଦ ବିଦେଶ ହୁଏ ତୁମେ ତୁମ ଗାଁରେ ବା ତୁମ ଏରିଆରେ ଏକା ଗୋଟେ ମନ୍ଦିର କର ପାଞ୍ଚଟା ବ୍ରହ୍ମଚାରୀ ରଖ ଭଗବାନଙ୍କୁ ରଖ ତାପରେ ତୁମେ ବୁଝିବ ସବୁ ବ୍ୟାକଗ୍ରାଉଣ୍ଡ ରହିଛି ଇସ୍କନ ଇସ୍କନ ନାଁରେ ସବୁ କରିବ ଲୋକ ତୁମର ଗ୍ରୋଥ ଅଡିବଡି ଅଛନ୍ତି ସବୁ ସାହାଯ୍ୟ କରିବେ ଖାଲି ମ୍ୟାନେଜ କର ତାପରେ ତୁମେ ଜାଣିପାରିବ ପ୍ରଭୁପାଦ କେତିକି ପ୍ରଶ୍ନ କେତିକି ପରିଶ୍ରମ କରିଛନ୍ତି ଆମ ଜୀବନ ଲକ୍ଷ୍ୟଟା ହଉଛି ଏଇଟା ଜୀବନ ଲକ୍ଷ୍ୟ ହଉଛି ଭଗବାନଙ୍କୁ ପ୍ରତିବିଧାନ କରିବା ଏଥିରେ ପଡିଛି ନା ଇନ୍ଦ୍ର ସଂଯମ ଆରେ ଇନ୍ଦ୍ର ସଂଯମ କର ଯାହା ବି କର ସୁଖ ଶାନ୍ତି ଭଗବାନଙ୍କ ଛଡା କିଛି ସୁଖ ଶାନ୍ତି ନାହିଁ ପ୍ରଭୁଙ୍କ କର୍ମ ସବୁ ଏସବୁ ପ୍ରଭୁଙ୍କର କର୍ମ ଭଗବତ ଉଦ୍ଦେଶ୍ୟରେ କର୍ମ ତୁମେ ଦୀକ୍ଷା ନିଅ ଶିକ୍ଷା ନିଅ ଯାହା ବି ନିଅ କାହିଁକି ଏଇଟା କରୁଛ ଏଇଟା କାହିଁକି କରୁଛ ତୁମେ ଏଇଟା କରୁଛ କେବଳ ଭଗବାନଙ୍କୁ କେମିତି ସୁଖ ଦେବ ଆଉ ଭଗବାନଙ୍କୁ ସୁଖ ଦେଲେ ତୁମେ ସୁଖରେ ରହିବ ପ୍ରଭୁଙ୍କୁ ସୁଖ ଦେଲେ ତୁମେ ସୁଖରେ ରହିବ ଏଇଟା ଗୋଟେ ସରଳ ଜୀବନଟା ତେଣୁ ତୁମେ କେମିତି ସୁଖ ଦେବାଟା ତୁମେ ବିଚାର କର ଆମେ ଆଜି ଗୋଟେ ଦିନ ଭିତରେ କ'ଣ ଭଗବାନଙ୍କୁ ସୁଖ ଦେଲେ ଆମେ ବିଚାର କରିବା ନା ଭଗବାନ ପାଇଁ କ'ଣ ମୋର ଚିନ୍ତା ଆସିଲା ତାଙ୍କ ସୁଖ କଥା ମୋର କ'ଣ ଚିନ୍ତା ହେଲେ ଆମ ସେବାଟା କରିଦେଲେ କିନ୍ତୁ ତାଙ୍କ ସୁଖ କଥା ଚିନ୍ତା କଲେ କି ଆଜି ଏଇଟା କ'ଣ ଅସୁବିଧା ହେଉଛି ଏଇଟା ଅସୁବିଧା ହେଉଛି କ'ଣ ଆଜି ହେଲା ପ୍ରଭୁ କେମିତି ରହିଲେ ଫୁଲମାଳା କେମିତି ହେଲା ଭଗବାନ ପୋଷାକ କେମିତି ହେଲା ଭଗବାନ କ'ଣ କେମିତି ରହିଲେ ସବୁବେଳେ ସବୁ ଆଜିକାଲି ତ ଆମର ସବୁ ଏତେ ରେସ୍ପନ୍ସିବିଲ ବଢ଼ିଗଲାଣି ଆଗରୁ ସବୁ ପୁରୁଣା ମଠମାନଙ୍କର ମୁଁ ଦେଖିଛି ତିନି ଟାଇମ୍ ଯେତେ ଟାଇମ୍ ଆରତୀ ହବ ମହନ୍ତ ଆସି ଠିଆ ହେବେ ତାଙ୍କ ଆଗ ଟିକେ ଘଣ୍ଟି ବଢ଼େଇବେ ସେ ଦେଖିବେ ଆଗେ ଭଗବାନଙ୍କୁ ଆରତୀ ପ୍ରଭୁଙ୍କର ଆରତୀ ସବୁବେଳେ ଆରତୀ ସବୁ ଆସୁଥିଲେ ଆଉ ଭଗବାନ କେମିତି ସେବା ହେଉଛି ପୂଜା ହେଉଛି ଆରତୀ ହବ ସବୁ କାମ କରୁଥିଲେ ଆମର ତ ସବୁ ବହୁତ ଏକ୍ସପାଣ୍ଡ ପ୍ରିଚିଂ ଏକ୍ସପାଣ୍ଡ ହେଇଯାଉଛି ସବୁ ଜିନିଷ ଗୁଡ଼ା ଏକ୍ସପାଣ୍ଡ ହେଇଯାଉଛି କିନ୍ତୁ ଯାହା ବି କଲେ ଲକ୍ଷ୍ୟଟା ସବୁବେଳେ ରହିବା ଦରକାର କେମିତି ଭଗବାନଙ୍କର ପ୍ରତିବିଧାନ ପ୍ରତିବିଧାନ ଆମର ଗୋଟେ ବିଗ୍ରହଙ୍କର ସେବାଟା ଗୋଟେ ଆଇଡିଆଲ ୱର୍ସିପ୍ ନୁହେଁ ଗୋଟେ ବିଗ୍ରହ ପୂଜାଟା ଏମିତି ଖାଲି ଗୋଟେ ଆମେ ଲୋକ ଦେଖାଣିଆ କରିଦେବା କେଉଁଠି ବି ଯେଉଁ ବିଗ୍ରହଙ୍କର ଲାଇଫ୍ ରହିଛି ମାନେ ମୋ ବଡ଼ି ମାନେ ମୁଁ କହୁନି ଯେଉଁ ବିଗ୍ରହ ସବୁ ଆଚାର୍ଯ୍ୟମାନଙ୍କର ବିଗ୍ରହ ସେଠି ଯେଉଁଠି ସେବା ପୂଜା ହେଉଛି ନା ସେଠି ତାଙ୍କର ଲାଇଫ୍ ରହିଛି ସେଠି ତାଙ୍କ ଶକ୍ତି ରହିଛି ବିଗ୍ରହ ଶକ୍ତି ରହିଛି ଆଉ ତୁମେ ଯଦି ସେ ବିଗ୍ରହଙ୍କ ପୂଜାରେ ସେବାରେ ଅବହେଳା କଲ ନାମ ରୂପ ବିଗ୍ରହ ତିନି ଚିଦାନନ୍ଦ ତୁ ଅବହେଳା କଲ ବହୁତ କ୍ଷତି ହବ ବହୁତ କ୍ଷତି ହବ ପ୍ରଭୁପାଦ ଷ୍ଟ୍ରେଟଲି କହୁଛନ୍ତି ପ୍ରଭୁପାଦ ସେ ଲସ୍ ଏଞ୍ଜେଲସରେ ଯେତେବେଳେ ଫେରୁଛନ୍ତି ପ୍ରଭୁପାଦ ସେମାନେ କହିକି ଆସୁଛନ୍ତି ସେମାନେ ପ୍ରଭୁପାଦ ପଚାରୁଛନ୍ତି ପ୍ରଭୁପାଦ ଆପଣ ଆସିଲେ ଡେଟି ମାନେ ବହୁତ ସୁନ୍ଦର ଦେଖାଯାଉଛନ୍ତି ପ୍ରଭୁପାଦ ପଚାରୁଛନ୍ତି ଭଗବାନ ଦେଖୁଛନ୍ତି ଆରେ ଭଗବାନ ଖାଇବା ପିଇବା ତୁମେ କ'ଣଟା କରିବ ତୁମେ ତା ତୁମ ହୃଦୟଟା ନିର୍ମଳ ଜଣେ ତାଙ୍କୁ ଭଲ ପାଉଛ ନା, ସେ ତୁମକୁ ଦେଖିଦେଲେ ଖୁସି ହବ, ତୁମେ ଯାହାକୁ ଭଲ ପାଉଛ ସେ ଲୋକଟା ତୁମକୁ କିଛି ନ ଦଉ, ତୁମେ ଦେଖିଦେଲେ କଣ ହବ ଖୁସି, କଣ ଆସିଲ କିରେ ଆ ତୁମେ ତାକୁ ସେ ତୁମକୁ ଭଲ ପାଉଛି ନା, ଦବା ନବାଟା ସେକେଣ୍ଡ ଜିନିଷ, ଆମର କଲ୍ୟାଣ ପାଇଁ ଆମେ କରୁଛେ, ଆମ ପ୍ରୀତି ପାଇଁ ଆମେ ଦେଖାଉଛେ, ତାକୁ ଭଲ ପାଇବା ଲୋକ ତୁମକୁ ଯିଏ ଭଲ ପାଉଛ ଦେଖିଦେଲେ କଣ ଆସିଲା ଦିନ ପରେ ଆସିଲା ଆସିଲୁ ତାକୁ କୁଣ୍ଡେଇ ପକଉଛି। ଲସ୍ ଏଞ୍ଜେଲସରେ ପ୍ରଭାତ ସେ ପ୍ରଭାତ ପଚାରୁଛନ୍ତି, ପଶୁଧାତ ସ୍ୱାମୀ କିଏ କିଏ ପଚାରୁଛନ୍ତି, ସ୍ୱାମୀଜୀ ଏ ପ୍ରଭାତଜୀ ପ୍ରଭାତ ଆପଣ ଆସିଲା ବେଳକୁ ଠାକୁର ବହୁତ ସୁନ୍ଦର ଦେଖାଉଛନ୍ତି। ପ୍ରଭାତ କହିଲେ ହଁ ତୁମର ଗୋଟେ ଭୟ ରହୁଛି, ମୁଁ ଗଲାପରେ ତୁମେ ଯଦି ମୋ ଡେଟରେ କେୟାର ନ କଲ ତୁମ ସବୁକିଛି ରୁଇଣ୍ଡ ହେଇଯିବ। ପ୍ରଭାତ କହୁଛନ୍ତି ସବୁ ନଷ୍ଟ ହେଇଯିବ ତୁମର। ଆଉ ପ୍ରଭାତ ବହୁତ ଗେଲା କରୁଥିଲେ ଭଗବାନଙ୍କୁ ପୁରା ରଜା ଭଳିଆ, ସବୁ ନହେଲେ ତାଙ୍କ ପାଇଁ ପଇସା ରଖିଥାନ୍ତି, ଛୁଆ ଛୁଆ ପିଲାଙ୍କ ପାଇଁ ପଇସା ଯେମିତି ରଖନ୍ତି, ମାୟପୁର ବୃନ୍ଦାବନ ଆମର ଯେଉଁ ବିଟି କରିଛନ୍ତି, ବମ୍ବେ ରାସବିହାରୀ ରାଧା ମାଧବ ଶ୍ୟାମସୁନ୍ଦର, ପ୍ରଭାତ ଚାହୁଁଥିଲେ ମୋର ସବୁ ମନ୍ଦିର ବନ୍ଦ ହେଲେ, ତିନିଟା ମନ୍ଦିର ବନ୍ଦ ନ ତାଙ୍କ ଭିକ୍ଷା ପଇସା ସବୁ ରଖୁଥିଲେ। ଆରେ ଯିଏ ୱାର୍ଲଡ ୱାଇଡ୍ ସ୍ପିଚର ପ୍ରଭାତ ଆଜି କହୁଥିଲେ ସେ କଥା କହିଲେ ଓ ସୋଚରେ ହଁ ଭିକ୍ ମଙ୍ଗା ହେ ଏ ଯେଉଁ ବମ୍ବେ ଜାଗା ବେଳେ କହୁଛନ୍ତି ହଁ ସେଠି ଏତେ ପଇସା ଦେବି ଭିକ୍ ମଙ୍ଗା ଲୋକଟା କୋଉଠୁ ପଇସା ଆଣିବ କିଛି ଜାଣନ୍ତିନି, ଆମେ ସବୁ ମିଲିନିୟର। ପ୍ରଭାତ କହିଲେ ମୁଁ ହେଉଛି ପ୍ରଥମ ଲୋକ, ସେ ଏମିତି କଥା କହୁଛନ୍ତି, ମୁଁ ହେଉଛି ପ୍ରଥମ ଲୋକ ଯେ 40 ଟଙ୍କାରୁ 40 କରୋଡ଼ ରୁପିଆ ମୁଁ 40 କୋଟି ଟଙ୍କା ମୁଁ କରିଛି କେତେ ବର୍ଷ ଭିତରେ 12 ଇୟର୍ସ ଭିତରେ। ମୁଁ ହେଉଛି ପ୍ରଥମ ବିଜନେସ୍ ମ୍ୟାନ୍, ପ୍ରଭାତ କହୁଛନ୍ତି ମୁଁ ହେଉଛି ପ୍ରଥମ ବିଜନେସ୍ ମ୍ୟାନ୍, 40 ଟଙ୍କାରୁ 40 କରୋଡ଼ ରୁପିଆ କରିଛି। ଆଜି ସେମାନେ ଭାବୁଛନ୍ତି ମୁଁ ଭିକ୍ ମଙ୍ଗା, ଆସି ଦେଖ ସେମାନେ କହୁଛନ୍ତି ଏ କୋଉଠୁ ପଇସା ଆଣିବେ, କୃଷ୍ଣଙ୍କ ପାଇଁ କରିଛି। କିନ୍ତୁ ତାଙ୍କର ଏତେ ମାନେ ଥିଲା କନ୍ଭିନ୍ସ, କାରଣ ଅଙ୍ଗେ ନିଭେଇଛନ୍ତି ନା, 40 ଟଙ୍କା ଧରି ଗୋଟେ ବହି ଭାଗବତ ଖଣ୍ଡ ଧରି ଯାଇ ଭଡ଼ା ଘର ରହୁଥିଲେ ଭାଗବତ ବିକି, ତାକୁ ଆଜି ଭଗବାନ ବିଶ୍ୱର ରାଜା କରିଦେଲେ, ଏଠୁ ବଡ଼ କଣ ଅନୁଭବ ହଉଛି ଭଗବାନଙ୍କ ସାଙ୍ଗେ କଥା କହିବା ତୁମେ ଭାବୁଛ, ହାତ ଧରି ଚାଲେ ଏ ହାତ ଧରି ଚାଲିବା କାମ, ଆଉ ତାଙ୍କ ସାଙ୍ଗରେ ସବୁ କରିଛନ୍ତି କଥା କହିଛନ୍ତି ସବୁ କରିଛନ୍ତି, ସେ ବହୁତ ଗେଲା କରୁଥିଲେ ତାଙ୍କର ମୋ ବିଗ୍ରହ ମାନ ଦେଖିଲେ ପ୍ରଭୁପାତ ଯେଉଁଠି ଯେଉଁ ଡେଟି ମୁଁ ଦେଖିଦେଉଛି ମୁଁ ଜାଣିଦେଉଛି ପ୍ରଭୁପାତ କେମିତି ତାଙ୍କୁ ଗେଲା କରିଛନ୍ତି। ପ୍ରଭୁପାତ ରହୁଥିଲେ କେଉଁଠି, ବିଦେଶରେ, ଅର୍ଡର ଦିଆଯାଇଥିଲା ଡେଟି କେଉଁଠି, ଇଣ୍ଡିଆରେ, କିଛି ଅଦ୍ଭୁତ ସେ ବିଗ୍ରହ ମାନେ ଯେଉଁଠି ଯେଉଁ ଭାବରେ ଯେମିତି ପ୍ରକାଶିତ ହବ ତା ସେଠି ସେଭଳି ମୁଁ ଯେତିକି ଦେଖିଛି, ଯେତେ ମୁଁ ଯେତେ ଦେଖିଛି ଡେଟି ସମସ୍ତେ ଭାବ ଅଲଗା, ଏ ଯେଉଁ ରାଧା ପାରସେଶ୍ୱର ପ୍ୟାରିସ ଲୋକଟା ଭାରି ସୁନ୍ଦରୀ, ତା ଝିଅ ଗୁଡ଼ାକ ଭାରି ସୁନ୍ଦରୀ, ତାଙ୍କ ପୁଅ ଗୁଡ଼ାକ ଭାରି ସୁନ୍ଦର, ଆଉ ରାଧା ପାରସେଶ୍ୱର ଏତେ ସୁନ୍ଦର। ପ୍ରଭାତ କହୁଛନ୍ତି ଦେଖ ଏ ଏ ଯେଉଁ କୃଷ୍ଣ ଆସିଛନ୍ତି ନା, ଏଠି ବହୁତ ସୁନ୍ଦରୀ ଝିଅ ଅଛନ୍ତି ତ ତାଙ୍କୁ ସବୁ ଆକର୍ଷଣ କରିବେ। ପ୍ରଭାତ କହୁଛନ୍ତି ଦେଖ କେତେ ସୁନ୍ଦର ଦେଖାଯାଉଛନ୍ତି, ଗୋକୁଳାନନ୍ଦ ପୁରା ଛୋଟ ଛୁଆ ଭଳିଆ, ଗୋକୁଳାନନ୍ଦ ଡେଟି ତୁମେ ଦେଖିବ ପୁରା ଛୋଟ ପିଲା ଭଳିଆ ଦେଖା, ପୁରା ଗୋକୁଳାନନ୍ଦ ବା ତାଙ୍କ ନାଁ ବି ସେମିତି ଦେଇଛନ୍ତି। ରାଧା ଲଣ୍ଡନେଶ୍ୱର ଈଶ୍ୱର ନା ଶିଷ୍ୟ ଭଳିଆ, ଗୋଟେ ରାସବିହାରୀ ଭଳିଆ, ଯେମିତି ରାସବିହାରୀ ଦେଖୁଛନ୍ତି ନା ପୁରା ବମ୍ବେର ଯେମିତି ଷଟପତି, ସେ ଷଟପତି ଭଳିଆ ତାଙ୍କ ସବୁବେଳେ ଷଟପତି ଖାଇ ପୁରା ଚିକ୍ ପୁରା ତାଙ୍କର ସବୁ ପୁରା। ଆଉ ରାଧା ଶିଶୁଙ୍କ ପୁରୁଣା ଫଟୋ ଦେଖିବ ଡିଫରେଣ୍ଟ, ତୁମେ ବିଗ୍ରହଙ୍କ ପୁରୁଣା ଫଟୋ ସବୁ ଦେଖ ସବୁ ପୁରା ଅଲଗା, ଆମର ଏ କୃଷ୍ଣ ବଳରାମ କଣ ଥିଲେ ବର୍ତ୍ତମାନ କଣ ଦେଖାଉଛନ୍ତି, ବିଗ୍ରହ ରୂପ ପରିବର୍ତ୍ତନ କରନ୍ତି। ପ୍ରଭାତ ବହୁତ ଗେଲା କରୁଥିଲେ ଠାକୁରମାନଙ୍କୁ, ଯେଉଁଠି ଜଣେ ସବୁ ପ୍ରତିଷ୍ଠା କରିଛନ୍ତି ତାର ସବୁ ଠାକୁର, ଯେତିକି ମୁଁ ଦେଖିଛି ନ୍ୟୁ ମାୟପୁର ସେ ଗୌରନୀତା କୃଷ୍ଣ ବଳରାମ ତାଙ୍କ ଭାବ ଅଲଗା, ଏ ଆମର ରାଧା ମାଧବ ତାଙ୍କ ଭାବ ଅଲଗା, ଶ୍ୟାମସୁନ୍ଦର ବୃନ୍ଦାବନରେ ରାଧାରାଣୀ ସେ ଅଲଗା, ଆଉ କୃଷ୍ଣ ବଳରାମ ବୃନ୍ଦାବନ ଯେଉଁ କୃଷ୍ଣ ବଳରାମ ଅଛନ୍ତି ସେ ଦେଖିଲେ ବଳରାମ କୃଷ୍ଣ କେମିତିକା, ସେ ପୁରା ଅଲଗା ତାଙ୍କ ଭାବ ସବୁ ଗୌରନୀତା ଯେଉଁଠି ଯେଉଁ ଯେଉଁଠି ଭଗବାନ ଭଲ ପାଉଥିଲେ ନା, ପ୍ରଭୁ ଗୋଟେ ଭଲ ପାଇବେ, ଆମର ଲକ୍ଷ୍ୟ ଭକ୍ତିର ଲକ୍ଷ୍ୟ ହେଲା ପ୍ରଭୁ ଟିକେ ଭଲ ପାଇବେ। ଏତେ ଆଲୋଚନା ଏତେ ଫିଲୋସଫି ଏତେ ସିଦ୍ଧାନ୍ତ ଯେଉଁ ଚାଲିଛି ସବୁ ଡିସ୍କସନ, ୟାର ଗୋଟେ ଗୋଟେ ଲକ୍ଷ୍ୟ ହେଲା ଅନ୍ତିମ ଲକ୍ଷ୍ୟ ହେଲା ଏଇଟା, କୃଷ୍ଣ କେମିତି ଭଲ ଟିକେ ଭଲ ପାଇବାର ଅଛି। ଏ ରୁକ୍ଷ ହୃଦୟଟା ହୃଦୟଟାରେ ବିଭିନ୍ନ ଅନର୍ଥ ଗୁଡ଼ାକ ରହିଛି, କାମ କ୍ରୋଧ ଭଲ ମନ୍ଦ ରହିଛି, ନିଜ ଦେହରେ ସବୁ ଚେତନା ଗୁଡ଼ାକ ଲାଗିଯାଉଛି, ସୁଖ ଦୁଃଖ ଚିନ୍ତା କରିଦେଉଛେ, ଇଏ ଗୁଡ଼ା ଏତେ ଛେଦନ ପାଇଁ ଏଗୁଡ଼ା ସବୁ, ପୁଣି ସେଦନ ତ ଆମେ ନିଜ ଇଣ୍ଟେଲିଜେଣ୍ଟରେ କରିପାରିବାନି, ପ୍ରଭୁ ଏଗୁଡ଼ା ଉପଦେଶ ଦେଉଛନ୍ତି, ସେଗୁଡ଼ା ସବୁ ଶୁଣି 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 କାଟିବେ, ଖାଲି ବିଶ୍ୱାସ କଲେ। ଆଉ କେବଳ ଲକ୍ଷ୍ୟ ହେଉଛି କେମିତି ତାଙ୍କୁ ତୁମେ ଯେଉଁ ସେବାଟା କରୁଛ, ଗୁରୁଦେବ ଗୋଟିଏ ଜିନିଷ କୁହନ୍ତି, ତୁମ ସେବାଟାକୁ କୃଷ୍ଣ ଗ୍ରହଣ କରି ତୁମେ ପ୍ରୀତିପୂର୍ଣ୍ଣ ସେବାଟା କର, ସେବାଟା ଯାହା କରୁଛ ଗୋଟେ ପ୍ରୀତିମ, ଝାଡ଼ଟା ଲଗଉଛ ଭଗବାନଙ୍କ ଜାଗାରେ ପ୍ରଭୁ ଝାଡ଼ ଲଗା, ରୋଷେଇ କରୁଛ ଆମେ ଯେ କୃଷ୍ଣ ଭାଇ କୃଷ୍ଣ ପାଇଁ କରିପାରିବା, ଆରେ କୃଷ୍ଣ ପାଇଁ ରାଧାନ ରୋଷେଇ ଆମେ କଣଟା କରିପାରିବା, କିନ୍ତୁ ବି ସିରିୟସ୍ ସେଟା ତୁମେ କରୁଛ କାହା ପାଇଁ, କୃଷ୍ଣଙ୍କ ପାଇଁ, ତ ସମସ୍ତ ସେନ୍ସିଟିଭ ଲଗେଇଦିଅ, ଯେଉଁ ସେବା କରୁଛ ପ୍ରଚାର କରୁଛ, ପ୍ରଚାର କରୁଛ, କୌଣସି ଜିନିଷଟାକୁ ପ୍ରୀତିପୂର୍ଣ୍ଣ ଷ୍ଟାଣ୍ଡାର୍ଡରୁ ତଳକୁ ଆଣନା, ଏଇଟା ସବୁ ପ୍ରୀତିପୂର୍ଣ୍ଣ ଜିନିଷ। ସେ ପ୍ରୀତିପୂର୍ଣ୍ଣ ସେବାଟା ଆଜି ସେ କଥାରେ ସେ ତାଙ୍କୁ ସେ ପିଲାଗୁଡ଼ାଙ୍କୁ ସେ ରସିଆ ଡୁବୁଡ଼ିକି ସେ କଥା କହୁଥିଲି। ଆମର ଦୁଇଟା ଜିନିଷ ଶରଣାଗତି ପାଇଁ ଦୁଇଟା ଜିନିଷ ବହୁତ ହେଲ୍ପଫୁଲ। ଶରଣାଗତିରେ ଯଦି ଭଗବାନଙ୍କର ଶରଣାଗତି ହେଲା ଆମ ସମସ୍ୟାଟା ପଳେଇବ, ସେଥିପାଇଁ ଦୁଇଟା ହେଲା ଭାରି ସହାୟକ କର ଜିନିଷ। ସେଟା ହେଲା କ'ଣ ନା ତୁମର ଫେଥ ବିଶ୍ୱାସଟା ଆଉ ସରଳତାଟା। ସରଳତା ବିଶ୍ୱାସ ଗୋଟେ କୋଡିନେଟ ଜିନିଷଟା ନା, ତୁମର ଯେତେ ସରଳତା ଆସିବ ତୁମର ବିଶ୍ୱାସଟା ଏତେ ବଢ଼ିବ। ଆଉ ସରଳ ବିଶ୍ୱାସଟା ଯେତେବେଳେ ତୁମର ଦୁଇଟା ଠିକ ରହିଲା, ଏଟା ପାରାଲାଲ ରହିଲା, ସରେଣ୍ଡର ହେବା ପାଇଁ, ଶରଣାଗତ ହେବା ପାଇଁ ସୁବିଧା ହେବ। ଆଉ ତୁମେ ତୁମର ବିଶ୍ୱାସଟା ନାହିଁ ଆଉ ତୁମ ସରଳତା ନାହିଁ, ତୁମେ ନାମ କର, ଜପ କର, ଭଗବାନ ସେବା କର, ତୁମେ କେଉଁଟା ବିଶ୍ୱାସ ଲାଗିବନି, କିଛି ଭଲ ଲାଗିବନି। ଆଉ ସରଳତା ବିଶ୍ୱାସଟା ନିର୍ଭର କରୁଛି ସ୍ୱୀକୃତି ଉପରେ, ଭକ୍ତି ଉନ୍ମୁଖୀ ସ୍ୱୀକୃତିଟା କେତେ ତୁମର ଅଛି। ସେଇଟା ଯଦି ନାହିଁ ତାହେଲେ ଆଧୁନିକ ସ୍ୱୀକୃତି କମ, ଏଇଟା ଆଧୁନିକ ସ୍ୱୀକୃତି ନା, ଏଠି ଅପରାଧ କରନି, ସରଳ ପ୍ରୀତିପୂର୍ଣ୍ଣ ଭାବରେ କଥାଟା ମାନିକି ସେବାଟା କର, ଏଥିରେ ତୁମ ସ୍ୱୀକୃତି ଗୁଡ଼ାକ ଅର୍ଜନ କରିଦେବ। ସ୍ୱୀକୃତିଟା ଅର୍ଜନ କରିଦେଲେ ତୁମର ବିଶ୍ୱାସଟା ବଢ଼ିଲା, ସରଳତାର ବି ବଢ଼ିଲା, ଆଉ ଦୁଇଟା ମିଶିଗଲେ ସରେଣ୍ଡର ହେବା ପାଇଁ, ଶରଣାଗତ ହେବା ପାଇଁ ସୁବିଧା ହେବ। ଆଉ ଶରଣାଗତରେ ତୁମର ସବୁ ସରିଗଲା, ତୁ କୃଷ୍ଣଙ୍କ ଶରଣ ଆସିଗଲା, ଶରଣ ଲୟା ବଜେ ତାତେ ନାଇଁ ନାଇଁ ସେଇଟା ନାଇଁ, ଶରଣ ଲୟେ ଯେଇ ଅବଶ୍ୟ ତାହାରେ ତୁମେ ଉଦ୍ଧାରିବେ। ନାଥ ଭକ୍ତଙ୍କୁ ଲେଖୁଛନ୍ ନା, ଯିଏ ଶରଣ ନେବ ଅବଶ୍ୟ ତାକୁ ତୁମେ ଉଦ୍ଧାର କରିବ। ଆଉ ଶରଣାଗତରେ ଆମକୁ ଗୋଟେ ହଉନି, ଆଉ ଶରଣାଗତରେ କେମିତି ଆସୁଛି ସେଟା ହେଇପାରୁନି, ସେଥିପାଇଁ ସେ ଲେଖିଲିନି ମାନସ ଦେହ ଦେହ ଯୋଉ କିଛି ମୋର ଅର୍ପିଲୁ ତୟା ପଦ, ସେଥିରେ ଗୋଟେ ପଦ ଅଛି ଦେଖ, ଦୈତ ତନୟ ଆରମ୍ଭଟା କ'ଣ, ତୁ କୃପାମୟ ତୁ କୃପାମୟ, ତୁମେ ଦୈତ ତନୟ ତୁମେ ମୋର ସବୁ, ସେ ଶିଷିତ ପଦ ଅଛି, ଭକତି ବିନୋଦ ବୋଲେ ଶୂନ କାନ ତୋୟା ରାଧାନାଥ ଆମାର ପରାଣ, ତୁମେ ମୋ ଜୀବନ। ଶରଣାଗତି ମାନେ ତା ରସ ବି ରହିଛି ନା, ଶରଣାଗତି ସେ ପଦଟା ଲେଖିଛନ୍ତି ନା, ପ୍ରଭୁ ପ୍ରଭୁପତି ତୁହୁ ସର୍ବମୟ ସେଇ ପଦଟା ଅଛି, ଦୈତ ତନୟ ଆପଣ ସର୍ବମୟ ମୋର, ଆପଣ ମୋର ସବୁକିଛି, ଜୀବନରେ ମୋର ନିଜର କିଏ ଅଛି, ଏଇଟା ହେଉଛି ଶରଣାଗତି। ଆପଣ ମୋର ଦୈତ, ଆପଣ ମୋର ତନୟ, ଆପଣ ମୋର ସବୁକିଛି, ତେଣୁ ଏଇ ଶରଣାଗତି ପାଇଁ ସାହାଯ୍ୟ କରେ। ସେଥିପାଇଁ ଏ ଯେଉଁ ଇନଷ୍ଟିଚ୍ୟୁସନ୍ ଗୁଡ଼ା ଭଗବାନ ଯେଉଁ ଭଗବାନଙ୍କର ଯେଉଁ ଶୁଦ୍ଧ ଭକ୍ତମାନେ ଯେଉଁ କରିଛନ୍ତି ଏଗୁଡ଼ିକ ଆମମାନଙ୍କୁ ସ୍ୱୀକୃତି ଦେବା ପାଇଁ, ସ୍ୱୀକୃତି ଅଧିକା ଯଦି ତୁମର ଭକ୍ତି ସରଳତାରେ ଆମେ ସେବା କଲେ, ଭଗବାନଙ୍କର କିଛି ସେବା କଲେ ପ୍ରୀତିପୂର୍ଣ୍ଣ, ଆମ ସ୍ୱୀକୃତିଟା ବଢ଼ିଗଲେ ଆମର ବିଶ୍ୱାସଟା ବଢ଼ିବ। ବିଶ୍ୱାସଟା ଆଉ ଗୋଟେ ବିଶ୍ୱାସ ଆସୁନି ବୋଲି ତ କେଉଁଠି ମନଟା ଲାଗୁନାହିଁ ନା, ତୁମେ ଫେତ୍ର ନାହିଁ ତ କୌଣସି କାମଟା ଡିଟର୍ମିନେସନ୍ ଆସିବନି। ଜଣେ ଜାଣିଛୁ କ'ଣ, ମୁଁ ହଜାର ଟଙ୍କା ପାଇବି, 10,000 ପାଇବି, କି 1,00,000 ପାଇବି, ତାହେଲେ ସେ କାମ କରିବ ନା, ଆଉ ତାର ବିଶ୍ୱାସ ଆସିଲେ ମୋତେ ମାସକୁ କାମ କଲେ ମୋତେ ଏତିକି ପଇସା ମିଳିବ, ତାହେଲେ ସେ କାମ କରିବା ପାଇଁ ତ ଇଚ୍ଛା ହବ। ସେଇଟା ଆମର ବିଶ୍ୱାସଟା ଆସିଲେ ସିନା ଆମେ ଗୋଟେ ସେବା କରିବା କି ଜପ କରିବା କି ଭଜନ କରିବା, ତ ବିଶ୍ୱାସଟା କାହିଁକି ଆସୁନି, ସ୍ୱଳ୍ପ ପୁଣ୍ୟ ପଦାମ ରାଜା, ସ୍ୱଳ୍ପ ପୁଣ୍ୟ ଗୁଡ଼ାକ ଅଛି, ତା ସ୍ୱଳ୍ପ ପୁଣ୍ୟ ଲୋକ ପୁଣି ଅଧିକା ପୁଣ୍ୟ କେମିତି ପାଇବ, ସେଥିପାଇଁ ଏସବୁ ସେବା ଅନୁଷ୍ଠାନ କୁହାଯାଏ, ସେବା ଯଜ୍ଞ ଗୁରୁଦେବ କୁହନ୍ତି। ତ ସେବା ଯଜ୍ଞରେ ନିଜକୁ ଆହୁତି ଦିଅ, ଯଜ୍ଞରେ ଯେମିତି ଆହୁତି ଆହୁତି ଜିନିଷଟା ଆଉ ତୁମେ ଆହୁତି ଦେଲ, ତୁମ ଜୀବନଟାକୁ ଅର୍ପଣ କଲ, ତାଙ୍କ ସ୍ୱୀକୃତିଟା ବଢ଼ିଲା, ସ୍ୱୀକୃତି ବଢ଼ିଲେ ବିଶ୍ୱାସଟା ବଢ଼ିଲା, ସରଳତା ବି ବଢ଼ିଲା, ଏ ବିଶ୍ୱାସ ସରଳତା ସ୍ୱୀକୃତି ବଳରେ ତୁମେ ଶରଣାଗତ ହେଇଛ, ଶରଣାଗତି ହେଲେ ସରିଲା, କୃଷ୍ଣ ତୁମକୁ ନିଜର ବୋଲି କରୁନି, ନିଜର କରିବେ ସେ, ଆଉ ସିଏ ନିଜର ନକଲା କ'ଣ ତ ଦୁଃଖ, ଆଉ ଦୁଃଖ ଆଉ କ'ଣ କି, ଆଉ ଜୀବନ ଗୋଟେ ଦୁଃଖକୁ କାହିଁକି ମଣିଷ ରହୁଛି, ମଣିଷର ଦୁଃଖ ହେଲା ଭଗବାନ ଆମକୁ ନିଜର କରିନାହାନ୍ତି, ପ୍ରଭୁ ତ ନିଜର କରିଦେବେ, ତାଙ୍କ କୃପା ଦୃଷ୍ଟି ଥରେ ଆମେ ରହିଲେ ଆଉ ଗୋଟେ କ'ଣ, ସଂସାର ଆମକୁ କିଛି ନୁହେଁ, ସଂସାର ଗୋପଦ ଗୋବସ୍ଚା ପଦ ତୁଲ୍ୟ ହେଇଯିବ, ପାଛୁରୀ ପାଦରେ ଯେତିକି ଜଳ ରୁହେ ସେତିକି ତୁମକୁ ଲାଗିବ ସଂସାରଟା, କେତେ କ'ଣ କଷ୍ଟ, କେତେ କ'ଣ ଲୋକଙ୍କୁ ବଡ଼ନ ଲାଗୁଛି, କିଛି ନାହିଁ, ଶରଣାଗତ ଭକ୍ତ ପାଇଁ କିଛି ନାହିଁ, କୌଣସି ଜିନିଷ ନାହିଁ, ସେ କାହାକୁ କୌଣସି ଜିନିଷ ସେ ବ୍ୟତିବ୍ୟସ୍ତ ହୁଅନ୍ତିନି ଜଗତରେ। ଆମର ଏଇ ଯେଉଁ ପ୍ରସଙ୍ଗ ଚାଲିଛି ଏଥିରେ ଆଜି ଅଲଗା ଚାଲିଗଲା କଥା, ଭଗବାନ କାଲି କହୁଥିଲେ ନା, କ୍ରୋଧା ଭବତି ସମ୍ମତ ସତି ବିଭ୍ରମ ସତି ଦିନାଶ ବୁଦ୍ଧିନାଶ ପ୍ରଣଶ୍ୟତି, ସେ କହିଲେ ତାପରେ ପରବର୍ତ୍ତୀ ଶ୍ଳୋକକୁ ସେ ଯିବେ। ପରବର୍ତ୍ତୀ ଶ୍ଳୋକରେ ଏଠି ଏଇ ଯେଉଁ ଶ୍ଳୋକ ନା ଏଠି ଏଠି ରହିଲା, ଏଠି ଏଠି ଆଜି ଆଲୋଚନା କରିବା, ପଢ଼ିଦେବା ତାର ଅନୁଭାଷ୍ୟଟା। ଭଗବାନ ଭଗବାନଙ୍କ ଠାରେ ଚିତ୍ତ ନିବିଷ୍ଟ ନ ହେଲେ ବାହ୍ୟ ଇନ୍ଦ୍ରିୟ ନିଗ୍ରହ କରି ବାହ୍ୟ ଇନ୍ଦ୍ରିୟ ନିଗ୍ରହ କରିବା ସମର୍ଥମାନ ବ୍ୟକ୍ତିର ପକ୍ଷେ ମଧ୍ୟ ଅନର୍ଥ ତ୍ୟାଗ ଦୁସାଧ୍ୟ। ସମର୍ଥ ଲୋକଟା ମଧ୍ୟ ସେ ଅନର୍ଥକୁ ତ୍ୟାଗ କରିପାରିବନି, କାରଣ ବାହ୍ୟ ଭଗବାନଙ୍କର ଚିତ୍ତ ନିବେଶ ହଉନି, ଇନ୍ଦ୍ରିୟ ଗୁଡାକୁ ସେ କେତେଦିନ ସଂଯମ କରି ରଖିବ ପାରିବନି। ଅଭ୍ୟାସ କାଳରେ ଯଦି ତାହାର ଅନ୍ତଃକରଣରେ ପୁନଃ ପୁନଃ ବିଷୟରେ ଧ୍ୟାନ ସ୍ଥିତ ହୁଏ, ଯୋଉ ଅଭ୍ୟାସଟା ଏଇଟା ଅଭ୍ୟାସ ଯୋଗ ନା ଭକ୍ତିଟା, ତୁ ଅଭ୍ୟାସ କରୁଥିବ ତାହେଲେ ବିଷୟ ଆଡ଼କୁ ମନେ ପଡ଼ୁଥିବ। ଆଉ ଏତେ କାହିଁକି ରେଗୁଲେସନ ରଖା, ସକାଳୁ ଉଠ, ସକାଳୁ ଜପ କର, ତୁଳସୀ ପାଖରେ ଜପ କର, ଉଚ୍ଚ ସ୍ୱର ଜପ କର, କାରଣ ତୁମେ ସାଧନ କଲା ମାନେ ମନକୁ ସେ ବିଷୟ ଆଡ଼କୁ ପଳେଇଯିବ, ପୁନଃ ପୁନଃ ଧ୍ୟାନ ଆଣିବ, ତୁମକୁ ୱିକ୍ କରିଦେଲା, ମନ ତୁମକୁ ଦୁର୍ବଳ କଲା। ତୁମେ ସାଧନ କରୁଛ ନା, ସେ ଦୁର୍ବଳ କରିବ ସବୁବେଳେ। ସେଥିପାଇଁ ସେ ଲେଖୁଛନ୍ତି, ଅଭ୍ୟାସ କାଳରେ ଯଦି ତାଙ୍କର ଅନ୍ତଃକରଣ ପୁନଃ ପୁନଃ ବିଷୟରେ ଧ୍ୟାନ ଉପସ୍ଥିତ ହୁଏ ତାହେଲେ ତାହାର ସେ ବିଷୟ ସମ୍ବନ୍ଧରେ ଆସକ୍ତି ଜନ୍ମେ, ଅର୍ଥାତ୍ ସେ ବିଷୟ ନିରତିଶୟ ସୁଖର ହେତୁ ବୋଲି ଜାଣି ତାହାର ପ୍ରତି ପ୍ରୀତି ଲାଭ ହୁଏ। ଜପ କରୁଥିବ କିନ୍ତୁ ସେଟା କଷାୟ ରସଟା ହେଣେ ଏମିତି କଲେ ମିଳିବ, ଏମିତି କଲେ ଏଇଟା, ଆରେ ତୁ ଜପଟା କରୁଛୁ ସେଣେ କୁଆଡ଼େ ପଳେଇଲାଣି ମନ, ବିଷୟଟା ଧ୍ୟାନ ହେଇଗଲାଣି, ସେଠି ସୁଖ ବୋଲି ଭାଇ ସେଠି ଯାଇ ଲାଗିଗଲାଣି ମନ, ସେ କଥା ସେ କହୁଛନ୍ତି। ସେହି ସମୟରେ ପ୍ରୀତିଜନଙ୍କ ବିଷୟ ଲାଭ ନିମିତ୍ତ ବଳବତୀ ତୃଷ୍ଣ ଉପସ୍ଥିତ ହୁଏ, ଏଣେ ସାଧନ କରୁଥିବ ଦେଖିଲେ ସେଣେ ମନ ଲାଗିଗଲାଣି, ଧ୍ୟାନ କରି ଗୋଟେ ବଳବତୀ ତୃଷ୍ଣ ଆସିଯାଏ, ଆଉ ଏଗୁଡ଼ା କିଛି ତୁମକୁ ଭଲ ଲାଗିବ ସେ କହୁଛନ୍ତି। ପୁଣି କୌଣସି କାରଣରେ ତାହାର ପ୍ରାପ୍ତିର ବ୍ୟାଘାତ ଘଟିଲେ, କ୍ରୋଧ ଯୋଉଟା ଚିନ୍ତା କରୁଛୁ ସେଟା ନ ହେଇପାରିଲା, କ୍ରୋଧ ଆସିଲା, ସେ କ୍ରୋଧରୁ କର୍ତ୍ତବ୍ୟ ଅକର୍ତ୍ତବ୍ୟ ବିବେକ ରହିତ ହିଁ ସମୂହ ବ୍ୟକ୍ତି ହେଇପଡ଼େ, ଏବଂ ସେ ସମୂହରୁ ଇନ୍ଦ୍ରିୟ ଜୟାଦି ପ୍ରଯତ୍ନର ଅନୁସନ୍ଧାନ ଶୂନ୍ୟ ହୋଇ ଶ୍ରୁତି ବିଭ୍ରମ ହେଇଯାଏ। ସମୂହ ହେଇଗଲା ପରେ ଆଉ ଇନ୍ଦ୍ର ମୋର କଣ୍ଟ୍ରୋଲ ଅଛନ୍ତି କି ନାହିଁ କିଛି ନାହିଁ, ତାର ଶ୍ରୁତି ବିଭ୍ରମ ହେଇଗଲା, ଶ୍ରୁତି ନାଶ ହେଇଗଲା। ଏହି ଅବସ୍ଥାରେ ଶାସ୍ତ୍ର ଆଲୋଚନା ଗୁରୁମୁଖ ପ୍ରାପ୍ତ ଜ୍ଞାନର ବିଭ୍ରମ ଘଟେ, ସେଠି ଆଉ ଶାସ୍ତ୍ର କଣ ତା ମୁଣ୍ଡରେ ପଶିବ, ତାର ଶ୍ରୁତି ନାଶ ହେଇଗଲାଣି, ଆଉ ଗୁରୁ କଥା କିଛି ତା ମୁଣ୍ଡରେ ପଶିଲେ ସବୁ ଗଲା, ଏ ଅନୁଭବ ସବୁ ନା। ସେ ଶ୍ରୁତି ଭଂଶ ହେଲେ ଆତ୍ମଜ୍ଞାନ ଲାଭର ଉପଯୋଗୀ ଅଧ୍ୟବ୍ୟସାୟ ନଷ୍ଟ ହେଇଯାଏ। ଶ୍ରୁତି ବଂଶ ହେଇଗଲା ଆଉ ଆତ୍ମଜ୍ଞାନ କଣ ତୁମେ ଲାଭ କରିବ, କିଛି ହେଇପାରିବନି। ପୁନର୍ବାର ସଂସାରରେ ବିଷୟ ଭୋଗରେ ନିମଗ୍ନ ହୁଏ। ତେଣୁ ଭଗବତ ଆଶ୍ରୟ ବ୍ୟତିରିକରେ ମନ ଦୁର୍ବଳ ଥାଏ, ତାର କନ୍କ୍ଲୁଜନଟା ହେଲା ଏହା, ଏ ବିଷୟ ଧ୍ୟାତ ଭଗବାନ ଯଦି ଆଶ୍ରୟ ଆମେ ନ କରିପାରିଲେ ମନଟା ସବୁବେଳେ ଦୁର୍ବଳ ଅଛି ବୋଲି ଜାଣ, ତୁମେ ଭାବୁଥିବ ମୁଁ କ'ଣ କହିବି, କିନ୍ତୁ ମନ କେତେବେଳେ ଟାଣ୍ଡୁଣି କୁଆଡ଼େ ନେଇଯିବ ହିସାବ ପତ୍ର ନାହିଁ, ସେ କହୁଛନ୍ତି। ସେ କଥା ଭଗବତ ଆଶ୍ରୟ ବ୍ୟତିରେକେ ମନ ଦୁର୍ବଳ ରହେ ଏବଂ ବାହ୍ୟ ଇନ୍ଦ୍ରିୟ ଅଭ୍ୟାସ ଦ୍ୱାରା ନିଗ୍ରହ କରିବାକୁ ସମର୍ଥ କିଛି ହେଲେ ମଧ୍ୟ ମନ ନିଗ୍ରହ ଅଭ୍ୟାସ ମହା ଅନର୍ଥ ଉପସ୍ଥିତ ହୁଏ। ତେଣୁ ଭଗବାନଙ୍କୁ କ'ଣ କରୁନ, ଭଗବାନ ଭଗବତ ଆଶ୍ରୟଟା ହଉନି, ଭଗବତ ଆଶ୍ରୟ ହେଇପାରୁନି, କିନ୍ତୁ ବାହ୍ୟ ଇନ୍ଦ୍ରିୟଟା କଣ୍ଟ୍ରୋଲ ଥିଲା ଭଳିଆ ଜଣାପଡ଼ୁଛି, କମ୍ ଖାଉଛ, କଥା କମ୍ କହୁଛ, ଭାରି ଡିସିପ୍ଲିନ୍ ନେଉଛ, କିନ୍ତୁ ମନକୁ ପାରିବନି। ଏସବୁ ଆଚାର୍ଯ୍ୟମାନଙ୍କର ଭାଷ୍ୟ ଗୁଡ଼ା ନା, ତୁମେ ବାହ୍ୟ ଇନ୍ଦ୍ରିୟଟା ଯେଉଁ ଡିସିପ୍ଲିନ୍ ଶିଖା ହେଉଛି, ଡିସିପ୍ଲିନ୍ଟା କ'ଣ ହେଲା, ଏମିତି ଖାଅ, ଏମିତି କଥା କୁହ, ଏଟା କୁହ, ସେଟା ଏଟା ଭଲ, ବାହ୍ୟ ଜିନିଷଟା ସଂଯମ ସିନା କରିଦେଉଛେ, କିନ୍ତୁ ପ୍ରଭୁଙ୍କ ଆଶ୍ରୟ ଆମେ ନ ନେଇପାରିଲେ ମୁଖ୍ୟ ଲୋକତା ଆଶ୍ରୟ କ'ଣ ହବ, ମନକୁ ପାରିବନି। ସେ କଥା ଲେଖିଲେ କଦାଚିତ ବାହ୍ୟ ଇନ୍ଦ୍ରିୟର ଅଭ୍ୟାସ ଦ୍ୱାରା ନିଗ୍ରହ କରିବାକୁ ସମର୍ଥ ହେଲେ କଥଞ୍ଚିତ ହେଲେ ମଧ୍ୟ ମନ ନିଗ୍ରହ ଅଭ୍ୟାସ ମହାନ ଅର୍ଥ ଉପସ୍ଥିତ କରେ, ଭଗବତରେ କରୁନ ମନକୁ କଣ୍ଟ୍ରୋଲ କରିବାକୁ ହେଲେ ସେ ମହାନ ଅର୍ଥ ତିଆରି କରିଦେବା, ଆଉ ଛାଡ଼ିବନି ସେ ମୁଟେ। ଅର୍ଥାତ୍ ପୁନରାୟ ଇନ୍ଦ୍ରିୟ ଗୁଡ଼ିକ ସୋର୍ସ ବିଷୟରେ ପ୍ରବର୍ତ୍ତନ କର, ତୁମେ ଯେତିକି ବାହାରେ କଣ୍ଟ୍ରୋଲ କରିଥିବ ସବୁ, ଯେତେ କୁହନ୍ତି ଗୋଟେ ସୁଇଂ ଭଳିଆ କାମ କରିଥିବ, ସେ ଗୋଟିଏ ମନ ତାର ପୁଣି ଉତ୍ତେଜିତ ହେଇକି ପୁଣି ତୁମକୁ ସେଇ ଟାଣି ଆଣିବ ସବୁ ଇନ୍ଦ୍ରିୟ ଗୁଡ଼ା। ସେ କଥା ସେ କହିଲେ, ସୁତରାଂ ଭଗବତ ଭକ୍ତି ବ୍ୟତୀତ ମନୋଜୟ ଅସମ୍ଭବ, ଭକ୍ତି ବ୍ୟତୀତ ଏଇଟା ସମ୍ଭବ ହେଇପାରିବ ନାହିଁ। ସେଥିପାଇଁ ଭଗବାନ ଗୀତାରେ କହିଛନ୍ତି, ତାନି ସର୍ବାଣୀ ସଂଯମ ସେ ଶ୍ଳୋକକୁ ଗଲେ, ମତପର ଯେଉଁ ଶ୍ଳୋକ ସେ ଶକ୍ତିକୁ ଗଲେ, ଏଇ ବାକ୍ୟ ବିଶେଷ ପ୍ରଣିଧାନ ଯୋଗ୍ୟ, ଏଠି ପ୍ରଣିଧାନ ସବୁଠୁ ବଡ଼ ହେଲା ଏଇ ଶ୍ଳୋକଟି, ଭଗବାନ ମତପର ନ ହେଲେ କୃଷ୍ଣ ଚେତନା ଆମେ ନ ରହିଲେ ପାରିବାନି, କୌଣସି ଜିନିଷ ମନକୁ ସଂଯମ କରିପାରିବାନି, ବିଷୟ ପ୍ରତି ମନ ଧାଇଁବ ବା ଚିତ୍ତ ସ୍ଥିର ହବନି, ବ୍ୟକ୍ତିମାନଙ୍କ ବୁଦ୍ଧି ହବନି। ସେଠି ଅନୁଭାସରେ ଜଣେ ଲେଖିଲେ କଠୋପନିଷଦରୁ ଆଣିକି, ଯଦା ପଞ୍ଚବତିଷ୍ଠନ୍ତେ ଜ୍ଞାନୀନାଂ ମନସା ସହ ବୁଦ୍ଧିଶ୍ଚନ ବିଚଷ୍ଟ୍ୟତେ ତମାହୁ ପରମାଂ ଗତି, ଯେତେବେଳେ ଜ୍ଞାନର ସାଧନ ଚକ୍ଷୁ ଆଦି ପଞ୍ଚ ଇନ୍ଦ୍ରିୟ ମନର ସହିତ ବିଷୟ ଠାରୁ ପୃଥକ ଭାବରେ ଅବସ୍ଥାନ କରେ, ସେ ବୁଦ୍ଧି ପ୍ରବୃତ୍ତି ରହିତ ହେଇ ପ୍ରତ୍ୟାହାର ପଣ୍ଡିତ ଗଣ ତାଙ୍କୁ ପରମଗତି ଲାଭ କରନ୍ତି, ମାନେ ପଞ୍ଚ ଇନ୍ଦ୍ରିୟ ଗୁଡ଼ିକ ମନ ସହିତ ଲାଗିବେ ନାହିଁ, ତାଙ୍କୁ ତାଙ୍କୁ ଲଗେଇବାକୁ ଦିଆ ହବନି, ସେତେବେଳେ ଜଣେ ପଣ୍ଡିତ କହିବ ଯେ ମୁଁ ଗୋଟେ ପରମଗତି ଲାଭ କଲି ବୋଲି। ଇନ୍ଦ୍ର ଯଦି ମନ ଭିତରେ ଲାଗିବ, ଇନ୍ଦ୍ର ବିଶ୍ୱାସ ଶକ୍ତି ସେ ମନକୁ ଟାଣି ନେବେ, ମନ ଯେ ସଂଯତ ଅଛି ସେ ଇନ୍ଦ୍ରମାନଙ୍କୁ ଟାଣିବ, ଏ ଦୁଇଟା ମୁଁ ଅଲଗା ଲଗେଇବାକୁ ପଡ଼େ। ସେଥିପାଇଁ ସେ ଆଗେ ପୂର୍ବ ସେଟାକୁ ପୁରସ୍କୃତ କରିଦେଲେ ସବୁ ମନେ କୃଷ୍ଣ ପଦାର ବିନ୍ଦେବ, ମନଟାକୁ ଆଗେ ଲଗେଇବାକୁ ପଡ଼ିବ। ଏଣେ ଇନ୍ଦ୍ର ଗୁଡ଼ା ଭଗବାନ କାର୍ଯ୍ୟରେ ଲାଗୁଥିବ, ସେବା ସେବା ବିନା ତ କିଛି ହବନି ଆଉ, ସେବା ଶକ୍ତି ସେବା ପ୍ରଭୁଙ୍କର ସେବା ପ୍ରୀତିପୂର୍ଣ୍ଣ ଭାବରେ କଲେ ତାଙ୍କ କୃପା ଟିକେ ମିଳିଲେ ଇନ୍ଦ୍ର ଗୁଡ଼ିକ ଶୁଦ୍ଧିତ ହେବେ, କୃପା ମିଳିବ, କୃପା ଶକ୍ତି ମିଳିବ, ଇନ୍ଦ୍ର ଗୁଡ଼ିକ ଚିନ୍ମ ଶକ୍ତି ପ୍ରାପ୍ତ ହେବେ, ଆଉ ହୃଦୟରେ ସେ ପରମାତ୍ମା ରୂପରେ ଅଛନ୍ତି, ତାଙ୍କ ପ୍ରତି ପ୍ରୀତି ଜାଗ୍ରତ ହେଲେ ସେ ସଦ୍ବୁଦ୍ଧି ଗୋଟେ ଦେବେ, ଆଉ ତାଙ୍କ କୃପା ବଳରେ ଆମେ ଏଗୁଡ଼ାକୁ ବିଜୟ କରିବା। ଇନ୍ଦ୍ର ଜୟ କୃଷ୍ଣ ଚରଣ ରତି ହେଉଛି ସଂସାର ଜୟ ନା, ଆଉ ନା ସଂସାର କେମିତି ଜୟ କରିକି ଯିବା। ଆଚ୍ଛା ଭାଗବତର ଭାଗବତରେ ଏଇ ଶ୍ଳୋକରେ ଯେମିତି ଆମେ ଧ୍ୟାୟ ଦେବୀ ସାନ ବଂଶ ଭାଗବତ ଏକାଦଶ ସ୍କନ୍ଦରେ କୁହାଇଛନ୍ତି, ଏକାଦଶ ସ୍କନ୍ଦ ଏକୋଇଶ ଅଧ୍ୟାୟ ଉଣେଇଶରୁ ଏକୋଇଶ ଶ୍ଳୋକ। ବିଷୟ ସୁଗୁଣାଧ୍ୟା ସମ୍ପୁଂସ ସଂଘସ୍ତତ ଭବେତ୍ ସଂଘା ତତ୍ର ଭବେତ୍ କାମ କାମା ଦେବ କଲି ନୃଣାମ। ଟିକେ ଅଲଗା, ବିଷୟକୁ ଗୁଣ ବିଷୟକୁ ବାରମ୍ବାର ଧ୍ୟାନ କଲେ ବ୍ୟକ୍ତିର ସଂଘ ଆସେ, ସଂଘର୍ଥ ଆସକ୍ତି, ସଂଘା ତତ୍ ଭବେତ୍ କାମ, ଆସକ୍ତିରୁ କାମନା ଜାଗ୍ରତ ହୁଏ, କାମା ଦେବ କଲି ନୃଣାମ, କାମନାରୁ ଲୋକ ଭିତରେ କଳି ପୋଷେ, କ୍ରୋଧ କଳି ସେ ଲେଖିଲେ ସେଟା କଳି ଦୁର୍ବିଷହ କ୍ରୋଧ। ଏଇଠି ହଉଛି କଥା, କଳି ତୁମ ମୁଣ୍ଡରେ ପଶିଲା କେମିତି ଜାଣିବ, ଏଇ ଭାଗବତରେ ଏଇ ଶ୍ଳୋକରୁ ତ ଧରିବ, ଭାବିଲେ ବୁଝୁଛ କି ନାହିଁ, ମୁଣ୍ଡ ଯୋଉ ଗରମ ହେଇଯାଉଛି ସେଟା କଳି କହୁଛ ନା, କଳି ପଶିଲା କଳିଟା କ'ଣ କିଆଉ, ଏଭଳି ଭାଗବତ ଲେଖିଲେ ଥଣ୍ଡା ମୁଣ୍ଡ, ମୁଣ୍ଡ ଗରମ କଲା ହବନି ବାବା, ମୁଣ୍ଡ ଗଲେ ତ ମୁଣ୍ଡରେ କଳି ପଶିଲା, ଯେତେବେଳେ କ୍ରୋଧ ହେଲା ମାନେ ତାହେଲେ କଳି ପଶିଲା, ସେ କ'ଣଟା କରିବ ଆଉ, ଏବେ ଲେଖିଦେଲେ ଏଠି କାମନାରୁ କଳି ଆସିବ, କଳି ଋଣାମ କଲି ଦୁର୍ବୁସହ କ୍ରୋଧ, କଳିରୁ କ୍ରୋଧ ଆସିବ। ସ୍ତମନୁବର୍ତ୍ତତେ ତମସା ଗ୍ରସ୍ୟତେ ପୁଂସ ଚେତନା ବ୍ୟାପିନି ଦ୍ରୁତମ। କଳି ଆସିଗଲା, କାମନାରୁ କଳି ଆସିଲା, କଳିରୁ କ୍ରୋଧ ଆସିବ, କ୍ରୋଧ କ'ଣ କରିବ, ତମସା ଗ୍ରସ୍ୟତେ ତୁମକୁ ଅନ୍ଧାର ଭିତରେ ରଖିଦେବ, ଆଉ ପୁଂସ ଚେତନା ବ୍ୟାପିନି ଦ୍ରୁତମ, ଏ ଅନ୍ଧା ଅନ୍ଧକାରଟା ଚେତନା ଭିତରୁ ପଳେଇବ, ତୁମକୁ କିଛି ଆଉ ଜ୍ଞାନ ଅଜ୍ଞାନ କିଛି ଆଉ ସେଠି କରେ ଶ୍ରୁତି ବିମ୍ରମ ସେଟା ଶିଖୁଛନ୍ତି। ତୟା ବିରହିତ ସାଧୁ ଜନ ଶୂନ୍ୟାୟ କଳ୍ପତେ ତତ୍ତ୍ୱସ୍ୟ ସ୍ୱାର୍ଥ ବିଭ୍ରଂଶ ମୂର୍ଚ୍ଛିତସ୍ୟ ମୃତସ୍ୟ ଚ। ଗଲା, ସେ ମୂର୍ଚ୍ଛିତ ହବ ମରିବ ଆଉ, ସେସବୁ ଜିନିଷ ଯେମିତି କହିଛନ୍ତି ଆଉ, ତତ୍ତ୍ୱ ବିରହିତ ସାଧୁ ଜନ୍ତୁ ଶୂନ୍ୟାୟ କଳ୍ପତେ ତତ୍ତ୍ୱସ୍ୟ ସ୍ୱାର୍ଥ ବିଭ୍ରଂଶ, ବିଭ୍ରଂଶ ଅର୍ଥ କ'ଣ ଜାଣିପାରିବନି ଆଉ, ଜନ୍ତୁଟା ଅଜ୍ଞାନ ହେଇଗଲା, ଚେତନା ତାର ଆଚ୍ଛାଦିତ ହେଇଗଲା, ଏ ଶ୍ଳୋକ ଏ ଅମ୍ବାସ୍ୟତରେ ଲାଗିବ, ଗୀତାରେ କେତେ ଶ୍ଳୋକ ଭାଗବତରେ ଲାଗିବ, ଭାଗବତରେ କେଉଁ ଶ୍ଳୋକ ଗୀତାରେ ଲାଗିବ, ପ୍ରଭୁ ବାଣୀ ଗୁଡ଼ିକ ଭଗବତ ବାଣୀ ନା, କେତେବେଳେ ଭକ୍ତର ବାଣୀ କେତେବେଳେ ଭଗବତର ବାଣୀ, ତାର ରୂପଟା ଅଲଗା ରୂପରେ ଥାଇପାରେ। ଏ ଶ୍ଳୋକ ପରେ ପୁଣି ଆଣିବେ ସରିଗଲା ଇଏ କିମ୍ ଆସି, ତାପରେ ଆସିବ ବ୍ରଜେତ କିମ୍, ତାର ଉତ୍ତରଟା ରାଗ ଦ୍ୱେଷ ବିମୁକ୍ତେଷୁ ବିଷୟାନେନ୍ଦ୍ରିୟସ୍ୟନାନ ଆତ୍ମବଶ୍ୟୈବିଧି ଆତ୍ମବଶ୍ୟୈବିଧି ଆତ୍ମା ପ୍ରସାଦମ ଅଧିଗଚ୍ଛତି। ଓଡ଼ିଆରେ କ'ଣ ଯେ ନିୟନ୍ତ୍ରିତ ସ୍ୱାଧୀନତା ବିଧି ଅନୁସରଣ କରି ଇନ୍ଦ୍ରିୟମାନଙ୍କୁ ଆୟତ୍ତିତ କରିପାରେ କରିପାରିଥାଏ ସେ ଭଗବାନଙ୍କର ପୂର୍ଣ୍ଣ କୃପା ଲାଭ କରିପାରେ ଏବଂ ଏହିପରି ଭାବରେ ସେ ସମସ୍ତ ପ୍ରକାର ରାଗ ଦ୍ୱେଷରୁ ମୁକ୍ତ ହୋଇପାରେ। ଏଠି ଭଗବାନଙ୍କର କୃପା ପାଇବାର ପଥଟା ସେ କହିଲେ, ପାଇଲେ କେମିତି ଇନ୍ଦ୍ରିୟକୁ ସଂଯମ କରିବ, ରାଗ ଦ୍ୱେଷରୁ ଉର୍ଦ୍ଧକୁ ଯାଇ ହବ କି ବ୍ରଜେତ କିମ୍। ପୂର୍ବରୁ ଏକଥା କୁହାଯାଇଛି ବ୍ୟକ୍ତି କେତେକ କୃତ୍ରିମ ଉପାୟରେ ବାହ୍ୟତଃ ଇନ୍ଦ୍ରିୟ ସଂଯମ କରିପାରେ, ଆମେ ଯେଉଁଟା ପଢ଼ୁଥିଲେ ଦେଖ ସେ ଅନୁଭାଷ୍ୟ ଇଣ୍ଡିକେସନ ଏଠି ରହିଲା, କିନ୍ତୁ ଇନ୍ଦ୍ରିୟ ଗୁଡ଼ିକ ଭଗବାନଙ୍କର ଦିବ୍ୟ ସେବାରେ ନିଯୁକ୍ତ ନହେଲେ ଅଧିପତିତ ହେବାର ବହୁତ ସମ୍ଭାବନା ଅଛି। ଯଦିଓ ପୂର୍ଣ୍ଣ କୃଷ୍ଣ ଚେତନା ଚେତନାରେ ଥିବା ବ୍ୟକ୍ତି ଇନ୍ଦ୍ରଭୋଗ୍ୟ ବିଷୟବସ୍ତୁ ଭୋଗ କଲା ଭଳି ବାହାରକୁ ଜଣାପଡ଼େ, ତଥାପି ସେ ସେପରି କରେ ନାହିଁ, ତାର କୌଣସି ପ୍ରକାର ଇନ୍ଦ୍ରିୟ ସୁଖଭୋଗ ବା ଇନ୍ଦ୍ରିୟ କର ପ୍ରତି ଆସକ୍ତି ନଥାଏ, କାରଣ ସେ କୃଷ୍ଣ ଚେତନାରେ ଥାଏ। ଗୋଟେ ଯେମିତି ସେ ଯେଉଁ ଦୁର୍ବାସା ପ୍ରସଙ୍ଗ ଆସି ନାହିଁ, ଦୁର୍ବାସା ମୁନିଙ୍କର ଯେଉଁ ପ୍ରସଙ୍ଗ ଆସିଲା, ଦୁର୍ବାସା ନିରାହାରୀ ଆଉ କୃଷ୍ଣ ହେଲେ ବ୍ରହ୍ମଚାରୀ, ଏଇଟା ଫିଲୋସଫିକାଲ ଜିନିଷଟା ନା, ଏଇଟା ଫିଲୋସଫିକାଲ ଦୃଷ୍ଟିରୁ କୁହାଯାଇଛି ନା। ଆଉ ସେ କେତେ ଖାଇଲେ ବି କ'ଣ ହେଲା, ସେ ତ ସେଇଟା ବିଷୟ ଗୁଡ଼ିକ ଗ୍ରହଣ କରୁନାହାନ୍ତି। ତୁମେ ଗୋଟେ ସେ ଛୁଆକୁ ମୁଁ ବୁଝାଏ, ପିଲାମାନଙ୍କୁ ସେ ପ୍ରବଚନ ଦେଲା, ସେ ହିନ୍ଦୀ ଜୀବନରେ ସେ ବୁଝାଏ, କିନ୍ତୁ ତୁମେ ପନିର ଖାଉଛ, ଗୋରୁ ବି ପନିର ଖାଉଛ, ତୁମ ଖାଇବାଟା ଗୁରୁଙ୍କର ତୁମେ ଭୋଗ କରୁଛ, ଗୁରୁ ପ୍ରସାଦ ଭାବରେ ପାଇବେ ନା, ଆଉ ତାଙ୍କ ଚେତନାଟା ଅଲଗା ନା। ସେ ପ୍ରସାଦ ପାଇଲେ, ପନିର ପାଇଲେ ଯାଏ, ଡାଲମା ପାଇଲେ ବି ସେ ତାଙ୍କ ଚେତନା ତୁମ ଚେତନା ସମାନ କି ଦେବ। ଆଇଟମଟା କାହିଁକି ଦେଖୁଛ, ଆଇଟମଟା କାହିଁ ଦେଖୁଛ, ତୁମର ଭୋଗ ବୁଦ୍ଧିରା ଦେବ, ଏଇଟା ଚେତନା ଜିନିଷଟା। ଆଉ ପୂର୍ଣ୍ଣ ଚେତନଶୀଳ ନହେଲେ ସେ ଜଣାପଡ଼ିବ ସେ ବିଷ ଭୋଗିଲା ଭଳିଆ। ତୁମେ ଗୋଟେ ଭଲ କାର୍ରେ ବସିଗଲେ, ବାବୁଲେ ଗୋଟେ କାର୍ କ'ଣ ନେଇ ଆସିବା, କାର୍ ବସିଲେ ବାବୁଲେ ଦେଖ କେମିତି ଆସିବେ, ପୁରା ମୋ କାର୍ରେ ମୁଁ ଯାଉଛି, ଲାଗିବ ନା ମୋ କାର୍ରେ ମୁଁ ଯାଉଛି। ଆଉ ହେ ଲୋକ ସେ ଗୋଟେ ମଟର ସାଇକେଲ୍ ଗୋଟେ କାର୍ ଯାଉଛି ନା। ଆଉ ଆଜି କୃଷ୍ଣ ଯେତେବେଳେ ତାକୁ ତ ଫ୍ଲାଇଟ୍ରେ ବସାଅ, କାର୍ରେ ବସାଅ, ତା କ'ଣଟା ଲାଗିବ, ତାର କ'ଣଟା ଏଥିରେ ଅଛି, ବସିକି ମୋର ଯିବାର ଅଛି, ମୋର ଗୋଟେ ପାସ୍ ହେବାର ଅଛି, ତୋର ସେଠି ଆସିଗଲା, ଏଇଟା ମୋର ଚେତନା ଜିନିଷଟା ନା। ଆଉ ସେଥିରେ କ'ଣଟା ଅସୁବିଧା ଅଛି, ସେଥିପାଇଁ ସାଧୁ ପାଖରେ ସବୁ ଥିଲେ ବି ସେଥିରେ ସେ କୌଣସି ଥିରେ ଲିପ୍ତ ହୁଏନି। ସେ ଜାଣିଛି ଏଇଟା ସେ ମୋର ନୁହେଁ, ଏଇଟା ମୋର ବିଷୟ ଜିନିଷ ନୁହେଁ, ଏଇଟା ଜାଣିବାର ଜିନିଷ ନୁହେଁ, ଜ୍ଞାନ ଦ୍ୱାରା ନୁହେଁ, ତାର ସ୍ୱାଭାବିକ କୃଷ୍ଣ କୃପାରେ ସେ ଜିନିଷ ପ୍ରତି ଆସକ୍ତି ହବନି, ସେ କେବେ ଆସକ୍ତି ହବନି। ବିଷୟ ଆସକ୍ତିଟା ଗୋଟେ ଅଲଗା ଜିନିଷ, ଏଇଟା ଚେତନା ଜିନିଷଟା। କୃଷ୍ଣ ପୂର୍ବ ସେଇଟା କହୁଛି, କୃଷ୍ଣ ଚେତନାଶୀଳ ଲୋକଟା ବାହାରେ ଜଣାପଡ଼େ ନା, ସେମିତି ଭଳିଆ ତାଙ୍କ ସେଥିରେ କିଛି ନାହିଁ। ଏ ପ୍ରଭୁବାଦ କୁଆଡ଼େ ବିଶ୍ୱସାରା ବୁଲି, ଯଦି ଫାଷ୍ଟ ଫ୍ଲାଇଟ୍ରେ ବୁଲନ୍ତି, କୁଆଡ଼େ ଯାଇ କ'ଣ ଦେଖିବେ, କେମିତି ବିଦେଶରେ ବୁଲନ୍ତି, ଏ ମାଇପୁରା ଗୋଟେ ଗାମୁଛା ମାରିଦେଇ ବସି ପଡ଼ି, ଗାମୁଛା ମାରିକି ହାରମୋନିୟମ ସେ ଯାଇଥିଲି, ସେଠିକି ସେ ଦେଖୁଥିଲି, ସେ ଗୋବିନ୍ଦ ଦାସୀ ପ୍ରଭୁ ବହୁତ ଭଲ ପାଆନ୍ତି, ସେ ଏମିତି ଲକ୍ଷ୍ମୀ ଝିଅଟି, ତମ ତା ଫଟୋ ଦେଖୁ, ତମେ ଲକ୍ଷ୍ମଣ ଜାଣିଛି, ସେ ଲକ୍ଷ୍ମୀ ଟେରି, ଆଉ ପୁରା ବହୁତ ଭଲ ପାଆନ୍ତି ପ୍ରପାତ, ଭାରି ଡିସିପ୍ଲିନ, ବହୁତ ସୁନ୍ଦର କୀର୍ତ୍ତନ କରନ୍ତି, ଆଉ ଭଲ ସବୁ ଲକ୍ଷ୍ମୀ ମନ୍ଦିର ଝିଅ ସେ। ଆଉ ଲକ୍ଷ୍ମୀ ଟେରି ମୁଁ ଦେଖୁଥିଲି, ତାଙ୍କ ଫଟୋ ଦେଖିଲି, ଆରେ ଲକ୍ଷ୍ମୀ ଟେରିଟା ଝିଅଟା। ଆଉ ପ୍ରଭୁପାଦ ଯେତେବେଳେ ଯାହା କରିବେ ସୁରକ୍ଷଣୀ କର, ପ୍ରଭୁପାଦ ଗୋଟେ ଗାମୁଛା ପିନ୍ଧିକି ବସିଛନ୍ତି, ଗୋଟେ ଗାମୁଛା ପିନ୍ଧି ହାରମୋନିୟମ ବଜାଉଛନ୍ତି, ଗାମୁଛା ପିନ୍ଧିଛନ୍ତି ହାରମୋନିୟମଟା ବଜାଉଛନ୍ତି, ସେ ଯାଇ ରେକର୍ଡଟା ଧରିକି ବସିଛି। କାରଣ ପ୍ରଭୁପାଦ ହଠାତ୍ କିଛି ନଥିଲା, କ'ଣ ମନ ଆସିଲା ଭଜନ ଗାଇବେ, ସେ ଯାଇ ରେକର୍ଡ ଧରିକି ବସୁଛି, କିଛି ତାଙ୍କର ଭାବନା ନାହିଁ, କୌଣସି ଭାବନା ନାହିଁ। ମାପୁରେ ବିଦେଶୀ ସବୁ ଫଟୋ ଦେଖିଲେ ପ୍ରଭୁପାଦ ହସୁଥିବେ, ଗାମୁଛା ପିନ୍ଧି ବସିଥିବେ, ଉପରେ ବସିଥିବେ, ବିଦେଶୀମାନେ ସବୁ ତେଲ ମାଲିସ କରୁଥିବେ, କିଛି ନାହିଁ, ମାନେ ବିଦେଶୀ ଲୋକ ବୟସ୍କ ଲୋକ ମୋ ସ୍ୱରରେ କିଛି ନାହିଁ। ଆରେ ଯେ ବିଶ୍ୱରେ ବୁଲିକି ଆସିଛନ୍ତି ନା, କିଛି ଜଣ ଗାମୁଛା ପିନ୍ଧି ବସିଛନ୍ତି, ସବୁ ଭଗବାନ ଚେତନାଟା ଗୋଟେ ଅଲଗା ଜିନିଷ ନା। ବିଷୟ କାହା କତିରେ କ'ଣ ଅଛି, କିଏ କ'ଣ ବ୍ୟବହାର କରୁଛି, ସିଏ ତା ମୁଣ୍ଡ ପାଗଳ ହେଇଯିବ, ତୁମକୁ ଗୋଟେ ଭଲ ମୋବାଇଲ ମିଳିଲେ ତୁମ ମୁଣ୍ଡ ଖରାପ ହେଲା, ଏମିତି ହେଲା ଦେଖ ଶହେ ଥର ଦେଖିବ, ଏ ଯାହା ଗୋଟେ ବ୍ୟବହାର କରେ, ଯାହା ମିଳିଲା ମିଳିଲେ ଭଲ କ'ଣ ଖରାପ କ'ଣ, ଏ ଜଗତରେ ଏ ଭଲ ଏ ମନ୍ଦ ସବୁ ହେ ମନଧର୍ମ, ଏଇଟା ସବୁ ମନଧର୍ମ, ଭଲ ମନ୍ଦ ଏଠି କିଛି ନାହିଁ। କିନ୍ତୁ ସେଥିରେ ଗ୍ରସ୍ତ ହେଇଗଲେ ହୃଦୟଟା ଭାରି ବଡ଼ୁଆ, ବିଷୟବିଷ୍ଟ ଚିତ୍ତଟା ଭାରି ବଡ଼, ବିଷ୍ଣୁ ସୁଦୂରତ ସେ ଲେଖିଲେ, ବିଷୟବିଷ୍ଟ ଚିତ୍ତରେ ବିଷ୍ଣୁ ସ୍ମରଣ ସୁଦୂର ହେଇଯିବ, ଦୂର ବହୁତ ଦୂର କଥା, ତୁମ ଚିତ୍ତ ଭିତରେ ଗୋଟା ରହିଲା, ସବୁ ବାରମ୍ବାର ସେବାରେ ଲାଗି ରହିବାକୁ ପଡ଼ିବ, ପ୍ରାର୍ଥନା କରିବାକୁ ପଡ଼ିବ, ଇଏ ବହୁତ ବଡ଼ ଗୋଟେ, ଆମ ଜୀବନଟା ଗୋଟେ ସମ୍ପୂର୍ଣ୍ଣ ବଦଳାଇବା ପାଇଁ ଚାହୁଁଛେ, ଆଉ ନୂତନ ଜୀବନ ଗୋଟେ ନା, ଏଇଟା ଗୋଟେ ନୂତନ ଜୀବନର ଅନୁସନ୍ଧାନ। ଏ ଭୌତିକ ଜୀବନ ଗୋଟେ କ'ଣ ଜୀବନ ନା, କ'ଣ ଖାଲି କ'ଣ ଚାଲିଛି, ଘର ଗୁଡ଼ାକରେ କ'ଣ, ଘର ସଂସାର ଭିତରେ କ'ଣ ଖାଇବ, ଫାଟିକି ମୁଣ୍ଡ ହୋ ହାଲା ଖାଇବା ପିଇବା ନେଇଗଲା, ଏ ନା ଆଉ କିଛି ଅଛି, ଗୋଟେ ଶାନ୍ତି କିଛି ନାହିଁ। ଭଗବାନ କେତେ ବି କ'ଣ ଦେଇଥାନ୍ତି, ଦେଖିବ ସବୁବେଳେ ଦେଖିବ ସ୍ୱାମୀ ସ୍ତ୍ରୀ ଛୁଆ ପିଲା ହୋ ହାଲା ସବୁ ଚାଲିଥିବ, ଗୋଟେ କିରେ କ'ଣ ଭାଇ ମଣିଷ ଜନ୍ମଟା, ପଶୁପକ୍ଷୀ ତାଙ୍କର ସେ ବାଘତା ଛୁଆଟାକୁ ଆଲିଙ୍ଗନ କରୁଛି, ଚାଟୁଛି, ସେ ଆମିଷ ଭୋଜି ପ୍ରାଣୀ, ତୁମେ ଗୋଟେ ସ୍ନେହ ଶ୍ରଦ୍ଧାରେ ଯେଦିନ ବଞ୍ଚଟିଏ ଭଲ ଭଲରେ ବଞ୍ଚ, କ'ଣ ହେଇଥିଲା ଗୋଟେ ବସିକି ତୁମେ ବିଚାର କରିକି ତୁମ ଭିତରେ କଥାବାର୍ତ୍ତା ଫଇସଲା କର, କିଛି ନାହିଁ ଖାଲି ଠେଲା ପେଲା, ଏସବୁ ଜୀବନ। ଆଉ ସେ ଜୀବନଟା କ'ଣ, ଏଇ ଜୀବନ ଭକ୍ତି ଜୀବନଟା ତ୍ୟାଗିବ, ଏଇଟା ଗୋଟେ ପ୍ରୀତିପୂର୍ଣ୍ଣ ଜିନିଷଟା ନା, ସବୁବେଳେ ଗୋଟେ ଆନନ୍ଦ ଜୀବନ ଲାଗିବ ତୁମକୁ, ଉତ୍ସାହ ଲାଗିବ ପ୍ରତି ସମୟରେ, ତୁମ ଅନ୍ତର ଭିତରେ ଗୋଟେ ପ୍ରେରଣା ଉତ୍ସାହ ନୂତନ ଜୀବନର ଏଇଟା ସନ୍ଧାନଟା ଗୋଟେ, ଆଉ ବୁଝ କ'ଣ ଲାଗିବ ତୁମକୁ ଏସବୁ ଜିନିଷ, ଏଇଟା ତୁମେ ବୁଝ ଲାଗୁଛି ମାନେ, ଭକ୍ତି ଜିନିଷଟା ବୁଝ ଲାଗୁଛି ମାନେ, ତୁମର ଭଗବତ ପ୍ରୀତି ଆସିନି କି ଏତେପର୍ଯ୍ୟନ୍ତ କୃଷ୍ଣ ତୁମ ଆଡ଼କୁ ଚାହିଁନାହାନ୍ତି, ବୁଝ କ'ଣ ତୁମ ଲାଗି? ଏଇଟା କେତେ ବଡ଼ ଜିନିଷ! ପ୍ରଭୁପାଦ ଗୋଟେ ବିଶ୍ୱ ୱାର୍ଲଡ ୱାର୍ଲଡ ୱାଇଡ଼ ମିଶନ କଲା ପରେ ସେ ପୁରା ପୁଣି କେଉଁଠି କେମିତି ମନ୍ଦିର ହବ, କେଉଁଠି କ'ଣ ହବ, ସବୁ ଜିନିଷ ଏବେ ମୁଁ ଶୁଣୁଥିଲି ସେ ଲେକ୍ଚରରେ, ଗୋଟେ ଦେଖିଲେ ସେ ବିଲ୍ଡିଂଟାକୁ, ମାନେ କ'ଣ ଆଶ୍ଚର୍ଯ୍ୟ ହେଉଥିଲେ, କ'ଣ ସେ କେତେ ବୁଦ୍ଧି ହେ ଭଗବାନ କୃଷ୍ଣଙ୍କ ଲୋକ! ଆଉ ଦେଖିଥିଲେ ସେ ବିଲ୍ଡିଂଟା, କହିଲେ ଦେଖ ସେ ଏଇ ଯେଉଁ ଘରଟା ଯେଉଁ ପ୍ଲାନ୍ ହେଇଛି ଏଇଟା ମାୟପୁର ଆମର କରିବାକୁ ପଡ଼ିବ, ଆଉ ଏଇଟା କ'ଣ କରିବାକୁ ପଡ଼ିବ, ତୁମେ ଡ୍ରଇଂ କର। ସେ ଆଉ ଜଣେ କହୁଛନ୍ତି ନାଇଁ ନାଇଁ ଆମେ କ୍ୟାମେରାରେ ଫଟୋ ନେଇଯା, ପୂର୍ବ ଥିଲା ତୁମେ ତାକୁ ଫଟୋ ନିଅ, ଯେଉଁଠି ଯାହା ଦେଖୁଥିଲେ ତାଙ୍କ ଇଚ୍ଛା ମୁଁ କୃଷ୍ଣଙ୍କ ପାଇଁ କରିବି। ଏ 70 ବର୍ଷ ବୟସ, ସେତେବେଳକୁ କେତେ ବୟସ ହବନି, ମୋତେ କୃଷ୍ଣ ଉତ୍ସାହ ସବୁବେଳେ ମୋତେ କୃଷ୍ଣ ପାଇଁ କିଛି କରିବାକୁ ପଡ଼ିବ। ସେ ଲଣ୍ଡନ ଯାଇଥିଲେ, ଲଣ୍ଡନରେ ସେ ତାଙ୍କର କ'ଣ ଏଇଟା ଗୋଟେ ଥାଏ ତାଙ୍କର କି ହାଉସ୍ ଗୋଟେ ମୁଁ ଅଛି ତାଙ୍କର ପାର୍ଲିଆମେଣ୍ଟ ଯେଉଁଟା ଆମେରିକାର ପାର୍ଲିଆମେଣ୍ଟ ନା ଲଣ୍ଡନର ଗୋଟେ କେଉଁଠି କେଉଁଠି ସେ ଜାଗାଟା ତାଙ୍କର ବଡ଼ ଏଇ ଜାଗା ପୂର୍ବତ କଲେ ମୋତେ କାର ନେଇକି ଚାଲିଲ। ସମସ୍ତେ କହିଲେ ସେଠି କ'ଣ ଯିବ, ସେଠି ସବୁ ବାହାରକୁ ଯାଆନ୍ତି ଦେଖିବା ପାଇଁ। ପ୍ରଭାତ ପହଞ୍ଚିଲେ ସମସ୍ତେ ପ୍ରଭାତ ସେଠି ଦେଖିଲେ ସବୁ ସବୁବେଳେ ଦେଖନ୍ତି ତାଙ୍କର ଯେଉଁ ପ୍ରବଚନରେ ବାଡ଼ି ଶବ୍ଦରେ ଠକ୍ ଠକ୍ ମୋ ସେଟା ଲାଗୁଛି ଦେଖ କେମିତିକା ବାଡ଼ିଟା ସବୁବେଳେ ବଜାଉଥିବେ ନା, ସେମାନେ ସବୁ ରେକର୍ଡିଂ କରି ରଖୁଥିବେ। କାରଣ କେତେବେଳେ ତାଙ୍କ ମୁଖରୁ କ'ଣ ଭାଇ ମାନେ ଏ ବିଶ୍ୱ ଗୋଟେ ଅବଦାନ ହେଇଯିବ, ବରଦାନ ହେଇଯିବ। ସେଠି ସମସ୍ତେ ଘେଘେରିକି ଥାନ୍ତି, ସେ ଫଟୋଟା ଲାଗିଥାଏ ତ ମୁଁ ଦେଖୁଥାଏ ସେ ଫଟୋଟା ସେ ଲଣ୍ଡନ ସୋ ଷ୍ଟ୍ରିଟ୍ରେ ତାଙ୍କର ଯେଉଁ କନଫରେନ୍ସ ହଲ୍ ବ୍ରହ୍ମଚାରୀ କ୍ଲାସ୍ ମୁଁ ଏ ଫଟୋ ଦେଖିଲି। ଆରେ ମୁଁ ତ ପ୍ରବଦ ବହୁତ ଫଟୋ ଦେଇ ଏ ଫଟୋ କେବେ ଦେଖିନି। ଏ ଫଟୋ କହିଲେ ନାଇଁ ଆଜ୍ଞା ଏ ଫଟୋ କୋର୍ଟ ନାହିଁ, ଆମର ମନ୍ଦିର କେବଳ, ସେଇଟା ରେୟାର ଫଟୋ, ଏଇଟା ଗୋଟେ ଗୋଟେ ଫଟୋଗ୍ରାଫର ଆଣିକି ଆମକୁ ଦେଲା, ଗୋଟେ ଫଟୋଗ୍ରାଫର ଏଇଟା ଫଟୋ ଉଠିଥିଲା, ଏମାନଙ୍କ ଦ୍ୱାରା କ୍ୟାମେରା ନଥିଲା, ଏମାନେ କ୍ୟାମେରା ନଥିଲା। ପ୍ରବଦ ହଠାତ୍ କହିଲେ ଯିବା ନାଇଁ, ସେ ଗୋଟେ ଫଟୋଗ୍ରାଫର ଫଟୋ ଉଠାଇଦେଲା। ପ୍ରବଦ ଚାଲିଗଲା ପରେ ହଠାତ୍ ସେ ଫଟୋଗ୍ରାଫର କେମିତି ରଖିଥିଲା, ସେ କହିଲେ ସେ ଆସିଥିଲା ଇସ୍କନ ମନ୍ଦିରକୁ ଦେଖିଲା ପ୍ରବଦଙ୍କର ବିଗ୍ରହଟା, ତାପରେ ଆସି କହିଲା ଆରେ ଇଏ ବାବାଙ୍କ ଫଟୋ ମଗଦୁର ତ ଗୋଟେ ଅଛି, ସେ ନିଜେ ଆଣିକି ଦେଇଦେଇଗଲା। ହେଲା ଆଜ୍ଞା ଏଟା ରଖନ୍ତୁ, ଆପଣ ବାବା ଯାଇଥିଲେ ଇତିପରେ ରିଭ୍ୟୁ କଲେ ଏତେ ଫଟୋ ଆମର ରଖାହେଇଛି ଆର୍କାଇଭ୍ରେ, ଏଇ ଫଟୋ ନାହିଁ। ତାପରେ ପ୍ରବଦଙ୍କୁ ସେ ସମୟରେ ତାଙ୍କ ଡିଭୋଟି ମାନେ ପଚାରିଲା ଆପଣ କାହିଁକି ସେଠି ଯାଇଥିଲେ? ପ୍ରବଦ ପ୍ରବଦ କହିଲେ ମୁଁ ଚାହୁଁଛି ଏଇଭଳିଆ ଗୋଟେ ମନ୍ଦିର କରିବି କୃଷ୍ଣଙ୍କ ପାଇଁ। ଏମାନେ ଯଦି ସବୁ ଏଇଭଳିଆ ଜାଗାରେ ବସୁଛନ୍ତି, ପ୍ୟାଲେସ୍ରେ ବସିକି ଦେଶକୁ ଚଳାଇବା ପାଇଁ ଏମିତି କରୁଛନ୍ତି, କୃଷ୍ଣ ବିଶ୍ୱକୁ ଚଳାଉଛନ୍ତି, ସେ କାହିଁ ଏଭଳିଆ ଜାଗାରେ ରହିବେ? ତାଙ୍କ ପାଇଁ ମୁଁ ସବୁଠୁ ଭଲ ଡିଜାଇନ ମୁଁ ଦେଖିବି। 70-80 ବର୍ଷ ବୟସରେ ସେ ଯାଉଥିଲେ ଦେଖିବା ପାଇଁ, ଡିଜାଇନ ଦେଖିବା ପାଇଁ, ଯେଉଁଠି ତାହେଲେ ଯାହା କହୁଥିଲେ ନା ଏଇଟା ମାୟପୁର ପାଇଁ କରିବାକୁ ପଡ଼ିବ, ଏଠି ବମ୍ବେ ପାଇଁ କରିବାକୁ ପଡ଼ିବ। ଇଏ ହେଉଛି ଜୀବନ ଏଇଟା, କାରଣ ଯିଏ ଭଗବାନଙ୍କୁ ଭଲ ପାଇଛି ତା ଜୀବନ ସବୁବେଳେ ସେ ନୂଆ ନୂଆ ଜିନିଷ ଚାହୁଁଥିବେ, ମୁଁ କୃଷ୍ଣଙ୍କ ପାଇଁ କରିବି, କୃଷ୍ଣ ପାଇଁ କରିବି। ସେ ବଞ୍ଚିବା ପାଇଁ କେତେ ବ୍ୟସ୍ତ ହବ, ଯିଏ ସବୁବେଳେ ବଞ୍ଚିବା ବଞ୍ଚିବା ଚିନ୍ତା କରୁଛି ସେ ତ ମରିବ। ତୁମେ କୃଷ୍ଣ ଜୀବନ ତୁମେ ତାଙ୍କୁ ଭଲ ପାଅ, ତୁମକୁ ନୂତନ ଜୀବନ ମିଳିବ। ଏ ହେଲା ଆମ ଫିଲୋସଫିଟା। ଆଉ ବାହ୍ୟ ଜିନିଷରୁ କ'ଣ, ବାହ୍ୟ ଜିନିଷ କିଛି ନାହିଁ, ସବୁବେଳେ କୃଷ୍ଣଙ୍କୁ ଚିନ୍ତା କର, କୃଷ୍ଣ ସେବା କର, ଠିକ୍ ଅଛି। ହରେ କୃଷ୍ଣ ଜୟ ସମୟ ଭଗବତ ଗୀତା କିଛି ଶ୍ରୀ ପ୍ରଭୁପାଦ ଗୁରୁଦେବ କିଛି।